ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। आज ষষ্ঠ দিনରେ ଆପଣମାନଙ୍କୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ବହୁତ ଧନ୍ୟବାଦ ଅର୍ପଣ କରି ଶ୍ରୀମଦ୍ ଭାଗବତମରୁ ଭକ୍ତପ୍ରଭୁର ସୁଦାମ ମହାରାଜଙ୍କର ଚରିତ ପ୍ରସଙ୍ଗ କ୍ରମେ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ଯେଉଁ ଭାଗବତ ଆମେ ଶ୍ରବଣ କରୁଛେ, ଗତକାଲିର ପ୍ରସଙ୍ଗ ଯେଉଁଠି ବାକି ଥିଲେ ସେଇଠୁ କଥାକୁ ପୁଣି ଆମେ ଆରମ୍ଭ କରିବା। ତେବେ ଗତକାଲିର କଥାକୁ କିଞ୍ଚିତ ସ୍ମରଣ କରି ଆମେ ଆଗକୁ ଯିବା। ଯେ ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କୁ ଦ୍ୱାରକାପୁରରେ ପ୍ରାପ୍ତ ହେଲା ପରେ ଯେ ତାଙ୍କର ସଖା ବୋଲି ପରିଚୟ ଦେବା ପାଇଁ ଗତକାଲି ଆମମାନେ ଶୁଣୁଥିଲେ ଯେ ପୁରଜନମାନେ ଯେଉଁମାନେ ଅଛନ୍ତି ରୁକ୍ମିଣୀଙ୍କ ସହିତ ଦାସଦାସୀମାନେ ସମସ୍ତେ ବିସ୍ମୟ ହେଇଯାଉଛନ୍ତି ଯେ କାହିଁକି ଏଭଳି ଭଗବାନ ଶ୍ରୀକୃଷ୍ଣ ଏ ବ୍ରାହ୍ମଣଙ୍କୁ, ବହୁ ବ୍ରାହ୍ମଣ ଆସନ୍ତି ଭଗବାନଙ୍କର ଦ୍ୱାରକାପୁରକୁ, କିନ୍ତୁ ଏଭଳି ବ୍ରାହ୍ମଣଙ୍କୁ ସେ ଆଦର କରିବାର କେବେ ଦେଖିନାହାନ୍ତି। ରୁକ୍ମିଣୀ ଆଦି କୌଣସି ଦାସୀମାନେ ଦେଖିନାହାନ୍ତି, ରୁକ୍ମିଣୀ ଆଦି ଲକ୍ଷ୍ମୀମାନେ ଦେଖିନାହାନ୍ତି କି ଦାସଦାସୀମାନେ ଦେଖିନାହାନ୍ତି। ରୁକ୍ମିଣୀଙ୍କୁ ଅନାଦର କରି ମଧ୍ୟ ଭଗବାନ ଯାଇ ସୁଦାମାଙ୍କୁ ଆଲିଙ୍ଗନ କରିଛନ୍ତି ଏବଂ ପାଦ୍ୟ ଅର୍ଘ୍ୟ ଯେଭଳି ଭଗବତ ସେବା କରାଯାଏ ଭଗବାନ ସେଭଳି ଭକ୍ତର ସେବା କରିଛନ୍ତି ସୁଦାମାର, ଏବଂ ପାଦଧୂତ ଜଳକୁ ନେଇ ମସ୍ତକରେ ରଖିଛନ୍ତି। ଅଗ୍ରହୀ ଶିରସା ରାଜନ ଭଗବାନ ଲୋକ ପାବନ, ଭଗବାନ ଯିଏ ଲୋକ ପାବନ ସେ ଲୋକ ଶିକ୍ଷା ପାଇଁ ସୁଦାମାଙ୍କର ପାଦଧୂତ ଜଳକୁ ନେଇ ମସ୍ତକରେ ରଖିଲେ। ବ୍ୟାଲିପ୍ତ ଦିବ୍ୟ ଗନ୍ଧେନ ସୁନ୍ଦର ଗନ୍ଧ ଚନ୍ଦନ ଅଗୁରୁ ଦେଇ ସୁଦାମାଙ୍କୁ ଚର୍ଚ୍ଚିତ କଲେ, କିନ୍ତୁ ବସ୍ତ୍ର ଦେଇନାହାନ୍ତି। ବସ୍ତ୍ର କାହିଁକି ଦେଇନାହାନ୍ତି ପରେ ଜୀବ ଗୋସ୍ୱାମୀ କହିବେ। ତେବେ ସୁଦାମାଙ୍କୁ ଯେତେବେଳେ ଏଭଳି ସେବା କରୁଛନ୍ତି ପୁରବାସୀମାନେ, ଯେଉଁମାନେ ଥିଲେ ଦାସଦାସୀମାନେ ଆଉ ରୁକ୍ମିଣୀ ଆଦି ମହିଷୀମାନେ, ତାଙ୍କର ମନ ଭିତରେ ଗୋଟିଏ ସନ୍ଦେହ ଆସିଛି। ସେ ସନ୍ଦେହଟି କ'ଣ ନା, ଭଗବାନ ଦ୍ୱାରକାଧୀଶ ଭଗବାନ କାହିଁକି ଏ ବ୍ରାହ୍ମଣଙ୍କୁ ଏଭଳି ଆଦର କରୁଛନ୍ତି। କି ମନନ୍ୟମ କୃତମ ପୁଣ୍ୟମ ଅବଧୂତ ନେ ଭିକ୍ଷୁଣା, ଇଏ ଅବଧୂତ ଇଏ ଭିକ୍ଷୁକୁ କାହିଁକି ଏତେ ଆଦର କରୁଛନ୍ତି ଭଗବାନ ଶ୍ରୀପତି, ଆଉ ସେ ଶ୍ରୀହୀନ ଏ ସୁଦାମାଙ୍କୁ ଏତେ ଆଦର କରୁଛନ୍ତି, ଏଇଟା ଦେଖିକି ସେମାନଙ୍କ ମନ ଭିତରେ ପ୍ରଶ୍ନ ଆସିଛି। କିମ୍ ଅନେନମ୍ କୃତମ ପୁଣ୍ୟମ, ଏ ଭିକ୍ଷୁକ ବ୍ରାହ୍ମଣ ଏ ଜନ୍ମରେ କ'ଣ ପୁଣ୍ୟ କରିଛି ତ ଆମେ ଜାଣିପାରୁନୁ, କାରଣ ଏ ଜନ୍ମରେ ଯଦି ତାର କିଛି ପୁଣ୍ୟ ଥାଆନ୍ତା ତାକୁ ତ ଯାହା କୁହନ୍ତି ସର୍ବନିମ୍ନ ଭାବରେ ଶରୀର ଭୋଗ ମିଳିଥାନ୍ତା, ଆଉ ପୂର୍ବ ଜନ୍ମର ପୁଣ୍ୟ ହିଁ ନାହିଁ। ପୂର୍ବ ଜନ୍ମର ପୁଣ୍ୟ ଥିଲେ ତାର ଶରୀରର କାନ୍ତି ନାହିଁ ଆଉ ଭୋଜନ ନାହିଁ, କାରଣ ଧମନୀ ସନ୍ତତମ ଶରୀରରେ କେବଳ ଶିର ସବୁ ଦେଖାଯାଉଛି, ତେଣୁ ଏହାର ପୁଣ୍ୟ କିଛି ନାହିଁ। ଏଇଟା ତେଲ ଭଗବାନ ସର୍ବନ୍ତର୍ଯ୍ୟାମୀ ଜାଣିପାରିଲେ ଯେ ସୁଦାମାଙ୍କୁ, ମୋର ଭକ୍ତକୁ ଏମାନେ ଏଭଳି ଭାବୁଛନ୍ତି। ସେତେବେଳେ ଭଗବାନ ସୁଦାମାଙ୍କ ସହିତ ସଖ୍ୟରସର ସ୍ମରଣ କରିଦେଉଛନ୍ତି ଏବଂ ପୁରଜନମାନଙ୍କର ରାଣୀଙ୍କ ସହିତ ଦାସଦାସୀମାନଙ୍କର ବିସ୍ମୟକୁ ଭାଙ୍ଗୁଛନ୍ତି। ଦେଖ ଏ ସୁଦାମା ମୋର ସଖା, ଗତକାଲି ଆମମାନେ ଶୁଣିଥିଲେ କିଂ ନ ସ୍ମର୍ଯ୍ୟତେ ବ୍ରହ୍ମନ, ଯେ ହେ ବ୍ରହ୍ମଣ ତୁମର କ'ଣ ସ୍ମରଣ ଆସୁନି ଆମେ ଗୁରୁକୁଳରେ ବାସ କରିଥିଲେ। ଗୁରୁକୁଳର ବାସର କଥା ଗତକାଲି କହିଛନ୍ତି, ମୁଁ ତା ବିଷୟରେ ବେଶୀ କହିବିନି କାରଣ ଗୋଟିଏ ଅଧ୍ୟାୟ ପୁରା ଅଛନ୍ତି। ଏବଂ ଗତକାଲି ସାର୍ କଥା କହିଲେ ଯେ ଆମେ ଗୁରୁକୁଳରେ ଦୁଇ ଜଣ ବାସ କରିଥିଲେ, ଏକତ୍ର ବହୁ ଦୁଃଖ ସହି ଗୁରୁଦେବଙ୍କର ସେବା କରିଥିଲେ ଏବଂ ଗୁରୁ ସେବାର ମହାତ୍ମ୍ୟ କହି ପ୍ରବଚନ କାଲି ବନ୍ଦ କରିଥିଲେ। ନାହମିଜ୍ଞା ପ୍ରଜାତିବ୍ୟା ତପସ ଉପସମେ ନବାମ ତୁଷ୍ୟମ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା। ଏ ସୁଦାମା, ଗୁରୁଦେବଙ୍କ ସେବାରେ ତୁମେ, ମୁଁ ଆଉ ବଳରାମ ଭାଇ ଆମେ କଷ୍ଟ ସହି ସେ ମହା ଅରଣ୍ୟରେ ଅନ୍ଧକାର ରାତିରେ ଗୁରୁଦେବଙ୍କ ପାଇଁ ସମିଧ ଆଣି ଆମେ ତ ଗୁରୁଦେବଙ୍କ ଆଶ୍ରମରେ ସେଦିନ ପହଞ୍ଚି ପାରିଲେ ନା, ବହୁ କଷ୍ଟ ସହିଲେ। ସମଗ୍ର ରାତି ଆମେ ଗଛ ମୂଳରେ ଠିଆ ହୋଇ କେତେ ପୀଡ଼ା ପାଇଥିଲେ, ଆଉ ଗୁରୁଦେବ ତାକୁ ଦର୍ଶନ କରି ଆମକୁ କରୁଣା କରିଦେଲେ। ଆମର ଗୁରୁଦେବଙ୍କର ସେବା ଘୃଣାକ୍ଷର ନ୍ୟାୟରେ ଯେ ସମ୍ପର୍ଣ୍ଣ ହୋଇଗଲା। ଆମେ କାଠ ବୋହିବା ପାଇଁ ଯାଇଥିଲେ ମାଙ୍କ ଆଦେଶରେ, କିନ୍ତୁ ଆମର ଗୁରୁଦେବଙ୍କର କୃପା ଆମେ ପାଇଗଲେ। ତେଣୁ ଗତକାଲି ଏ ଶ୍ଳୋକ ଥିଲେ କଥାର ମୁଖ୍ୟ। ନାହଂ ଇଜ୍ଜା ପ୍ରଜାତି ଭ୍ୟା ତପସ ଉପସମୟ ନବା। ଭଗବାନ କହିଛନ୍ତି, ମୁଁ ଗୁରୁଦେବଙ୍କ ସେବାରେ, ଜଣେ ଶୁଦ୍ଧ କୃଷ୍ଣ ଭକ୍ତଙ୍କ ସେବାରେ, ମୋର ଭକ୍ତର ସେବାରେ ମୁଁ ଯେତେ ସନ୍ତୁଷ୍ଟ ହୁଏ। ଏ ଭଗବାନଙ୍କର ବାଣୀ, ସୁଦାମଙ୍କୁ କହିଛନ୍ତି। ଇଜ୍ଜା ଗୃହସ୍ଥ ଧର୍ମ, ପ୍ରଜାତି ଭ୍ୟା ବ୍ରହ୍ମଚାରୀ ଧର୍ମ, ଉପସମନ ନାହଂ ଇଜ୍ଜା ପ୍ରଜାତି ତପସ ବାନପ୍ରସ୍ଥ ଧର୍ମ ଉପସମନ ସନ୍ୟାସ ଧର୍ମରେ ମୁଁ ତୁଷ୍ୟ ହୁଏ ନା। ଗତକାଲି ଏଇଠି କଥା କହିସାରିଲା ପରେ ତାଙ୍କୁ ସ୍ମରଣ କରିଦେଉଛନ୍ତି, କାରଣ ଭଗବାନ ତାଙ୍କୁ ସ୍ମରଣ କରିବାର ଉଦ୍ଦେଶ୍ୟ ଯେ ସୁଦାମା ମାନି ନଉ, ସେ କହିଦେଉ ଏ ଦ୍ୱାରକାପୁରରେ ମୁଁ ତାଙ୍କର ସଖା ବୋଲି। କାରଣ ସୁଦାମା ଚାହୁଁନାହାନ୍ତି ପରିଚୟ ଦେବା ପାଇଁ ଯେ ମୁଁ ତାଙ୍କର ସଖା ବୋଲି, କାହିଁକି ନା ଭକ୍ତଙ୍କର ଭକ୍ତ ବାତ୍ସଲ୍ୟରେ ଗୋଟେ କଳଙ୍କ ଲାଗିଯିବ। କାରଣ ପୁରୋଜନମାନେ କ'ଣ ବିଶ୍ୱାସ କରିବେ, ଆରେ ଆରେ ଇଏ ଭଗବାନଙ୍କର ସଖା, କିନ୍ତୁ ତାଙ୍କର ଅବସ୍ଥା ଏଇଆ, ଇଏ ନିନ୍ଦିତ ଅବସ୍ଥାରେ, ଗହିତ ଅବସ୍ଥାରେ, ଅଧମ ଅବସ୍ଥାରେ ରହିଛି, ତାର ଭଗବାନଙ୍କର ଭକ୍ତ ବାତ୍ସଲ୍ୟ କ'ଣ ଅଛି। ତେଣୁ ସୁଦାମା ଚାହୁଁନାହାନ୍ତି ଭଗବାନଙ୍କର, ପ୍ରଭୁ ମୋ ମୁଖରେ, ଏ ପ୍ରଭୁ ମୋତେ ଧରା ପକେଇ ଦିଅନ୍ତୁ ମୁଁ ତାଙ୍କର ସଖା ବୋଲି। ସୁଦାମା ଚାହୁଁଛନ୍ତି ତାଙ୍କ ପ୍ରଭୁଙ୍କର ମର୍ଯ୍ୟାଦାକୁ ରଖିବା ପାଇଁ, କିନ୍ତୁ ଭଗବାନଙ୍କର ଦୃଷ୍ଟି, ଭଗବାନ ସବୁବେଳେ ଜୀବକୁ କରୁଣା କରନ୍ତି। ଜୀବର ଭଗବାନଙ୍କ ପ୍ରତି ଯେଉଁ ଦୃଷ୍ଟି ନାହିଁ, ଭଗବାନ ଏ ପିଲା ଯା ପଛରେ ବସି ଖାଇବୁ, ଯା ଯା ଏଟା ଖାଇବା ଜାଗା ନାଟକ ଯା, ସେ ଭଗବାନଙ୍କର ଯେଉଁ ଦୃଷ୍ଟି, ଭଗବାନଙ୍କର ଆମର ଚ୍ୟୁତ ଦୃଷ୍ଟି, ଭଗବାନଙ୍କର ଅଚ୍ୟୁତ ଦୃଷ୍ଟି, ଭଗବାନ ଜୀବକୁ ସ୍ୱର ସମ୍ବନ୍ଧରେ ଦେଖନ୍ତି ନା, ଆଉ ଆମେ ସ୍ୱର ସମ୍ବନ୍ଧ ଛଡ଼ା ଆଉ ଜଗତରେ କିଛି ଦେଖିପାରିବା ନା। ଆମେ କେବଳ ଯାହାକୁ ଦେଖିବା ସ୍ୱର ଦୃଷ୍ଟିରେ ଦେଖିବା, ଆମର ଆତ୍ମଦୃଷ୍ଟି ନାହିଁ। ଯେହେତୁ ଆମର ଆତ୍ମଦୃଷ୍ଟି ନାହିଁ, ଆମେ ଯାହାକୁ ଦେଖିଲେ ବି, ଆମର ଯେହେତୁ ଶରୀର ଆଧ୍ୟାସ ହେଇଯାଇଛି, ଆମେ ଯେକୌଣସି ବସ୍ତୁ ଦେଖିଲେ ସ୍ୱର ଦେଖିବା, କିନ୍ତୁ ଭଗବାନ ତ ପରମାତ୍ମା, ସେ ଯେଉଁଠି ଦର୍ଶନ କରିବେ ତାଙ୍କର ଅଂଶକୁ, ଆତ୍ମାକୁ ଦର୍ଶନ କରିବେ, ସେ ସ୍ୱର ଦର୍ଶନ କରନ୍ତି ନା। ଜୀବ ସହିତ ଥିବା ତାଙ୍କର ସମ୍ବନ୍ଧକୁ ଦର୍ଶନ କରନ୍ତି ନା, ପୁତନାର ଅସୁରା ସ୍ୱରକୁ ଦର୍ଶନ କଲେ ନା, କିମ୍ବା ପ୍ରହ୍ଲାଦ ମହାରାଜଙ୍କର ଅସୁର କୁଳତ୍ୱ ଦର୍ଶନ କଲେ ନାହିଁ, କହିଲେ ନା ଯେ ହିରଣ୍ୟକଶିପୁର ପୁତ୍ର ବୋଲି, ଭଗବାନ ସ୍ୱରକୁ ଦର୍ଶନ କରିନାହାନ୍ତି। ସୁଦାମାଙ୍କର ସ୍ୱରକୁ ଭଗବାନ ଦର୍ଶନ କରିନାହାନ୍ତି, କୌଣସି ଜୀବର ସେ ଆତ୍ମା ଦର୍ଶନ କରନ୍ତି, କାରଣ ସେ ତ ପରମାତ୍ମା, ତାଙ୍କର ତ ଶରୀର ଦୃଷ୍ଟି ଚାହିଁବେ ଯଦି ଭଗବାନ ମୁଁ ସ୍ୱର ଦୃଷ୍ଟି କରିବି କରିପାରିବେ, ତାଙ୍କ ଦୃଷ୍ଟି ତ ଆତ୍ମମୟ ଦୃଷ୍ଟି। ତେଣୁ ବର୍ତ୍ତମାନ ତାଙ୍କର ସଖ୍ୟ ସମ୍ବନ୍ଧକୁ ସ୍ଥିରଭୂତ କରିବା ପାଇଁ, ଦୃଢ଼ୀଭୂତ କରିବା ପାଇଁ ଗତକାଲି ପ୍ରବଚନ ଦେଇଥିଲେ ସେ କଥା ଶେଷ ଶ୍ଳୋକରୁ, ଏ ଅଧ୍ୟାୟ 80 ଅଧ୍ୟାୟ ଶେଷ ହେଇଥିଲେ। ଇଥମ୍ ବିଧାନି ଅନେକାନି ବସତାମ ଗୁରୁ ବେଶ୍ମନି ଗୁରୁର ଅନୁଗ୍ରହେଣ ଏବ ପୁମାନ ପୂର୍ଣ୍ଣ ପ୍ରଶାନ୍ତ। ହେ ସୁଦାମା, ଇଥମ୍ ବିଧାନି ଅନେକାନି, ଏ ତ ମୁଁ ଗୋଟିଏ, ତୁମର ମୋର ମିଶି କିଭଳି ଆମେ ଗୁରୁକୂଳରେ ସଖା ଥିଲେ, ହାତକୁ ଧରିଛନ୍ତି, କରୋ ଗୃହ ପରସ୍ପରମ, ଏ ଶବ୍ଦକୁ ମନେ ରଖିବାକୁ ପଡ଼ିବ। ସୁଦାମା ନ ଚାହିଁଲେ ବି ଭଗବାନ ତାଙ୍କ ହାତକୁ ଧରିଛନ୍ତି ଏବଂ ଧରିକି ଏ କଥା କହୁଛନ୍ତି, ଦେଖ ବାଲ୍ୟକାଳରେ ଆମେ ସଖା ଥିଲେ। ଇଥମ୍ ବିଧାନି ଅନେକାନି, ଏ ଯେମିତି ମୁଁ କହିଲି ଆମେ କାଠ ବୋହିକି ଗୁରୁଦେବଙ୍କର କରୁଣା ପାଇଥିଲେ, ଏଭଳି ବହୁତ ଲୀଳା ଅଛି। ତୁମର କ'ଣ ସବୁ ସ୍ମରଣ ଅଛି କି? ବସତାମ ଗୁରୁ ବେଶମନି, ଗୁରୁ ଗୃହରେ ରହିଲା ବେଳେ, ଗୁରୁକୂଳରେ ରହିଲା ବେଳେ ତୁମର ଏଗୁଡ଼ିକ ସବୁ ସ୍ମରଣ ଅଛି ତ? ସୁଦାମା ସେଠୁ ଭୟ କଲେ, ଆରେ ଏ ଗୋଟିଏ ଲୀଳା କହିକି ତ ମୋତେ ଧରା ପକେଇଦେଲେ ଯେ ମୁଁ ତାଙ୍କର ସଖା ବୋଲି, ଯଦି ପୁଣି ଲୀଳା କହିବାକୁ ଲାଗିବେ ତାହେଲେ ତ ମୋର ସମସ୍ତ ତାଙ୍କ ସହିତ ଥିବା ମୋର ସମସ୍ତ ସଖ୍ୟ ସମ୍ବନ୍ଧକୁ ଏଠି ପ୍ରସ୍ଫୁଟିତ କରିଦେବେ। କରିଦେଇ ଶେଷରେ କ'ଣ କହିବେ? ସୁଦାମା କ'ଣ ଆଣିଛ ମୋ ପାଇଁ ସଖ୍ୟ? ତ ସଖା ତ କେବଳ ସଖା ପାଖକୁ ଆସେ ନା ଖାଲି ହାତରେ, ତୁମେ କ'ଣ ଆଣିଛ କୁହ। ସୁଦାମା ଭଗବାନ ଭକ୍ତର ଯଦି ମନୋଭାବକୁ ବୁଝିପାରିବେ, ଜଣେ ଶୁଦ୍ଧ ଭକ୍ତ କ'ଣ ଭଗବାନଙ୍କର ମନୋଭାବକୁ ବୁଝିପାରିବେନି? କିନ୍ତୁ ଭଗବାନଙ୍କୁ ଭକ୍ତର ମନୋଭାବ ବୁଝିବା କଷ୍ଟ ହେଇପାରେ, କିନ୍ତୁ ଶୁଦ୍ଧ ଭକ୍ତ ଭଗବାନଙ୍କର ମନକୁ ସାଙ୍ଗେ ସାଙ୍ଗେ ବୁଝିଦେବ। ଭଗବାନ କୁହନ୍ତି କାରଣ ଭଗବାନଙ୍କର ଭକ୍ତ ବାତ୍ସଲ୍ୟ ଗୁଣଟା ଏଭଳି ସ୍ଥିର ହିଁ କରିପାରେ ନା, ଚାଞ୍ଚଲ୍ୟ ଅବସ୍ଥାରେ ରୁହେ। ଦେଖନ୍ତୁ ଆପଣଙ୍କର ଯଦି ଲକ୍ଷେ ଟଙ୍କା ହେଇଗଲା, ଆପଣ ଗୋଟେ ଦାନ ଦେବା ପାଇଁ ଚାହୁଁଛନ୍ତି କିଛି ବ୍ରାହ୍ମଣମାନଙ୍କୁ, ବ୍ରାହ୍ମଣମାନେ କାହିଁକି ଆସୁନାହାନ୍ତି ଆପଣ ଟେନସନ୍ ହେଇଯିବେ। ଆରେ କହିଥିଲି ବ୍ରାହ୍ମଣମାନେ କାହିଁକି ଆସୁନାହାନ୍ତି? ମାତ୍ର ଲକ୍ଷେ ଟଙ୍କା ଦେଇଦେଲା ପରେ ସରିଯିବ, କିନ୍ତୁ ଅନାଦି କାଳରୁ ଭଗବାନଙ୍କର ସେ ବାତ୍ସଲ୍ୟ, ସେ କରୁଣା ଅନାଦି କାଳରୁ ଅଛି, ଆଉ ଅନାଦି କାଳ ପର୍ଯ୍ୟନ୍ତ ରହିବ। ଯାହାଙ୍କ କତିରେ ଏଇ ବାତ୍ସଲ୍ୟ, ଯାହା କୁହନ୍ତି ପୟୋ ନିଧି, ସିଏ ଆଉ ସେ ଜୀବକୁ କରୁଣା କରିବା ପାଇଁ କେତେ କାତର ହଉଥିବେ ଆପଣ ଚିନ୍ତା କରନ୍ତୁ, କେତେ ଚିନ୍ତା କରୁଥିବେ। ବାହାରିକି ପାଟି କରୁଛନ୍ତି ପିଲା, ତାଙ୍କୁ ଟିକେ ମନା କରି ଯାଇକି ସାଇଡ଼ରେ। ତେଣୁ ଭଗବାନ ତ ବହୁତ କରୁଣାମୟ ଭକ୍ତ। ମୁଁ ଏଇଥିପାଇଁ କହୁଥିଲି, ଯେହେତୁ ଭଗବାନଙ୍କର କରୁଣା କରିବାର ବହୁ ଭକ୍ତଙ୍କୁ କିଭଳି କରୁଣା କରିବେ ନା, ପୂର୍ଣ୍ଣ କରୁଣା। ଭଗବାନ ଆଜି ପର୍ଯ୍ୟନ୍ତ କେବେ ସନ୍ତୁଷ୍ଟ ହେଇନାହାନ୍ତି। ଗଜେନ୍ଦ୍ରକୁ କରୁଣା କରି, ଦ୍ରୌପଦୀଙ୍କୁ କରୁଣା କରି, ପ୍ରହ୍ଲାଦଙ୍କୁ କରୁଣା କରି, କୌଣସି ଭକ୍ତକୁ କରୁଣା କରିକି ଭଗବାନ କହିନାହାନ୍ତି ଯେ ମୁଁ ସନ୍ତୁଷ୍ଟ ହେଇଗଲି ବୋଲି। ଭକ୍ତର ଯେଉଁ ଆକୁଳତା, ଭକ୍ତର ଯେଉଁ ବ୍ୟାକୁଳତା, ଭକ୍ତର ଯେଉଁ ଉଦ୍ବେଗ ଭଗବାନ ବୁଝିପାରିବେନି, କାରଣ ସେ ବିଷୟ ବିଗ୍ରହ। ତେଣୁ ଭକ୍ତ ଭଗବାନଙ୍କୁ ଶୀଘ୍ର ବୁଝିଦେବ, କାରଣ ତାର ଧ୍ୟାନଟା ଗୋଟିଏ, ଆଉ ଭଗବାନଙ୍କର ଧ୍ୟାନ ବହୁତ ଧ୍ୟାନ, କାରଣ ବହୁ ଭକ୍ତକୁ ସେ ଚିନ୍ତା କରୁଛନ୍ତି ସବୁବେଳେ। ଆଉ ଭକ୍ତ କିଭଳି ଭଗବାନଙ୍କୁ ବୁଝେ ନା, ମୟି ନିର୍ବନ୍ଧ ହୃଦୟ ସାଧୁ ବି ସମଦର୍ଶିନ ବର୍ଷ୍ୟା କୁର୍ବନ୍ତି ମାଂ ଭକ୍ତ ସସ୍ତ୍ରିୟମ୍ ସତ୍ପତି ଯଥା। ଦୁର୍ବାସା ଋଷିଙ୍କୁ କହିଲେ, ଆରେ ମୋର ଚକ୍ର ସୁଦର୍ଶନ ଚକ୍ର ବର୍ତ୍ତମାନ ମୋ କଣ୍ଟ୍ରୋଲରେ ନାହିଁ ବାବା, କାହିଁକି? ମୟି ନିର୍ବନ୍ଧ ହୃଦୟା, ମୁଁ ସାଧୁ ମୋତେ ବାନ୍ଧି ଦେଇଛି, ସମଦର୍ଶିନା ସମଦର୍ଶୀ ସାଧୁ ସର୍ବତ୍ର ମୋତେ ଦର୍ଶନ କରିକି ମୋତେ ପ୍ରେମ ରଜୁରେ ବାନ୍ଧି ଦେଇଛି, ଆଉ ତାର ବନ୍ଧନକୁ କାଟିବାର ଶକ୍ତି ମୋର ନାହିଁ। କିଭଳି ବନ୍ଧନ କରି ରଖିଛି ନା, ସତ୍ସ୍ତ୍ରିୟମ୍ ସତ୍ପତି ଯଥା, ସତୀ ସ୍ତ୍ରୀ ଯେଭଳି ତାର ସ୍ୱାମୀକୁ ବଶୀଭୂତ କରି ରଖେ, ଭଗବାନଙ୍କର ଭକ୍ତ ସେଭଳି ବଶୀଭୂତ କରି ରଖିଛନ୍ତି ଭକ୍ତକୁ ଭଗବାନ। ତେଣୁ ଭଗବାନ ସୁଦାମା ଠିକ୍ ବୁଝିପାରୁଛନ୍ତି ଭଗବାନ କ'ଣ ଚାହୁଁଛନ୍ତି, କାରଣ ସଖ୍ୟ ରସଟାକୁ ଦୃଢ଼ୀଭୂତ କରିଦେଲା ପରେ ମୋତେ କ'ଣ କରିବେ, କହିବେ ସୁଦାମା କ'ଣ ଆଣିଛ ଦିଅ। ସେଥିପାଇଁ ସିଏ ଚାହୁଁନାହାନ୍ତି ଭଗବାନ ଅଧିକା ପ୍ରବଚନ ଦିଅନ୍ତି ବୋଲି। ସେ ବ୍ରାହ୍ମଣ ଉବାଚ, ବ୍ରାହ୍ମଣ ସାଙ୍ଗେ ସାଙ୍ଗେ କହିଦେଲେ, କହିଲେ ଦେଖ, ଭଗବାନ କହିଲେ ଦେଖ, ଏଇଭଳି ଆମେ ବହୁ ସେବା କରିଥିଲେ, ତୁମର ସବୁ ସ୍ମରଣ ଅଛି ତ, ଆଉ ଗୁରୁଦେବଙ୍କ କୃପାରୁ ବ୍ୟକ୍ତି ପୂର୍ଣ୍ଣ ପ୍ରଶାନ୍ତାଏ, ପୂର୍ଣ୍ଣ କୃପା ପ୍ରାପ୍ତ ହୁଏ, ପ୍ରଶାନ୍ତାଏ, ସଂସାର ଦୁଃଖ ନିବୃତ୍ତାଏ, ସଂସାର ଦୁଃଖ ତାର ନିବୃତ୍ତି ହେବ ଗୁରୁଦେବଙ୍କ କରୁଣାରୁ। ସୁଦାମା ତୁମର ସବୁ ସ୍ମରଣ ଅଛି ତ? ସୁଦାମା ସାଙ୍ଗେ ସାଙ୍ଗେ ପ୍ରବଚନ ଦେଇଦେଲେ। ସୁଦାମା ବୁଝିପାରୁଛନ୍ତି ଭଗବାନ କ'ଣ ଚାହୁଁଛନ୍ତି, କହିଲେ ପ୍ରଭୁ କିମ୍ ଅସ୍ମାଭିର ନିବୃତାମ୍ ଦେବ ଦେବ ଜଗତ୍ପତେ ଭବତା ସତ୍ୟ କାମେନ ଜିସବାସ ଗୁରୁ ଅଭୂତ। ଆପଣ ସତ୍ୟ କାମ, ଭଗବାନ ସତ୍ୟ କାମ, ସତ୍ୟ ସଂକଳ୍ପ। ଆଉ ସୁଦାମା କହୁଛନ୍ତି ଅସ୍ମାଭି କିମ୍ ଅସ୍ମାଭିର ଅନିବୃତ, ମୋ ଜୀବନରେ ଆଉ କ'ଣ ବାକି ରହିଛି? ତାମାନେ ଇଣ୍ଡାଇରେକ୍ଟଲି ଭଗବାନ କହିବା ପାଇଁ ଚାହୁଁଛନ୍ତି ମୋର ସମ୍ପତ୍ତି କିଛି ଦରକାର ନାହିଁ, ମୋ ପତ୍ନୀ ଅନୁରୋଧରେ କାହିଁକି ଆସିଥିଲି? ଅୟମ୍ ହି ପରମ ଲାଭ ଉତ୍ତମ ଶ୍ଲୋକ ଦର୍ଶନ। ପ୍ରଭୁ ଆପଣଙ୍କର ଏଇ ସଚ୍ଚିଦାନନ୍ଦମୟ ଶରୀରକୁ ଦର୍ଶନ କଲି, ମାଧୁର୍ଯ୍ୟମୟ ରୂପକୁ ଦର୍ଶନ କଲି, ଦ୍ୱାରକାଧୀଶ ରୂପକୁ ଦର୍ଶନ କଲି, ମୋ ଜୀବନରେ ଆଉ କ'ଣ ବାକି ଅଛି? ଆଉ ଯଦି ଆପଣ ଗୁରୁକୁଳ କଥା କହିଲେ, ଆଉ ଗୁରୁକୁଳରେ ଆପଣଙ୍କ ସାଙ୍ଗରେ ମୁଁ ରହିକି ସୁଖ ଦୁଃଖ ଭୋଗିଛି, ଆଉ ମୋ ଜୀବନରେ କ'ଣ ବାକି ଅଛି? ମୁନି ଯୋଗୀ ଋଷିମାନେ କେବଳ ମନରେ ଧ୍ୟାନ କରିକି ଟିକେ ନାମ କରିକି ସଂସାରକୁ ତରି ଯାଉଛନ୍ତି, ମୁଁ ତ ଆପଣଙ୍କ ସଙ୍ଗରେ ରହିଛି, ସଙ୍ଗରେ ସୁଖ ଦୁଃଖ ଭୋଗିଛି, କି ମସ୍ମାଭୀର ନିବୃତମ, ମୋ ଜୀବନରେ ଆଉ କ'ଣ ପାଇବାର ଅଛି? ଆଉ ପୁଣି ଗୁରୁକୁଳରେ ଆପଣଙ୍କ ସାଙ୍ଗରେ ପଡ଼ିଛି, ମୋର ଆଉ ଜୀବନରେ କିଛି ପାଇବାର ନାହିଁ। ଆଉ ଯସ୍ୟ ଛନ୍ଦମୟ ବ୍ରହ୍ମମ୍ ଦେହ ଆବବନ୍ନ ବିଭୁ, ଆପଣ ଯୋଉ ଗୁରୁକୁଳରେ ପଢ଼ୁଥିଲେ ସେ ଲେଖିଛନ୍ତି ସୁନ୍ଦର କଥା, ଆମର ଆଚାର୍ଯ୍ୟ ଟିକାର ରଚନା କରିଛନ୍ତି ଯେ ସୁଦାମା କହୁଛନ୍ତି ଆପଣ ଗୁରୁକୁଳରେ କାହିଁକି ବାସ କରୁଥିଲେ ନା ମୋତେ କୃତାର୍ଥ କରିବା ପାଇଁ, ନହେଲେ ଆପଣଙ୍କର ଦେହ ହଉଛି ବ୍ରହ୍ମମୟ ଦେହ, ଆଉ ସବୁ ସମସ୍ତ ଶ୍ରେୟର ଉଦ୍ଭବ ସ୍ଥଳ, ଆଉ ଆପଣଙ୍କର କେଉଁ ଶ୍ରେୟ ବାକି ଅଛି ଯେ କେଉଁ ଜ୍ଞାନ ଅଭାବ ଅଛି ଯେ ଆପଣ ଗୁରୁକୁଳରେ ପଢ଼ୁଥିଲେ, ମୋତେ କୃତାର୍ଥ କରିବା ପାଇଁ ଆପଣ ଗୁରୁକୁଳରେ ପଢ଼ିଛନ୍ତି, ଆଉ ମୋର ମନର ତ କିଛି ବାକି ନାହିଁ। ସୁଦାମା କାଟିଦେଲେ। ବର୍ତ୍ତମାନ 81 ଅଧ୍ୟାୟ ଆରମ୍ଭ ହେଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ଆଜି ଆମେ ଶୁଣିବା ସୁଦାମାଙ୍କ ନିକଟରୁ ଭଗବାନ କିଭଳି ଯୁକ୍ତିତର୍କ କରି ଯେ ତାଙ୍କ ପାଖରୁ ଯେଉଁ ନେଇଛନ୍ତି ଚିପିଟକ ପୃଥକ ତଣ୍ଡୁଲାନ ତାକୁ ଭୋଜନ କରିବେ, କାହିଁକି ଭୋଜନ କରିବେ? ଭୋଜନ ନ କରିଦେଲେ କ'ଣ ହେଇଥାନ୍ତା? ସୁଦାମା କାହିଁକି ଦେଲେ ନା, କାହିଁକି ଗୋଟେ ମୁଠା ଖାଇଲେ? ବର୍ତ୍ତମାନ ସେ ପ୍ରସଙ୍ଗ ଆସୁଛନ୍ତି। ସଇଥାମ ଦିଜ ମୁଖେନ ସଂକାଥୟନମ ହରି ସର୍ବଭୂତ ମନ ଅଭିଜ୍ଞ ସ୍ମୟମାନ ବାଚତମ। ଭଗବାନ ଯେତେବେଳେ ସୁଦାମା ଏତିକି କହିଲେ ମୋ ଜୀବନରେ ଆଉ କିଛି ବାକି ନାହିଁ, ଭଗବାନ କେବଳ ଖାଲି ଆଗେ ସ୍ମୟମାନ ମନ୍ଦ ହାସ୍ୟ, ଭଗବାନଙ୍କ ହାସ୍ୟରେ ଜଗତ ତିନି ଜଗତ ମୋହିତ ହେଇଯାଏ। ମନ୍ଦ ହାସ୍ୟ, ଭଗବାନଙ୍କର ଦନ୍ତ ଦୃଷ୍ଟ ହୁଏ ନା ହାସ୍ୟରେ, ମନ୍ଦ ହାସ୍ୟ, ସ୍ମିତ ହାସ୍ୟରେ ସୁଦାମା ମୁହଁକୁ ଚାହିଁଲେ। ସ ଇଥମ ଦିଜ ସହ ସଂକଥନମ ହରି, ଏଠି ହରି ଶବ୍ଦ କାହିଁକି ଲାଗିଲେ? ଜୀବ ଗୋସ୍ୱାମୀ କହୁଛନ୍ତି ସର୍ବଭୂତାନମ ସଂକଥନମ ସୁଖ ଗୋଷ୍ଠୀ କୁର୍ବନ୍ ସର୍ବଭୂତାନମ ମନୋ ଅଭିଜ୍ଞମ। ସୁଦାମାଙ୍କ ସହିତ କଥାବାର୍ତ୍ତା କଲାବେଳେ ସୁଦାମାଙ୍କର ମନର ଭାବ କ'ଣ ଜାଣିପାରିଲେ ନା କିଭଳି? ନା ସେ ତ ମନୋ ଅଭିଜ୍ଞ, ସମସ୍ତଙ୍କର ମନୋଭାବକୁ ଜାଣନ୍ତି, ସମସ୍ତଙ୍କର ମନୋଭାବ। ଅସ୍ମୟମାନ ହସିଲେ ଟିକେ, ସ୍ମିତ ହାସ୍ୟ କଲେ, କାହିଁକି ହସିଲେ ନା ସୁଦାମାଙ୍କର ଅନ୍ତରର କ'ଣ ଭାବ ଭଗବାନ ଜାଣିଦେଲେ, ଯେ ସୁଦାମା କ'ଣ ଚାହୁଁଛନ୍ତି ନା ମୁଁ ଯେଉଁ ଚାରି ମୁଠା ଚିପିଟକ ଆଣିଛି, ଯେଉଁ ତଣ୍ଡୁଳ ଆଣିଛି, ବର୍ତ୍ତମାନ ଦେବି ନା, ଏଇଟାକୁ ଜାଣିକି ହସୁଛନ୍ତି। ଆଉ ଭଗବାନ କ'ଣ ନା ଏଠି କହୁଛନ୍ତି ସର୍ବଭୂତ ମନୋ ଅଭିଜ୍ଞ, ଆଉ ସୁଦାମାର ଯେଉଁ ମନର ଭାବଟାକୁ ବୁଝିପାରୁଛନ୍ତି, ଅୟମ ହି ପରମ ଲାଭ ଉତ୍ତମ ଶ୍ଳୋକ ଲାଳସା ଉତ୍ତମ ଶ୍ଳୋକ ଦର୍ଶନମ, ଇଏ ତ ମୋତେ ଦେଖିବା ପାଇଁ ଆସିଥିଲା, ମୋର ତ ଦର୍ଶନ ହେଇଗଲା, କିନ୍ତୁ ୟାର ପତ୍ନୀ ପାଇଁ ତ ମୁଁ ଧନ ଦେବି ନା, ମୁଁ ସୁଦାମା ପାଇଁ ଧନ ଦେବିନି, କାରଣ ମୁଁ ପତ୍ନୀଙ୍କୁ ଧନ ଦେଲେ ପତ୍ନୀ ମୋର ଅର୍ଚ୍ଚନ କରିବ ଆଉ ଭକ୍ତର ଅର୍ଚ୍ଚନ କରିବ। ଆଉ ଭଗବାନ କିଭଳି ନା ସର୍ବଭୂତ ମନ ଅଭିଜ୍ଞ, ଏ ଶବ୍ଦ ବହୁତ ଗୁରୁତ୍ୱ, ଜଣେ ଭକ୍ତ ସବୁବେଳେ ବିଚାର କରିବା ଦରକାର, ଜଣେ କୁହେ ମୋର ଧନ ନାହିଁ ବା ମୋର ଭକ୍ତି ହଉନି ବା ମୋର ମୁଁ କିଛି ପ୍ରାପ୍ତ ହଉନି ମୁଁ ଭଜନ କରିକି ବି, କିନ୍ତୁ ସେଦିନ ନିଜକୁ ପଚାରେ ଏକାନ୍ତରେ ମୁଁ ପ୍ରକୃତରେ ଭଗବାନଙ୍କୁ ଭଜନ କରୁଛି କି, ମୋର ଜୀବନର ଉଦ୍ଦେଶ୍ୟ ଭଗବାନ କି? ପ୍ରତ୍ୟେକ ବ୍ୟକ୍ତି ପଚାରନ୍ତି ଆମେ କ'ଣ ଚାହୁଁଛେ, ଆମେ ସଂସାରକୁ ଚାହୁଁଛେ ନା ଭଗବାନଙ୍କୁ ଚାହୁଁଛେ, ନିଜକୁ ଯଦି ନିଜେ ପଚାରନ୍ତି, କାରଣ ନିଜକୁ ଆପଣ ନିଜେ ଜାଣିପାରିବେ, ଆଉ କେହି ଜାଣିପାରିବେନି, ଆମେ କ'ଣ ଚାହୁଁଛେ ଭଗବାନ ତା ଜାଣନ୍ତି, କାରଣ ସର୍ବଭୂତ ମନ ଅଭିଜ୍ଞ, ତାଙ୍କୁ ଆମେ ଠକେଇ ପାରିବାନି। ତେଣୁ ସୁଦାମା ଯେଉଁ ଚାହୁଁଛନ୍ତି ମୁଁ ଚାରି ମୁଠା ଯେଉଁ ଚିପିଟକ ଆଣିଛି କେବେ ଦେବି ହିଁ ନା, ଭଗବାନ ବୁଝିଦେଲେ, କହିଲେ ମୁଁ ଏଇଟାକୁ ନ ଗ୍ରହଣ କରିବି ତା ପତ୍ନୀ ତ ସବୁଦିନ ପାଇଁ ତା ଦୁଃଖ ରହିଯିବ, ଭଗବାନ ବୁଝିଦେଲେ। ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳାରେ ଯେତେବେଳେ ଏ ସର୍ବଭୂତ ମନ ଅଭିଜ୍ଞ ସେ ଦେଖେଇଛନ୍ତି, ଯେତେବେଳେ ରାଜଅଭିଷେକ ହଉଛି ସବୁଠୁ ଆନନ୍ଦକାର ନା ହନୁମାନଙ୍କର, ବହୁଦିନ ପଥଶ୍ରମ କଲାପରେ ଯେଭଳି ବା ବିଦେଶକୁ ଗଲାପରେ ଯେଭଳି ଜଣେ ଲୋକ ତାର ଘରକୁ ଫେରେ, ତାର ଘରକୁ ଫେରିଲା ପରେ ସେତେ ଖୁସି ହୁଏ, ଆନନ୍ଦ ହୁଏ, ସେଭଳି ସମସ୍ତେ ଦୁଇ ଜଣଙ୍କର ବହୁତ ଆନନ୍ଦ। ଜଣଙ୍କର ହେଉଛି ଲକ୍ଷ୍ମଣ, ଆଉ ଜଣେ ହେଉଛି ହନୁମାନ। ଲକ୍ଷ୍ମଣ ବହୁତ ଚିନ୍ତାରେ ଥିଲେ, ଆଉ ହନୁମାନଙ୍କର ପୂର୍ଣ୍ଣ ଆନନ୍ଦ ଯେ କ'ଣ, ଯାହା ପ୍ରଭୁ ବର୍ତ୍ତମାନ ବିଜୟ କରି ସୀତାମାତାଙ୍କୁ ଧରି ଫେରିଛନ୍ତି, ଆଉ ଅଯୋଧ୍ୟାର ରାଜା ହୋଇଛନ୍ତି। ଆଉ ବିଭୀଷଣ କ'ଣ କରିଛନ୍ତି ନା, ବିଭୀଷଣ କ୍ଷୀର ସମୁଦ୍ରରେ ମନ୍ଥନ ବେଳେ ଯେଉଁ ବାହାରିଥିଲା ମୁକ୍ତା ମଣି, ମୁକ୍ତା ରତ୍ନ ବାହାରିଥିଲା, ସେ ରତ୍ନ ମାନେ ବଳି ମହାରାଜାଙ୍କର ବଂଶଧର ଲୋକମାନେ ରଖିଥିଲେ। ଆଉ ରାବଣ ଏତେ ବଳବାନ ଥିଲା, ସିଏ ସମସ୍ତଙ୍କୁ ପରାସ୍ତ କରି ସେ ରତ୍ନକୁ ଆଣିକି ଲଙ୍କାପୁରରେ ରଖିଥିଲା। ଯେତେବେଳେ ଭଗବାନ ରାମଚନ୍ଦ୍ର ମହାପ୍ରଭୁ ରାଜା ହେବା ପାଇଁ ସ୍ଥିର ହେଇଗଲେ, ରାଜ୍ୟ ଅଭିଷେକ ହେଉଛି, ବିଭୀଷଣ କ'ଣ କରିଛନ୍ତି ନା, ସେ ରତ୍ନଙ୍କ ଗୁଡ଼ିକୁ ଗୁଞ୍ଚି ଗୁନ୍ଥି ମାଳା କରିକି ଆଣିକି ରାମଚନ୍ଦ୍ର ମହାପ୍ରଭୁଙ୍କୁ ବେକରେ ଦେଲେ। ଆଉ ହନୁମାନ ସେତେବେଳେ ପାଦ ତଳେ ବସିଛନ୍ତି, କିନ୍ତୁ ରତ୍ନ ମାଳାଟିକୁ ଦେଖି ସମସ୍ତଙ୍କ ଆନନ୍ଦ, ସମସ୍ତେ ଆକୃଷ୍ଟ ହେଇଗଲେଣି। ସର୍ବଭୂତ ମନ ଅଭିଜ୍ଞ ଭଗବାନ ସେଠି ପରୀକ୍ଷା କରୁଛନ୍ତି, ଦେଖ ଏମାନେ ତ କେତେ ଭକ୍ତ ଅଛନ୍ତି, ସମସ୍ତଙ୍କର ଲକ୍ଷ୍ୟ ମୋର ଏଇ ରତ୍ନମାଳା ପ୍ରତି। ସୁଗ୍ରୀବ କ'ଣ କହୁଛି ନା, ମୋ ପାଇଁ ପ୍ରଭୁଙ୍କର ବିଜୟ ହେଇଛି, ସେଥିପାଇଁ ମୋତେ ମୁଁ ଏ ମାଳା ପାଇବାର ଅଧିକାର। ସେ ମନ ଭିତରେ ଏଇଟା ଚିନ୍ତା କରିଛନ୍ତି, ଆରେ ମୁଁ ଯଦି ସାହାଯ୍ୟ ନ କରିଥାନ୍ତି, ସୈନ୍ୟମାନଙ୍କୁ ଯୋଗାଡ଼ ନ କରିଥାନ୍ତି, କ'ଣ ଲଙ୍କାପୁରଙ୍କୁ ସେ ଜୟ କରିପାରିଥାନ୍ତି ନା କ'ଣ। ଅଙ୍ଗଦ କହୁଛି, ଆରେ ମୁଁ ତ ବହୁ ଗୁଡ଼ା କାମ କରିଛି, ରାବଣ ସାଙ୍ଗରେ ଶାସ୍ତ୍ର ଚର୍ଚ୍ଚା କରି ତାକୁ ପରାସ୍ତ କରିଛି, ତ ମୁଁ ଏଇଟା ପାଇବାର ଅଧିକାର। ନଳ ନୀଳ ସେ କହୁଛନ୍ତି ବନ୍ଧର ଯେଉଁ ବନ୍ଧ ସମୁଦ୍ରରେ ବନ୍ଧ ବନ୍ଧା ହେଲା, ସେତୁ ବନ୍ଧା ହେଲା, ସେଥିରେ ଆମର ଭୂମିକା ତ ଗୁରୁତ୍ୱ। ସମସ୍ତ ସବୁ ଭକ୍ତ ଏଭଳି କାମନା କରୁଛନ୍ତି, ଏବଂ ଶେଷରେ ବିଭୀଷଣ ନିଜେ ବି କାମନା କରୁଛନ୍ତି, ଏଇ ମାଳାଟାକୁ ଯେଉଁ ପ୍ରଭୁଙ୍କୁ ଦେଲି, ପ୍ରଭୁ ଯଦି ଏଇ ମାଳାଟାକୁ ମୋତେ ଫେରେଇ ଦିଅନ୍ତେ, ତାହେଲେ କେତେ ଆନନ୍ଦ ମୁଁ ହୁଅନ୍ତି। ଭଗବାନ କହିଲେ ଆଚ୍ଛା, ସର୍ବଭୂତ ମନ ଅଭିଜ୍ଞ ସବୁ ଭକ୍ତମାନେ ଗୋଟିଏ ଏଇ ମାଳା ପ୍ରତି ସମସ୍ତେ କାମନା କରୁଛନ୍ତି, ଆଚ୍ଛା ଆଚ୍ଛା ମୁଁ ଏଇ ମାଳାଟା ଯଦି ତାଙ୍କୁ ଦେବି ତାହେଲେ ସେ ଦୁଃଖ କରିବ, ସିଏ ତାଙ୍କୁ ଦେବି ସେ ଦୁଃଖ କରିବ, କହିଲେ କାହାକୁ ଦେଲେନି, ସୀତା ମାଙ୍କୁ ଦେଇଦେଲେ। ଆଉ ସୀତା ମା ତ ସର୍ବଭୂତ ମନ ଅଭିଜ୍ଞ, ଯାହା କୁହନ୍ତି ଭଗବାନଙ୍କ ହୃଦୟରେ ଅଛନ୍ତି, ସେ ବୁଝିପାରିଲେ ଭଗବାନଙ୍କର ଭାବନାଟାକୁ, ଯେ ସେ କ'ଣ କଲେ ନା ହନୁମାନଙ୍କ ବେକରେ ପକେଇଦେଲେ, ହନୁମାନଙ୍କ ବେକରେ ପକେଇଦେଲେ। ହନୁମାନଙ୍କର ସ୍ଥିତି କହିବାର ପ୍ରସଙ୍ଗ ଥିଲା, ଆମେ ଯେଉଁ ହରିଭଜନ କରୁଛେ, ଭକ୍ତିକୁ ଲୋକ କାହିଁକି ବିଶ୍ୱାସ କରୁନାହାନ୍ତି, ହରିଭଜନ କାହିଁ ଲୋକ ବିଶ୍ୱାସ କରୁନା, ସେ ପୁଣି ସେଥିରେ କିଛି ଫଳ ନାହିଁ। ଭାଇ ସଂସାରକୁ ଯେତିକି ଧ୍ୟାନ ଦେଇକି ତୁମେ ଭଜନ କରୁଛ, ସଂସାରକୁ ଯେତିକି ଭଲ ପାଉଛ, ଗୋଟିଏ ଅଂଶ ହରିଙ୍କର ନାମ ହରିଙ୍କର କଥା ସେତିକି ଭଲ ପାଉଛେ କି, ନିଜକୁ ବିଚାର କଲେ ଆମେ ନିଜକୁ ପ୍ରଶ୍ନ କରିବା, ତ ଆମେ ତ ଏତେ ଗୋଟିଏ ଗୋଟିଏ ପରସେଣ୍ଟେଜ୍ ସେତିକି ଭଲ ପାଇନାହିଁ, ଆମେ କେମିତି କହିବା ଯେ ଭଜନର ଫଳ ନାହିଁ, ଭକ୍ତିର ଫଳ ନାହିଁ ବୋଲି। ତେଣୁ ସମସ୍ତେ ଯେତେବେଳେ ଚାହିଁକି ରହିଛନ୍ତି ମୁକ୍ତାମାଳାଟିକୁ ପାଇଲେ ହନୁମାନ, ରତ୍ନମାଳାଟିକୁ ପାଇଲେ ହନୁମାନ, କିନ୍ତୁ ହନୁମାନଙ୍କ ହନୁମାନ ହାତରେ ପାଦ ସେବା କରୁଛନ୍ତି, ସିଏ ଚାହିଁନାହାନ୍ତି କିଛି, ତାଙ୍କ ବେକରେ ମା ଯେତେବେଳେ ଗଳେଇଦେଲେ ଦାସୀଙ୍କ ଦ୍ୱାରା, ହନୁମାନ ପାଦ ସେବା କଲେ ତାଙ୍କ ଦେହରେ ଲାଗିଲା, ସିଏ ଚାହିଁନାହାନ୍ତି ମୋ ବେକରେ ମାଳା ପଶିଲାଣି ବୋଲି। ସିଏ କହିଲେ କ'ଣ ଏଇଟା ଗୋଟେ ଝୁଲିଲା, ଖୋଲିଲେ, ଖୋଲିକି ଦାନ୍ତରେ କାମୁଡ଼ିଲେ, ଗୋଟେ ଗୋଟେ ଭାଙ୍ଗୁଛନ୍ତି ଦେଖୁଛନ୍ତି। ବିଭୀଷଣ କହିଲେ ବିଭୀଷଣ ସହି ପାରୁନାହାନ୍ତି, ଏତେ ମୁଁ ଆଦରରେ ରତ୍ନ କ୍ଷୀରସାଗରରୁ ବାହାରିଛି ତାକୁ ଦେଇଛି ବେକରେ, ଇଏ କ'ଣ ଭାଙ୍ଗିଲାଣି। ସେତେବେଳେ ଗୋଟେ ଗୋଟେ ଭାଙ୍ଗୁଛି ଦେଖୁଛି, ଏ ରାଗିକି ପୁରା କହିଲେ ବାନର ସ୍ୱଭାବ ଯାଇନି। ଆଉ ପଚାରିଲେ କ'ଣ ଦେଖୁଛୁ ନା, ମୁଁ ଶ୍ରୀରାମଙ୍କୁ ଦେଖୁଛି। ଆରେ ଯଦି ମୋର ରାମ ନାହାନ୍ତି, ମୋର ଏ ରତ୍ନମାଳା କ'ଣ ହବ ଜୀବନରେ, ମୋର ରାମ ଦରକାର, ମୋର ରତ୍ନମାଳା ଦରକାର ନାହିଁ। ଭଗବାନ ସବୁ ଶୁଣୁଛନ୍ତି, ଜାଣନ୍ତି ଦେଖ ତୁମେ ସମସ୍ତେ ଭକ୍ତ, କିନ୍ତୁ ହନୁମାନ କ'ଣ ନା ନିଷ୍କାମ ଭକ୍ତ, ସେ ରତ୍ନ ଚାହେଁ ନା, ରାମ ରତ୍ନ ଚାହେଁ, ମୋତେ ଚାହେଁ, କି ତୁମେ ମୋତେ କେହି ଚାହିଁଲ ନା। ବିଭୀଷଣ ଆଜି ରତ୍ନ ମାଳା ଦେଇକି ସେ ମୋତେ ଚାହୁଁନି, ସେ କ'ଣ ଚାହୁଁଛି ମୋତେ ମାଳାଟା କେମିତି ମିଳିବ। ସମସ୍ତେ ଚାହିଁଲ, କିନ୍ତୁ ହନୁମାନଙ୍କୁ ମାଳା ଦିଆଗଲା, ତୁମେ ଯାହା ଚାହିଁଲ ପାଇଲ ନା, କିନ୍ତୁ ମୋ ନିଷ୍କାମ ଭକ୍ତକୁ ସେ ନ ଚାହିଁକି ତାକୁ ଦେଲି, କିନ୍ତୁ ନ ଚାହିଁକି ଦେଲା ପରେ ବି ସେ ଗ୍ରହଣ କରୁ, ସେ ଭାଙ୍ଗିଲେ। ଭାଙ୍ଗିଲା ପରେ କହିଲେ ଆରେ କ'ଣ ଖୋଜୁଛ ନା ରାମଙ୍କୁ, ଯଦି ରାମ ନାହାନ୍ତି ତାହେଲେ ତିନି ଜଗତର କୌଣସି ବସ୍ତୁର ମୂଲ୍ୟ ଅଛି କି? ବିଭୀଷଣ କହିଲା ଯଦି ମୂଲ୍ୟ ନାହିଁ, ଆରେ ସବୁ ବସ୍ତୁ ତ ରାମ ସୃଷ୍ଟି କରିଛନ୍ତି, ତୋର ତ ସେ ଦୃଷ୍ଟିଟା ଥିଲେ ତୁ ରାମଙ୍କୁ ଦେଖିପାରିବୁ। କହିଲେ କ'ଣ କହିଲ, ମୁଁ ରାମଙ୍କୁ ଖୋଜୁନି, ରାମଙ୍କର ମୋର ଅନ୍ତର ରାମ ନାହାନ୍ତି। ରାମଙ୍କ ଆଗରେ ଦେଖିଲେ ଛାତି, ବକ୍ଷ ଦେଶକୁ ବିଧାରଣ କରି ରାମଙ୍କୁ ଦେଖିଲେ, ରାମଙ୍କର ରାମ ସିଂହାସନରେ ବସିଛନ୍ତି, ରାମ ଲକ୍ଷ୍ମଣ ସୀତା ହନୁମାନ, ଏ ରାମ ଲକ୍ଷ୍ମଣ ଆଉ ସୀତା ମାଙ୍କୁ, ତିନି ଜଣଙ୍କୁ ହୃଦୟ ଭିତରୁ ନେଇ ଆସିଲେ। ସର୍ବଭୂତ ମନ ଅଭିଜ୍ଞ, ନିଷ୍କାମ ଭକ୍ତ ଯାହା ନ ଚାହେଁ ଭଗବାନ ତାକୁ ଦିଅନ୍ତି, କିନ୍ତୁ ନିଷ୍କାମ ଭକ୍ତ ଗ୍ରହଣ କରେ ନା। ସୁଦାମ ସେୟା, ସୁଦାମ ଚାହୁଁନାହାନ୍ତି ଜିନିଷ, କିନ୍ତୁ ଭଗବାନ ତାଙ୍କୁ ଦେବେ। ଅସ୍ମୟମାନ ଉବାଚତମ, ଭଗବାନ ହସିବେ ବର୍ତ୍ତମାନ, କାହିଁକି ଦେବା ପାଇଁ ଚାହୁଁନାହାନ୍ତି ନା। ରାଜାଧି ରାଜପତେ ଭଗବତୀ ବହୁ ସୁସ୍ୱାଦ ଅର୍ଣ୍ଣାଦି ଅସନମ କର୍ତ୍ତରୀ। ସୁଦାମା ଚିନ୍ତା କରୁଛନ୍ତି, ଇଏ ରାଜା ସଂସାର ଲୋକ ସିନା ରାଜା, ଆଉ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ରାଜାଧିରାଜ, ସେ ତ ସ୍ୱୟଂ ରାଜା, ଆଉ ରାଜାଧି ରାଜ ହେଇକି ଏଠି ବହୁ ସୁସ୍ୱାଦୁ ଅର୍ଣ୍ଣ ଭୋଜନ କରୁଛନ୍ତି, ଆଉ ମୁଁ ଦରିଦ୍ର, ଦରିଦ୍ର ଜନ ଅସନ ଯୋଗ୍ୟମ ଇଦମ ଅର୍ଣ୍ଣ ଅହଂ କଥମ ଦାସ୍ୟାମି। ଯେଉଁ ଅର୍ଣ୍ଣ ଦରିଦ୍ର ଯୋଗ୍ୟ, ଯେଉଁ ଚୂଡ଼ା, ଏଇଟା କ'ଣ ରାଜାଧିରାଜ ଯେ ଦ୍ୱାରକାଧୀଶ ତାଙ୍କୁ ମୁଁ ଦେବି? ଏଇଟା ସୁଦାମା ମନରେ ସ୍ମରଣ କରିଛନ୍ତି, ସେଥିପାଇଁ ଭଗବାନ ସ୍ମୟମାନ ହସିଲେ, କହିଲେ ଆଚ୍ଛା ସୁଦାମା ତୁ ଦେବା ପାଇଁ ଚାହୁଁନୁ। ବର୍ତ୍ତମାନ ଭଗବାନ ସୁଦାମାଙ୍କୁ ଥଟ୍ଟା କରିବେ। ପ୍ରଶ୍ନ ଉଠୁଛି, ଯଦି ନନୁ ଯଦି ବ୍ରାହ୍ମଣ ନ କିଞ୍ଚିନ୍ ଜାତିତବାନ ତଥା ଭଗବାନ ଅପି କିଂ ନ ତ ଉପେକ୍ଷିତବାନ। ଯଦି ବ୍ରାହ୍ମଣ ସୁଦାମା ଯଦି ଭଗବାନଙ୍କୁ ଦେବା ପାଇଁ ଚାହୁଁନାହାନ୍ତି, ତାହେଲେ ଭଗବାନ ତାଙ୍କୁ ଉପେକ୍ଷା କଲେଣି, ଠିକ୍ ଅଛି ମୁଁ ଦେବା ପାଇଁ ଚାହୁଁନି, ମୁଁ ତା କତିରୁ ଗ୍ରହଣ କରିବିନି। କହୁଛନ୍ତି ନା, ଭଗବାନ ସେମିତି ନୁହନ୍ତି। ବ୍ରହ୍ମଣ୍ୟ ବ୍ରାହ୍ମଣଂ କୃଷ୍ଣ ଭଗବାନ ପ୍ରହସନ୍ ପ୍ରିୟଂ ପ୍ରେମ୍ନା ନିରୀକ୍ଷଣ ଏବ ପ୍ରେକ୍ଷନ୍ ଖଲୁ ସତାଙ୍ଗତି। ବ୍ରହ୍ମଣ୍ୟ ଭଗବାନ ବ୍ରାହ୍ମଣ ହିତକାରୀ, ଏବଂ ବୀରଘାଚ ତାଙ୍କ ଟୀକାରେ କହୁଛନ୍ତି ଯେ ପ୍ରଭୁଙ୍କର ତ ଅବତାର କେବଳ ବ୍ରାହ୍ମଣ ଭକ୍ତଙ୍କର, ଏ ପିଲା ଏ ବ୍ରାହ୍ମଣ ହିତକାରୀ, ସିଏ ସେ ତ ତାଙ୍କର ଅବତାର କେବଳ ବ୍ରାହ୍ମଣ୍ୟ ବା ଭକ୍ତଙ୍କୁ ତ ଆନନ୍ଦ ହେବା ପାଇଁ। ବ୍ରହ୍ମଣ୍ୟ ବ୍ରହ୍ମଣ କୃଷ୍ଣ, ସୁଦାମା ତ ସ୍ୱୟଂ ବ୍ରାହ୍ମଣ, ବ୍ରାହ୍ମଣର ହିତକାରୀ, ଆଉ ସତାଙ୍ଗତି ସାଧୁମାନଙ୍କର ସେ ଗତି, ଆଉ ସାଧୁମାନଙ୍କୁ କିଏ ତ୍ରାଣ କରିବ, ସାଧୁମାନଙ୍କୁ କିଏ ସୁରକ୍ଷା ଦେବ, କିଏ ଭଜନ ପୋଷଣ କରିବ, ତେଣୁ ସେ ସତାଙ୍ଗତି, ଆଉ କିଏ ନା ଭଗବାନ। ଏଠି ତିନୋଟି ଜିନିଷ ଲାଗିଛନ୍ତି, ବ୍ରହ୍ମଣ୍ୟେ ବ୍ରାହ୍ମଣଂ କୃଷ୍ଣ ପ୍ରହସନ୍ ଭଗବାନ ପ୍ରିୟ। ଭଗବାନ ଟିକେ ଥଟ୍ଟା କଲେ ସୁଦାମାଙ୍କୁ, କେବେ ଥଟ୍ଟା କରେ ନାହାନ୍ତି, କାହିଁକି ଥଟ୍ଟା କଲେ? କହିଲେ ଆଚ୍ଛା ସଖା, ତୁମେ ବି ଆଜି ଏତେ ସ୍ତ୍ରୀର କଥାରେ ପଡ଼ିଗଲ ନିଷ୍କାମ ଭକ୍ତ ହେଇ, ତୁମ ସ୍ତ୍ରୀ ଅନୁରୋଧରେ ଭାର୍ଯ୍ୟ ଅନୁରୋଧରେ ଆଜି ଧନ ମାଗିବା ପାଇଁ ଚାଲି ଆସିଲ। ପ୍ରହସନ୍ ପ୍ରିୟ ଭଗବାନ, ଆଉ ପ୍ରେମଣା ନିରୀକ୍ଷଣ, ପ୍ରହସନ କରିକି ପ୍ରେମ ଦୃଷ୍ଟିରେ ନିରୀକ୍ଷଣ ଚାହିଁଲେ, କେଉଁଠି ଚାହୁଁଛନ୍ତି? ଭଗବାନ ଯେତିକି ଏବେ ପ୍ରବଚନ ଦେବେ ଖାଇବା ପର୍ଯ୍ୟନ୍ତ ସୁଦାମାଙ୍କୁ ଚାହିଁବେନି, କେବଳ କାଖରେ ସୁଦାମା ଯେଉଁ ଚାରିମୁଠି ରଖିଛି, ଚୁଡ଼ା ନୁହେଁ କି ତଣ୍ଡୁଳ ନୁହେଁ, ଯାହା କୁହନ୍ତି ଚାଉଳ ନୁହେଁ, ସେ ଚୁଡ଼ା ରୂପୀ ଚାଉଳ ତାକୁ ଚାହିଁବେ। ପ୍ରେମଣା ନିରୀକ୍ଷଣ, ପ୍ରେମରେ ସୁଦାମା କହୁଛନ୍ତି ଦେଖ ପ୍ରଭୁ, ଯେ ମୁଁ ଆଣିଥିଲି ଆପଣଙ୍କୁ ଦେବା ପାଇଁ ଯେ ଆପଣ ବ୍ରହ୍ମଣ ଭକ୍ତ, କିନ୍ତୁ ବର୍ତ୍ତମାନ ମୋର ଇଚ୍ଛା ନାହିଁ ଆପଣଙ୍କୁ ଦେବା ପାଇଁ, ନା ମୁଁ ନିର୍ବୁଦ୍ଧି, ମୁଁ ଘରୁ ଆସିଲି ମୋର ବୁଦ୍ଧି ହେଲା ନା, ଆପଣ ଦ୍ୱାରକାଧୀଶ ଆପଣ କ'ଣ ହେଲା ପ୍ରଭୁ ଆଗରେ ବସିଛି, ମାନେ କେଉଁଠିକି ଚାହିଁବେନି, କିଛି କଥା କହିବେନି, ଦୟାକରି। ଭଗବାନ ଦେଖିଦେଲେ ସୁଦା ପ୍ରେମଣା ନିରୀକ୍ଷଣ, ପ୍ରେମରେ ଚାହିଁଲେ ସୁଦାମାଙ୍କର ଚାରିମୁଠି ଚୂଡ଼ାକୁ। ସୁଦାମା ତ ଜାଣିଦେଲେ ଭଗବାନ ଚାହିଁଲେଣି, ମାନେ ନିଶ୍ଚିତ ଭାବରେ ସେ ତ ସତ୍ୟ ସଂକଳ୍ପ, ସେ ନିଶ୍ଚିତ ଭାବରେ ମୋ ଚାରିମୁଠାକୁ ଖାଇବେ, କିନ୍ତୁ ମୁଁ ସୁଦାମା ସ୍ଥିର କରିଦେଇଛନ୍ତି ମୁଁ କେବେ ବି ଦେବିନି, ଯେକୌଣସି ପରିସ୍ଥିତିରେ ଦେବିନି। ଆଚ୍ଛା, କାହାର ସଂକଳ୍ପ ରହିବ, ଭକ୍ତର ସଂକଳ୍ପ ରହିବ ନା ଭଗବାନଙ୍କ ସଂକଳ୍ପ ରହିବ? ଆଜ୍ଞା ନାହିଁ ନାହିଁ, ଭକ୍ତର ସଂକଳ୍ପ ରହିବ କେଉଁଠି ନାହିଁ ଯେ ଭଗବାନଙ୍କର ସଂକଳ୍ପ ରହିଛି, ଭଗବାନଙ୍କ ସଂକଳ୍ପକୁ ସବୁ ଭକ୍ତ ଭାଙ୍ଗି ଦେଇଛି। ସେଥିପାଇଁ ଭଗବାନ ଯେତେବେଳେ ଗୀତାରେ ପ୍ରବଚନ ଦେଲେ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ତୁମେ କୁହ ନମେ ଭକ୍ତ ପ୍ରଣଶ୍ୟତି, ତୁମେ ଯାଇକି ଏଟା କୁହ, ମୁଁ କହିବି ନା, ମୁଁ ଯଦି ଏ କଥାଟା କହିବି ମୋର ଆଉ କୌଣସି ଭକ୍ତ ପୁଣି ଭାଙ୍ଗିଦେବ, ମୁଁ ଏଟା କହିବିନି, ତୁମେ ଏଟା କୁହ ଅର୍ଜୁନ, କାରଣ ତୁମେ ଏଟା କହିଲା ମାନେ ତୁମେ ଭକ୍ତ, ତୁମେ କହୁଛ ମାନେ ତୁମ କଥାଟାକୁ ମୁଁ ରଖିବି, ମୁଁ କହିବି ନା, କାରଣ ମୁଁ କହିଲେ ମୋର କୌଣସି ଭକ୍ତ ଭାଙ୍ଗିଦେବ, ମୋର କଥା କିଛି ରହିନି ସଂସାର। ଆଚ୍ଛା ଭଗବାନ କ'ଣ କହୁଛନ୍ତି, ମୁଁ ଖାଇବି ସୁଦାମାର ଚାରିମୁଠା ଚୂଡ଼ାକୁ, ଆଉ ଇଏ କ'ଣ କହୁଛନ୍ତି ସୁଦାମା, ମୁଁ ଦେବିନି। ଦୁଇ ଜଣଙ୍କ ସଂକଳ୍ପ, ଭକ୍ତର ସଂକଳ୍ପ, ଭଗବାନଙ୍କର ସଂକଳ୍ପ, ତେଣୁ ଦୁଇ ଜଣଙ୍କ ସଂକଳ୍ପ ଭିତରେ ଭକ୍ତ ସଂକଳ୍ପ ହିଁ ରହିବ, ଯୁକ୍ତି ଆସିବ ୟା ପରବର୍ତ୍ତୀ ଶ୍ଳୋକରେ। ଶ୍ରୀ ଭଗବାନ ଉପାଚ ପ୍ରେମନା ନିରୀକ୍ଷଣ କଲେ ଭଗବାନ କହୁଛନ୍ତି, କିଂ ଉପାୟନାନି ତ ବ୍ରହ୍ମାନ୍, କିମ୍ ଉପାୟନାନି ତ ବ୍ରହ୍ମାନ୍ ମେ ଭବତା ଗୃହାତ୍ ଅଣୁ ଅପି ଉପାହୃତ ଭକ୍ତେ ପ୍ରେମଣା ଭୂର୍ଜ୍ୟବେ ମେ ଭବେତ୍, ଭୂର୍ଯ୍ୟୋ ଅପି ଅଭକ୍ତ ବହୁତ ନମେ ତୋଷାୟ କଳ୍ପତେ। ସୁଦାମା ଆଗେ କହୁଛନ୍ତି, କିମ୍ ଉପାୟନାନି ତ ବ୍ରହ୍ମାନ୍, ଏ ବ୍ରହ୍ମାନ୍ ଶବ୍ଦ କାହିଁକି ଲଗେଇଲେ, ତ ବହୁତ ଟିକା ରହିଛନ୍ତି, ମୁଁ ସଂକ୍ଷେପରେ ଆପଣଙ୍କୁ ସାର ସାର କହିକି ଯିବି। ବିପ୍ର ମାନେ ସ୍ୱାଭାବିକ ବଦାନ୍ୟ, ତୁମେ ତ ବ୍ରାହ୍ମଣ ସୁଦାମା, ତୁମେ କୃପଣ କାହିଁକି ହଉଛ, ବ୍ରାହ୍ମଣ ତ ବିପରୀତ ହଉଛି କୃପଣ, ସୁଦାମା ତୁମେ ତ ବ୍ରହ୍ମାନ୍, ତୁମେ ତ ସ୍ୱାଭାବିକ ଦାନୀ ହେବା କଥା, କିଂ ଉପାୟ ତ ଆନି, କିଂ ଉପାୟ ନା ଆନିତମ ବ୍ରହ୍ମାନ୍ ମେ ଭବତା ଗୃହମ, ମୋ ପାଇଁ ତୁମ ଗୃହରୁ କଣ ଉପାୟ ନା ଆଣିଛ, କଣ ଉପହାର ଆଣିଛ। ସୁଦାମା କହୁଛନ୍ତି ମୁଁ କଣ ଆଣିଛି ବୋଲି, ସୁଦାମା ପଚାରିଲା ମୁଁ କିଛି ଆଣିନି, କହିଲେ ନା ଏଟା ସମ୍ଭବ ନୁହେଁ, ତୁମେ ଯେ ଘରୁ ମୋ ପାଇଁ କିଛି ନ ଆଣିଥିବ ଏଟା ମୁଁ ବିଶ୍ୱାସ କରୁନି। ନା କାହିଁକି ନା, ବିଶ୍ୱନାଥ ଚକ୍ରଠାକୁର ଲେଖୁଛନ୍ତି, ଇତି ଭବାଦୃଶେନ ପ୍ରିୟେଣ ମାଦୃଶସ୍ୟ ପ୍ରିୟସ୍ୟ ନିକଟମ ପ୍ରତି ଯତ ସ୍ୱଗୃହା ଚିରା ତାଗମନ, ତୁମେ ମୋର କେତେ ପ୍ରିୟ, ମୁଁ ତୁମକୁ କେତେ ଭଲ ପାଏ, ଆଉ ତୁମେ ମୋତେ କେତେ ଭଲ ପାଅ, ଆଉ ତୁମେ ମୋର ସଖା, ଆଉ ବହୁତ ଦିନ ପରେ ଆସିଛ, ଯଦି ବାରବାର ଆସିଥାନ୍ତ ତାହେଲେ କିଛି ନ ଆଣିଥାନ୍ତ, ବାଲ୍ୟ ଅବସ୍ଥାରେ ମୋର ଦର୍ଶନ ହେଇଥିଲା, ବର୍ତ୍ତମାନ ମୋର 100 ବର୍ଷରୁ ଅଧିକ ହେଲାଣି, ତୁମେ ମୋର ଦର୍ଶନ କରିବା ପାଇଁ ଆସିଛ, ନିଶ୍ଚିତ କିଛି ଧରିକି ଆସିଥିବ, ନିଶ୍ଚିତ ମୁଁ ଜାଣିପାରୁଛି। କହୁଛନ୍ତି କି ଉପାୟ ନା ଆନିତ ବ୍ରହ୍ମନ୍ ମେ ଭବତା ଗୃହ, ତୁମ ଘରୁ ତୁମେ କ'ଣ ଉପାୟ ନା ଆଣିଛ। ସୁଦାମା ସେଠି କହୁଛନ୍ତି, ନା ନାଇଁ ତୁମେ ତ ପୂର୍ଣ୍ଣ ବସ୍ତୁ, ମୁଁ ଯଦି ବି କିଛି ଆଣିଛି ସେଟା ବର୍ତ୍ତମାନ ଦବାର ଯୋଗ୍ୟ ନୁହେଁ, ଆଉ ତୁମେ ତ ପୂର୍ଣ୍ଣ ବସ୍ତୁ, ତୁମେ ସେ ଯୋଉ ଚାରି ମୁଠା ଦେଇଛ ସେଟା କାହାର ଜିନିଷ, ତୁମର ଜିନିଷ, ତେଣୁ ତୁମେ ତ ପୂର୍ଣ୍ଣ, ପୂର୍ଣ୍ଣ ବସ୍ତୁକୁ ଗୋଟେ ଅଂଶ ଜିନିଷ କେମିତି ଦିଆଯିବ, ତୁମର ଜିନିଷଟାକୁ ତୁମକୁ କେମିତି ମୁଁ ଦେବି, ଏ ତ ବହୁତ କ୍ଷୁଦ୍ର ଚାରି ମୁଠା ଚୂଡ଼ା। କହୁଛନ୍ତି ନାଇଁ ନାଇଁ, ଭଗବାନ କହୁଛନ୍ତି, ଭଗବାନ ତାଙ୍କର କରୁଣାର ସୀମାଙ୍କୁ ସୁଦାମାଙ୍କ ନିକଟରେ ଦେଖେଇଛନ୍ତି, ସୁଦାମା ମୋ ଭକ୍ତକୁ ମୁଁ କିଭଳି କରୁଣା କରେ ଦେଖ। ଏଠି କହୁଛନ୍ତି, କି ଉପାୟ ଆନିତ ବ୍ରହ୍ମନ୍ ମେ ଭବତା ଗୃହ ମଦର୍ଥେ, ମୋ ପାଇଁ ଘରୁ ତୁମେ କ'ଣ ଆଣିଛ। ସୁଦାମା କହୁଛନ୍ତି ଅଣୁ, କହିଲେ ନାଇଁ ନାଇଁ, ଅଣୁ ଆପି ଉପାରୁତମ ଭକ୍ତେ ପ୍ରେମଣା ଭୂର୍ଜ୍ୟବେ ଭବେ, ମୋର ଭକ୍ତ ଯଦି ଅଣୁ ପରିମାଣରେ ମୋତେ କିଛି ଦିଏ ମୋ ପାଇଁ ସେଟା ଭୂର୍ଜ୍ୟବେ ଭବେ, ପ୍ରଚୁର ହୁଏ। ଭକ୍ତ ଯଦି କିଛି ଅଣୁ ପରିମାଣରେ ଦଉଛି ମୋ ପାଇଁ ଏଟା ପ୍ରଚୁର, ଆଉ ଭୂର୍ଜ୍ୟତା ଅପି ଅଭକ୍ତମ ଉପାରୁତ ନ ମେ ତୋ ସାଇ କଳ୍ପତେ, ଯିଏ ଅଭକ୍ତ ସେ ଭୁରି ପରିମାଣରେ ଦେଲେ ବି ମୋର ତୋ ଶୁଭେ ନା। ସୁଦାମା କ'ଣ କହୁଛନ୍ତି, ଆରେ ଏତେ ଦାସ ଦାସୀଙ୍କ ଭିତରେ ମୁଁ ଚାରି ମୁଠା ଚୂଡ଼ା ଆଣିଛି, ପୁଣି ତାକୁ କାଖରେ ଧରି ଧରି ସୁଦାମା ପ୍ରବଚନ ଚାଲିଛି, ପ୍ରବଚନ ସରିନି, ତେଣୁ ସିଏ କାଖର ଝାଳରେ ଆମର ଗୁରୁଦେବ କୁହନ୍ତି ସେ ଯାହା ଚୂଡ଼ା ଥିଲା ସେ ବି ଲୁଣି ଆଣିସାରିବନି, କିନ୍ତୁ ଭଗବାନ ଏତେ ଲୋଭନୀୟ ତାଙ୍କର ଭକ୍ତର ଦ୍ରବ୍ୟକୁ ଖାଇବା ପାଇଁ, କାରଣ ଭଗବାନ ଏଠି ପ୍ରବଚନ ଦେବେ, ଭଗବାନ ଯେଉଁ ଲୋକମାନେ କହନ୍ତି ଭଗବାନ ଖାଆନ୍ତି କି ନାହିଁ, ଭଗବାନ ନିଜ ମୁଖରେ କହେ, ଭଗବାନ ଭୋଜନ କରନ୍ତି କି ନାହିଁ, ଭୋଜନ କରନ୍ତି। ଏଠି କହୁଛନ୍ତି ଅଣୁ ଅପି ଉପାହୃତମ ଭକ୍ତର ଅଣୁପରିମାଣ ରୂପା ଭକ୍ତେଇ ପ୍ରେମମେ ଭୂର୍ଯ୍ୟମ ଭବେ। ଭକ୍ତ ମତେ ଦିଏ ନା ସେ ପ୍ରେମରେ ଦିଏ। ଆଉ ବୀରରାଘବ ଆଚାର୍ଯ୍ୟ ଆଚାର୍ଯ୍ୟ କହୁଛନ୍ତି ପ୍ରେମରେ ଦିଏ ନା ସେ ହୃଦୟଟାକୁ ମତେ ଦିଏ। ମୁଁ ତା ହୃଦୟଟାକୁ ଗ୍ରହଣ କରେ, ଦ୍ରବ୍ୟକୁ ଦେଖେ ନା ବିଲକୁଲ, ତା ହୃଦୟର ଭାବଟାକୁ ମୁଁ ଗ୍ରହଣ କରେ। ଏଠି ପ୍ରମାଣ କିଏ ଏଠି କହୁଛନ୍ତି ଭକ୍ତେ ପ୍ରେମା ଅତି ଅଳ୍ପମ ଅପି ସମର୍ପିତମ ଭୂରି ବହୁଷ୍ୟା ବିଦୁର ନିବେଦିତା। ଭଗବାନ ଯେଉଁ ବିଦୁର ଉପରେ ସନ୍ତୁଷ୍ଟ ହେଲେ କଣ, ତାଙ୍କର କୁଳ ଥିଲା ଦାସୀର ପୁତ୍ର, ଭକ୍ତ ଅଣୁ ପରିମାଣରେ ଦେଲେ ଭଗବାନ ଭୂରି ପରିମାଣରେ ଗ୍ରହଣ କରନ୍ତି। ଭଗବାନ ଯେଉଁ ବିଦୁର ଘରେ ଭୋଜନ କଲେ କିନ୍ତୁ ବିଦୁର ଆମନ୍ତ୍ରଣ କରିନାହାନ୍ତି, ଆମନ୍ତ୍ରଣ କିଏ କରିଛନ୍ତି, ଦୁର୍ଯ୍ୟୋଧନ। କିନ୍ତୁ ଭଗବାନ ଦୁର୍ଯ୍ୟୋଧନଙ୍କୁ ସମ୍ବନ୍ଧରେ ସମ୍ବନ୍ଧି ହୁଏ ନା, ବଡ଼ ନ୍ୟାୟ, ତିନୋଟି ନ୍ୟାୟ ଦେଇ ଦୁର୍ଯ୍ୟୋଧନଙ୍କୁ ପରାସ୍ତ କରିଦେଲେ। ଦୁର୍ଯ୍ୟୋଧନ ବହୁ ପାଚକ ଲଗେଇ ରୋଷେଇ କରିଛନ୍ତି, ଆଉ ଦୁର୍ଯ୍ୟୋଧନ ବଡ଼ ଅଭିମାନୀ କହିଲେ ହେ କୃଷ୍ଣ ଭଗବାନ କଲେନି, ମୁଁ ତୁମକୁ ଆମନ୍ତ୍ରଣ କରିଥିଲି ତୁମେ କାହିଁକି ଗଲ ନା ଭୋଜନ କରିବା ପାଇଁ, ଆଉ ଭଗବାନ ବିନା ଆମନ୍ତ୍ରଣ ଗଲେ ବିଦ୍ରୋହ ଘରକୁ। ଏଠି କହୁଛନ୍ତି ବା ଭୂର୍ଜାପି ଅଭକ୍ତ ନମେ ତୋ ସାଏ ଉପହୃତମ ନମେ ତୋ ସାଏ କଳ୍ପତେ। ଦୁର୍ଯ୍ୟୋଧନ ଭୂରି ଉପହୃତ ରଖିଥିଲା କିନ୍ତୁ ଭଗବାନଙ୍କୁ ସନ୍ତୋଷ କରିପାରିଲାନି, କାହିଁକି ନା ତାର ପ୍ରେମ ନାହିଁ, ଭକ୍ତି ନାହିଁ। ଦୁର୍ଯ୍ୟୋଧନ ତ ଅଭିମାନୀ ପଚାରିଲା ହେ କୃଷ୍ଣ ମୁଁ ତୁମକୁ ଆମନ୍ତ୍ରଣ କଲି ତୁମେ କାହିଁକି ଆସିଲ ନା, କହିଲେ ଖାଇବାର ଦୁଇଟି ନ୍ୟାୟ ଅଛି। ଦୁର୍ଯ୍ୟୋଧନ ଖାଇବାର ଦୁଇଟି ନ୍ୟାୟ, ଗୋଟିଏ ନ୍ୟାୟ କ'ଣ ନା ଜଣେ ଭୋକ ଥିଲେ ଖାଏ ଆଉ ଜଣେ ପ୍ରେମରେ ଖାଏ। ଭୋକ ନଥିଲେ ବି ଯଦି ଶ୍ରଦ୍ଧା ପ୍ରେମ ଅଛି କିଏ ଡାକୁଛି ଜବରଦସ୍ତି କରୁଛି ଖାଏ, ଆଉ ମୁଁ ତ ଆପ୍ତ କାମ ଆତ୍ମାରାମ ମୋତେ ଭୋକ ନାହିଁ, ଆଉ ମୁଁ ଖାଇଥାନ୍ତି ତୋର ପ୍ରେମ ବି ନାହିଁ, ମୋତେ ଭୋକ ନାହିଁ କି ତୋର ପ୍ରେମ ନାହିଁ। କହିଲେ ଆଚ୍ଛା ତୁମେ ଏତେ ମହାନ ଲୋକ କିନ୍ତୁ ତୁମେ ତ ନ୍ୟାୟ ମାନିବା ଦରକାର, ତୁମେ ଦ୍ୱାରକାଧୀଶ ହେଇଛ। କହିଲେ ନା ମୁଁ ବର୍ତ୍ତମାନ ଦ୍ୱାରକାଧୀଶ ନୁହେଁ, ମୁଁ ଦୂତ। ଭଗବାନ ବୁଦ୍ଧି ବୁଦ୍ଧିମତାମ ଅସ୍ମିନ୍ ତେଜ ତେଜସୀ ନାମ ହମ୍। କେହି ଭଗବାନଙ୍କର ଚରିତ୍ର ଭିତରେ ଗୋଟିଏ ଜିନିଷକୁ ଭୁଲ ବାହାର କରିପାରିବେନି। ଯାହାଙ୍କ ନିକଟରୁ ଯଶ୍ୟ ଛନ୍ଦମୟ, ଯାହାଙ୍କର ସ୍ୱର ହେଉଛି ବେଦମୟ, ଯିଏ ସତ୍ୟମୟ, ତାଙ୍କର ଅସତ୍ୟ ଆସିବ କେଉଁଠି। ଭଗବାନ କହିଲେ ମୁଁ ଦ୍ୱାରକାଧୀଶ ରାଜା ନୁହେଁ, ମୁଁ ଆଜି ଦୂତ ହେଇକି ଆସିଛି। ଆଉ ଦୂତର ଖାଇବାର ନିୟମ କ'ଣ ନା, ଦୂତର ଖାଇବାର ନିୟମ ହେଉଛି କାର୍ଯ୍ୟସିଦ୍ଧି ହେଲେ ସେ ଦୂତ ଖାଇବ। ମୋର କାର୍ଯ୍ୟସିଦ୍ଧି ହେଇଛି କି, ମୋର କାର୍ଯ୍ୟସିଦ୍ଧି ହେଇନି। କହିଲେ ଠିକ୍ ଅଛି, କାର୍ଯ୍ୟସିଦ୍ଧି ନହେଲେ ବି ଯଦି ତୁମକୁ କେହି ଅନୁରୋଧ କଲେ, ଏ ତ ସାଧାରଣ ନିୟମ, ଦୁର୍ଯ୍ୟୋଧନ ବଡ଼ ନିୟମବାଦୀ। ଆଚ୍ଛା ସାଧାରଣ ନିୟମ ହେଲା ସଂସାର ଲୋକଟାକୁ ଡାକିଦେଲେ ସେ ଖାଉଛି, ଆଉ ମୁଁ ତ ରାଜା, ମୁଁ ତୁମକୁ ଡାକିଲେ ତୁମେ କାହିଁ ଆସି ଖାଇବନି। ତୁମେ ତ ଯଦି ଦୂତ ଭାବୁଛ ତାହେଲେ ତୁମେ, ମୁଁ ହେଲେ ରାଜା ତୁମେ ହେଲେ ପ୍ରଜା, ତାହେଲେ ମୁଁ ରାଜା ଯେତେବେଳେ ଡାକୁଛି ତୁମେ ଖାଇବା ଦରକାର। କହିଲେ ଭଗବାନ କାଟିଲେ, କହିଲେ ନା ନା ତୁମେ ରାଜା ହେଇପାର, ମୁଁ ଦୂତ ହେଇପାରେ, କିନ୍ତୁ ମନେ ରଖ ଦ୍ୱେଷୀର ଅର୍ଣ୍ଣ ଖିଆଏ ନା, ତୁମେ ମୋତେ ଦ୍ୱେଷ କରୁଛ। ଦୁର୍ଯ୍ୟୋଧନ କହିଲେ ମୁଁ ତୁମକୁ ଦୋଷ କରୁନି। କହିଲେ ପାଣ୍ଡବମାନଙ୍କୁ ଦ୍ୱେଷ କରୁଛ? କହିଲେ ହଁ, ଆଉ ମୋର ପାଣ୍ଡବମାନେ ହେଉଛନ୍ତି ଶରୀର, ଆଉ ଅର୍ଜୁନ ହେଉଛି ମୋର ହୃଦୟ, ତାହେଲେ କୁହ ତୁମେ କାହାକୁ ଦ୍ୱେଷ କରୁଛ? ତୁମେ ଯେହେତୁ ମୋର ଭକ୍ତମାନଙ୍କୁ ଦ୍ୱେଷ କରୁଛ, ମୁଁ ତୁମର ଅନ୍ନ ଖାଇବି ନାହିଁ। ଦୁର୍ଯ୍ୟୋଧନ ଯେତେ ନ୍ୟାୟ ହେଲେ କ'ଣ, ମୁଁ ଫେରିକି ଗଲେ, ଆଉ ଭଗବାନ ବିନା ଆମନ୍ତ୍ରଣ ବିଦ୍ରୋହ ଘରକୁ ଚାଲିଗଲେ। ଦେଖେଇଲେ ବା ଏଠି ଅଣୁ ଅପି ଉପାହୃତମ ଭକ୍ତେ ଭୂରିଏ ପ୍ରେମିଣେ ଭୂମିଏ ଭବେ, ଭକ୍ତର ପ୍ରେମରେ ଭୂରି ହେଇଯାଏ। ଆଉ ବିଦୁରର ଘରକୁ ଗଲେ, ଗତକାଲି ପଡ଼ିଥିଲା ନା, ତା ପୂର୍ବ ଦିନକୁ ପଡ଼ିଥିଲା, ବିଦୁରର ଘରକୁ ଗଲେ ବିଦୁର ସ୍ତ୍ରୀ ପ୍ରେମରେ ମୋହିତ ହେଇକି ପ୍ରେମଣା ମୋହିତ ବାଡ଼ିର କଦଳୀକୁ ଚୋପାକୁ ସବୁ ଦଉଛି ଆଉ କଦଳୀ ଫୋପାଡ଼ୁଛି। ଭଗବାନ ପେଟେ ଚୋପା ଖାଇସାରିଲେଣି, ତାପରେ ବିଦୁର ଆସିକି ପହଞ୍ଚିଗଲା, କହିଲା ପାଗଳୀ ତତେ ଆଉ କିଛି ମିଳିଲାନି, ତୁ ଏମିତି ଚୋପା କଦଳୀ ସାରକୁ ପକେଇକି ଚୋପା ଗୁଡାକ ଦେଇଛୁ। ତେଣୁ ସିଏ କହିଲା ପ୍ରଭୁ ମୋର ଅପରାଧ ହେଇଗଲା, ଆପଣ କଦଳୀ କିଛି ଖା। ସେ ପୁଣି କଦଳୀ ଖୋଇଲା, ଭଗବାନ ଖାଇଲେ। କହିଲେ ବିଦୁର ମୁଁ ତ କଦଳୀ ଖାଇକି ଏତିକି ସ୍ୱାଦ ପାଇଲିନି ଯେତିକି ଚୋପା ଖାଇକି ପାଇଲି। ବିଦୁର କହିଲା ବଡ଼ ଅଦ୍ଭୁତ କଥା, ଆପଣ ଅସାର ଜିନିଷଟା ଖାଇକି ସ୍ୱାଦ ପାଇଲେ, ସାର ଜିନିଷ କାହିଁକି ସ୍ୱାଦ ପାଇଲେନି? କହିଲେ ନା, କାହିଁକି? ଭଗବାନ ଜଣେଇଲେ, ଦେଖ ତୁମର ପତ୍ନୀର ପ୍ରେମ ତୁମଠାରୁ ଅଧିକ, ଆଉ ମୁଁ ତ ତାର ଦୁର୍ଯ୍ୟୋଧନର ଆମନ୍ତ୍ରଣକୁ ପ୍ରତ୍ୟାହାର କରିକି ଆସିଥିଲି, କିନ୍ତୁ ତାଠୁ କୋଟି ଗୁଣ ସୁଖ ମିଳିଲା ତୋର ପତ୍ନୀ ହାତରୁ କଦଳୀ ଚୋପା ଗାଇକି, କୋଟି ଗୁଣ ସୁଖ ମିଳିଲା। କିନ୍ତୁ ବିଦୁର କହିଲା, ପ୍ରଭୁ ଆପଣ ପ୍ରମାଣ ଦେଇକି ଯିବାକୁ ପଡ଼ିବ। ମୁଖରେ କହିଦେଲେ, ଆପଣ ଚାତୁର୍ଯ୍ୟ ଲୋକ, ଭଗବାନ ଏମିତି ଲୀଳା କରିଛନ୍ତି, କେହି ବି ଯାହାର ଅନ୍ତର ଥିବ, ଯାହାର ହୃଦୟ ଥିବ, ଯଦି ପ୍ରକୃତ ମନୁଷ୍ୟ ହେଇଥିବ, ସେ ବୁଝିପାରିବ। ଭାଗବତ ଅଧ୍ୟୟନ କଲେ ଭଗବାନ ପୁଣି, ଏ ସଂସାର କେଉଁ ଜୀବ ଅଛି ଏତେ କରୁଣାକାର ଅଛି? ଆମର ବୟସ ବଢ଼ିଗଲେ ଏ ଶରୀର ପ୍ରତି ପିତା ମାତା ସ୍ତ୍ରୀ ଆଙ୍କର ସ୍ନେହ ପଳେଇବ। ଏ ଶରୀର ବାଲ୍ୟ ଅବସ୍ଥାରେ ଥିଲାବେଳେ, ଛୋଟ ପିଲା ଥିଲାବେଳେ ବାପା ଯେତିକି ସ୍ନେହ କରୁଛି, ବୃଦ୍ଧବେଳେ ସେ ସ୍ନେହ କରିବନି। କିନ୍ତୁ ଭଗବାନଙ୍କର ସ୍ନେହ ଜୀବ ପ୍ରତି ଅନାଦି କାଳରୁ ସମାନ ଅବସ୍ଥାରେ ରହିଛି, ଅନାଦି କାଳ ପର୍ଯ୍ୟନ୍ତ। ବିଦୁର କହୁଛି, ପ୍ରଭୁ ଆପଣ ବଡ଼ ଚାତୁରରେ କଥା କହୁଛନ୍ତି, ମୁଁ ବୁଝିପାରୁନି। ମୁଁ ଦେଖିକି ଆସିଲେ ଦୁର୍ଯ୍ୟୋଧନ ଏତେ ରୋଷେଇ କରିଛନ୍ତି, ତାକୁ ଅସ୍ୱୀକାର କଲେ, ଆମ ପତ୍ନୀ କଦଳୀ ଚୋପା ଦେଲେ ଆପଣ ସନ୍ତୁଷ୍ଟ ହେଇଗଲେ, କିନ୍ତୁ ମୁଁ କଦଳୀ ଖାଇବାକୁ ଦେଲେ ଆପଣ କହୁଛନ୍ତି ନାଇଁ ଏଥିରେ ସନ୍ତୁଷ୍ଟ ନାହିଁ। ମୁଁ ତ ଆପଣଙ୍କୁ କିଛି ବୁଝିପାରୁନି। ଭଗବାନ ସେଇ କଥା ଏଇଠି ଯାହା ସୁଦାମାଙ୍କୁ କହୁଛନ୍ତି, ଅଣୁ ଅପି ପାହୁତାଂ ଭକ୍ତେ ପ୍ରେମଣା ଭୃଜ୍ୟମେ ଭବେତ୍। ପ୍ରେମରେ ଭକ୍ତ ମୋତେ ଅଣୁ ପରିମାଣରେ ଦେଲେ ବି ମୋତେ ଭୁରି ପରିମାଣ ହୁଏ, ଆଉ ଭୁରି ପରିମାଣର ଜିନିଷ ଯଦି ଅଭକ୍ତ ଦିଏ ମୋତେ ଅଣୁ ପରିମାଣରେ ହୁଏ ନା। ଜଗନ୍ନାଥ ନୀଳାଚଳରେ କେତେ ଭୋଜନ କରୁଛନ୍ତି ନା, ନୀଳାଚଳେ ଭୋଜନେ ତୁମି କର ବାଣ ବାର, ନୀଳାଚଳେ ଭୋଜନେ ତୁମି କର ବାଣ ବାର, ଏକ ଏକ ଭାଗ୍ୟର ଅର୍ଣ୍ଣ ସତ ସତ ଭାର, ଏକ ଏକ ଭୋଗ୍ୟର ଅର୍ଣ୍ଣ ସତ ସତ ଭାର, ଦ୍ୱାରକାତେ ଷୋଳ ସହସ୍ର ମହିଷୀ ମନ୍ଦିରେ, ଦ୍ୱାରକାତେ ଷୋଳ ସହସ୍ର ମହିଷୀ ମନ୍ଦିରେ, ଅଷ୍ଟାଦଶ ମାତାର ଯାଦବେର ଘରେ, ଅଷ୍ଟାଦଶ ମାତାର ଯାଦବେର ଘରେ। ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚରିତାମୃତରେ ଚୈତନ୍ୟ ମହାପ୍ରଭୁଙ୍କୁ ଜଣେ ଭକ୍ତ ଭୋଜନ ଦେଉଛି, ମହାପ୍ରଭୁ କହୁଛନ୍ତି ଏଟା ବେଶୀ ହେଇଯାଉଛି, ମୋତେ ଅଳ୍ପ ଦିଅ, ମୁଁ ସନ୍ନ୍ୟାସୀ, ସାରଭୌମଟା ଚରିଚ ଖାଇବା ପାଇଁ ଦେଉଛନ୍ତି। ମହାପ୍ରଭୁ ଷଡ଼ଭୁଜ ରୂପ ଦେଖିସାରିଛନ୍ତି, ଆଉ ସାରଭୌମଟାଚାର୍ଯ୍ୟ ବହୁ ପ୍ରକାର ରୋଷେଇ କରି ରଖିଛନ୍ତି। ମହାପ୍ରଭୁ କହିଲେ, ମୁଁ ସନ୍ନ୍ୟାସ, ମୁଁ ଏତେ ଖାଇପାରିବି? କହିଲେ, ପ୍ରଭୁ ଆପଣ ଯେଉଁ ଯେଉଁ ଲୀଳା କରିଛନ୍ତି, ନୀଳାଚଳରେ ନୀଳାଚଳେ ଭୋଜନ ତୁମି କର ବାଉନ ବାର, ଭଗବାନ ପ୍ରତିଦିନ ବାଉନ ଥର ଭୋଜନ କରନ୍ତି ଜଗନ୍ନାଥ, ଏଭଳି ଖାଇବା ଠାକୁର ସଂସାରରେ ନାହାନ୍ତି। ସେ ଯିଏ ଖାଇ ଶିଖିଛି ଦେଇ ଶିଖିଛି ନା, ଭୁରି ପରିମାଣରେ, ଆଉ ଏକ ଏକ ଭୋଗ ସତ ସତ ଭାର, ଦେଖିଛନ୍ତି କେତେ ଥରେ ଥରେ ଭୋଗ ଲାଗୁଛି, କେତେ ଲୋକ ବୋହୁଛନ୍ତି। ଆଉ ସାରଙ୍ଗ ଭଟ୍ଟାଚାର୍ଯ୍ୟ କହୁଛନ୍ତି, ପ୍ରଭୁ ଆପଣ ନୀଳାଚଳ ଶହ ଶହ ଭାର, ବାଉନ ବାର ପୁଣି ଶହ ଶହ ଭାର ଭୋଗ ଖାଉଛନ୍ତି, ଆଉ ଦ୍ୱାରକାରେ ନା, ଦ୍ୱାରକାତେ ଷୋଳ ସହସ୍ର ମହିଷୀ ମନ୍ଦିରେ, ପ୍ରତିଦିନ ଭଗବାନ ଦ୍ୱାରକାରେ ସବୁ ମହିଷୀଙ୍କ ଘରେ ଭୋଜନ କରନ୍ତି। ସେ ଭଗବାନ କାରଣ ପ୍ରେମ ଅଛି, ଏଠିକି ସେ କଥା କହୁଛନ୍ତି। ଆଉ ଅଷ୍ଟାଦଶ ମାତାର ଯାଦବେର ଘରେ, ଅଠର ଜଣଙ୍କ ମା ଆଉ ଯେତେ ଯାଦବ ଅଛନ୍ତି ସମସ୍ତଙ୍କ ଘରେ ବି ଖାଆନ୍ତି ଭଗବାନ ପ୍ରେମରେ। ଆଉ ଗୋପରେ ସେ କଥା କହୁଛନ୍ତି, ବ୍ରଜେ ଜ୍ୟୋଷ୍ଠା ଖୁଡ଼ା ମାମା ପିସାଦି ଗୋପୀ ଗଣ, ବ୍ରଜେ ଜ୍ୟୋଷ୍ଠା ଖୁଡ଼ା ମାମା ପିସାଦି ଗୋପ ଗଣ,
सखा वृंद सवार करे दिसंध्या भोजन सखा वृंद सवार करे दिसंध्या भोजन गोवर्धन यज्ञ अर्ण खाइला राशि राशि गोवर्धन जगे अन्ना खाइला राशि राशि तार लेखाय एई अन्ना नहे एक ग्रासी तार लेखाय एई अन्ना नहे एक ग्रासी
सरंगटाचार्य से कथा कहुछंती द्वारका पुरी ने सबु जादव मानक घरे आपण खांदी महिषी घरे भोजन करंदी आ 18 जण मांक घरे भी भोजन करंदी आ गोपरे जेठांग मामांक घरे सबु गोप घरे दिस आ गोपवाळांक घरे दि संध्या भोजन सकाळे संधे तो आपण पेट पुरे ना आ गोवर्धन यज्ञ रे एते अर्ण आपण भोजन करिसंदी आ मु तो प्रभु गोटे मुठा ही दउछ आपण प्रेमणे विद्रो से कथा कहले प्रभु ଆପଣ ମୋର କଦଳୀ ଚୋପା ମୋ ପତ୍ନୀ ପାଖରୁ ଖାଇକି ବିଦୁରାଣୀ ପାଖରୁ ପତ୍ନୀ ପାଖରୁ ଆପଣ ସନ୍ତୁଷ୍ଟ ହେଇଛନ୍ତି ଆଉ ମୁଁ କଦଳୀ ଦେଲି ତୁମେ ଆପଣ ସନ୍ତୁଷ୍ଟ ହେଇନାହାନ୍ତି ପ୍ରମାଣ ମୋତେ ଦେବାକୁ ପଡ଼ିବ ମୁଁ ସନ୍ତୁଷ୍ଟ ହେଇଛି ବୋଲି ଭଗବାନ କ'ଣ କଲେ କହିଲେ ବିଦୁର ତୁମର ପତ୍ନୀ ମୋତେ ଯେଉଁ କଦଳୀ ଚୋପା ଦେଲେ ମୋ ଉଦର ଏତେ ଭାରି ହେଇଛି ବୋଲି ଶୋଇବି କେଉଁଠି ଶୋଇବି ଶଯ୍ୟା କହିଲେ ନାଇଁ ନାଇଁ କୋମଳ ଶଯ୍ୟା କ'ଣ ମୋର ଅଭାବ ଅଛି ଆଉ ଧରଣୀ ମାତା ମୋର ପତ୍ନୀ ଠାରୁ କଣ କୋମଳ ଶଯ୍ୟା ସଂସାରରେ କିଛି ଅଛି ଧରଣୀ ମାତା ତାଙ୍କର ପତ୍ନୀ ବସୁନ୍ଧରା ତାଙ୍କର ପତ୍ନୀ କହିଲେ ତାଠୁ କଣ କୋମଳ ଶଯ୍ୟା ସଂସାରରେ କିଛି ଅଛି କିନ୍ତୁ ତାଠୁ କୋମଳ ଶଯ୍ୟା ହେଉଛି ମୋର ଭକ୍ତର ଖୋଳ ଆଉ ମୁଁ ତ ପତ୍ନୀଙ୍କ କୋଳରେ ଶୋଇପାରିବିନି ମୁଁ ଟିକେ ତୁମ କୋଳରେ ଶୋଇବି ଭଗବାନ ଯେତେବେଳେ ବିଦୁରଙ୍କୁ ଏକଥା କହିଲେ ବିଦୁର ସେତେବେଳେ ବସ୍ତ୍ର ଝାଡ଼ିକି କହିଲେ ପ୍ରଭୁ ଏଠି ଶୁଆନ କରନ୍ତୁ ଭଗବାନ ଶୟନ କଲେ ଭଗବାନଙ୍କର ଏ ଜାନୁ ଦେଶରେ କୁଣ୍ଡଳର ଚିହ୍ନ ଭଗବାନ ମାନେ ଅଛାପ କୁଣ୍ଡଳ ଚିହ୍ନ ଛାପ ଏମିତି ରଖିଦେଲେ ଲିଭିବ ନା ବିଦୁରଙ୍କର ବିଦୁର ଯେତେବେଳେ ମୈତ୍ରଙ୍କୁ ଭେଟିଲେ ଗଙ୍ଗା କୂଳରେ ମୈତ୍ର ପାଗଳ ହେଇଗଲେ ଦେଖି କହିଲେ ବିଦୁର ମୁଁ ତ ଜାଣିଛୁ ତୁମେ ଦାସୀର ପୁତ୍ର ବୋଲି କି ମହାଭାଗ୍ୟ ତୁମକୁ ପ୍ରଭୁ ତାଙ୍କର କରୁଣାକୁ ତୁମକୁ ଭଲ ପାଆନ୍ତି ବୋଲି ପ୍ରେମର କରୁଣାକୁ ବର୍ଷଣ କରିଛି ତୁମ ଉପରେ ତୁମ ଦେହରେ ଭଗବାନଙ୍କର କରୁଣାକୁ ଦେଖାଉଛନ୍ତି କାରଣ ମୈତ୍ରୀ ମୁନିଙ୍କ ନିକଟରେ ବିଦୁର ଭେଟିଲା ପରେ ଏତେ ପ୍ରେମାବେଶ ହେଇଯାଇଛନ୍ତି ତାଙ୍କ ଶରୀରର ବସ୍ତ୍ର ସେ ତ ସେତେବେଳେ ବନଚାରୀ ହେଇକି ବୁଲୁଛନ୍ତି କୌପିନ ଧାରଣ କରିଛନ୍ତି ଆଉ ଯେତେବେଳେ କୌପିନ ଧାରଣ କରିଛନ୍ତି ଜାନ ଦେଶଟା ଦେଖା ହବ ଦେଖିଦେଲି କହିଲେ ଆରେ ମୈତ୍ର ସେ ଜାଣିଦେଲେ ଏ ଚିହ୍ନ ତ ପ୍ରଭୁଙ୍କର କୁଣ୍ଡଳ ଚିହ୍ନ ବିଦୁର ତୁମେ ଚିହ୍ନ କେମିତି ପାଇଲ ବିଦୁର କହିଲେ ପ୍ରଭୁ ଆମ ଘରକୁ ଯାଇଥିଲା ବେଳେ ଏଭଳି ଭୋଜନ କରିକି କହିଥିଲେ ଯେ ମୁଁ ତୁମର ପତ୍ନୀଙ୍କର କଦଳୀ ଚୋପା ଖାଇକି ମୁଁ ପ୍ରୀତି ଅଛି ପ୍ରଭୁଙ୍କର ଏ ପ୍ରୀତିର ଚିହ୍ନ ଆଜି ପର୍ଯ୍ୟନ୍ତ ରହିଛି ସେତେବେଳେ ମୈତ୍ରୀ ପ୍ରବଚନ କ'ଣ ଦେବେ ବିଦୁରଙ୍କୁ ଆଲିଙ୍ଗନ କରି ବୋହୁ ହେଇ କାନ୍ଦିଲେ କହିଲେ ତୁମକୁ ମୋର କଥା କହିବାର ଅଧିକାର ନାହିଁ ତୁମେ ପ୍ରଭୁଙ୍କର ଏତେ ବଡ଼ କରୁଣା ପାଇଛ ସେ କଥା ଏଠି କହୁଛନ୍ତି ଯେ ଭଗବାନ ଦେଖେଇଦେଲେ ଯେ ଭକ୍ତର ପ୍ରେମ ମୁଁ ଗ୍ରହଣ କରେ ଆଉ ସୁଦାମାଙ୍କୁ ଭଗବାନ ଏଇ ପ୍ରବଚନ ଦେଉଛନ୍ତି କିଂ ଉପାୟ ନନିତ ବ୍ରହ୍ମାନ୍ ମେ ଭବତା ଗୃହାନ୍ ହେ ବ୍ରହ୍ମାନ୍ ତୁମେ ଘରୁ କଣ ଆଣିଛ ସୁଦାମା କହୁଛନ୍ତି ମୁଁ ଅଣୁ ପରିମାଣରେ ଆଣିଛି କହିଲେ ନାଇଁ ନାଇଁ ଅଣୁ ଅପି ବାହୃତମ୍ ଭକ୍ତେ ପ୍ରେମଣା ଭୂର୍ଯ୍ୟମେ ଭବେ ଭକ୍ତ ଅଣୁ ପରିମାଣରେ ଦେଲେ ବି ମୋର ଭୁରି ପରିମାଣ ହୁଏ ଆଉ ଭୁରିଏ ଅପି ଅଭକ୍ତ ମୁହୃତ ନମେ ତୋଷାୟ କଳ୍ପତେ ଏ ଅଭକ୍ତ ଯଦି ଭୁରି ପରିମାଣ ମତେ ଦଉଛି ମୋର ତୋଷ ହୁଏ ନା ଏଠି ଆମେ ଶୁଣିଲେ କଣ ଜଗନ୍ନାଥ 52 ଭୋଜନ କରୁଛନ୍ତି ସତ ସତ ଭାର କିନ୍ତୁ ପ୍ରସନ୍ନ ହୁଅନ୍ତି ନା ଭକ୍ତ ପାଖକୁ ଥାନ୍ତି ଆପଣ ଆଜି ବି ଗଲେ ଦେଖିବେ ଯେଉଁ ଅର୍ଣ୍ଣ ଯଦି ମାଗିବେ ଆମର ଆନନ୍ଦ ବଜାରରେ କହିବେ ମୁଁ ଟିକେ ସବୁଠୁ ବଡ଼ ହାଣ୍ଡିର ଅର୍ଣ୍ଣ ନେବି ସେ କହିବେ ବାଇ ହାଣ୍ଡି ଅର୍ଣ୍ଣ ନେବ ବାଇ କହିବେ କର୍ମେତି ବାଇ ସେ ବୁଢ଼ୀ ମା ଥିଲେ। ସେ ଆସିଥିଲେ ଦକ୍ଷିଣ ଦେଶରୁ, କିନ୍ତୁ ଜଗନ୍ନାଥଙ୍କର ରୂପକୁ ଦର୍ଶନ କରି, ପ୍ରଭୁଙ୍କର ରୂପକୁ ଦର୍ଶନ କରି ଏତେ ମୋହିତ ହେଇଗଲେ, ଆଉ କହିଲେ ମୁଁ ଧାମରେ ହିଁ ରହିବି। ଆଉ ସେ କ'ଣ କରନ୍ତି, ଗାଉଁଲି ବୁଢ଼ୀ ତ ନାମ କରନ୍ତି, ତାଙ୍କର କିଛି ବିଧି ଜାଣନ୍ତି ନା, ଦାନ୍ତ ଘଷିବେ ସକାଳୁ ଉଠିବେ, ଆଗେ ଖିଚୁଡ଼ି ବସେଇଦେବେ, ଦାନ୍ତ ଘଷିବେ, ସ୍ନାନ କରୁନଥିବେ, ଖିଚୁଡ଼ି ହେଇଯିବ। ଆଉ ଜଗନ୍ନାଥ ଡେଲି, କୃଷ୍ଣ ବଳରାମ ରୂପରେ ଜଗନ୍ନାଥ ବଳରାମ ଦୁଇ ଭାଇ ଆସନ୍ତି, ଡେଲି ଭୋଜନ କରିକି ଯାଆନ୍ତି, ଯେତେବେଳେ ଭୋଜନ କରିକି ଯାଆନ୍ତି ପ୍ରତିଦିନ ଏଇଭଳି ଚାଲେ ତାଙ୍କର। ଆଉ ଗୋଟିଏ ଦିନର ଘଟଣା ନା, ଜଣେ ସାଧୁ ଆସି କର୍ମେତି ଭାଇଙ୍କ ପାଖରେ ପହଞ୍ଚିଛି। କର୍ମେତି ଭାଇ ତାଙ୍କ ନାଁ କାହିଁକି ପଡ଼ିଲା କି, ଜଗନ୍ନାଥ ଯିବେ ବସିବେ, ବସିକି କହିବେ ଶୀଘ୍ର ଖିଚୁଡ଼ି କର୍ମା କର୍ମା, ସେ ତା ନା ତାଙ୍କର ନାଁ ବାଇ ଥିଲା ଖିଚୁଡ଼ି କର୍ମା, କର୍ମାଟାକୁ ଯୋଡ଼ି ଦିଅନ୍ତୁ, କର୍ମା ହେଇଗଲା। ମା ତୁମେ ଖିଚୁଡ଼ି କର, ତେଣୁ ସବୁବେଳେ ଜଗନ୍ନାଥ ଯାଇ ବସନ୍ତି, ଇଏ ତାର ଦାନ୍ତ ଫାନ୍ତ ଘଷନ୍ତି, ତ ପ୍ରଭୁଙ୍କୁ ଯଦି ଭୋଜନ ଦେବେ ପ୍ରେମଣେ ଭୂରିଏମି ଭାବେ, 52 ବାର ଖାଉଛନ୍ତି, ଶହଶହ ବାର ଭୋଗ ଲାଗୁଛି ଭାର, କିନ୍ତୁ ପୁଣି ବି ପ୍ରେମର ମୋହିତ ହେଇକି ଯାଉଛ। ଆଉ ଯେତେବେଳେ ସାଧୁ ପହଞ୍ଚି, ସାଧୁ କହିଲେ କର୍ମେତି ତୁମେ ତ ବଡ଼ ଭୁଲ କରୁଛ, ଦାନ୍ତ ଘଷୁନ, ସ୍ନାନ କରୁନ, କିଛି କରୁନ, କ'ଣ ସକାଳୁ ଉଠିକି ଆଗେ ଚୁଲିଟା ବସେଇ ଦେଉଛ, ଖିଚୁଡ଼ି କାହା ପାଇଁ ବସେଇଲ? ନା, ଆସିବେ ମୋ ପୁଅ ଆସିବେ, ସେ ଖାଇବେ, ସେ ପୁତ୍ର ଭାବରେ ବାତ୍ସଲ୍ୟ ରେସରେ ଭଲ ପାଆନ୍ତି, ବାତ୍ସଲ୍ୟ ରେସର ସାଧକ। ନା କିଏ ତୁମ ପୁଅ ମା? ନା ମୋ ପୁଅ ବଡ଼ ଦଳରେ ଅଛନ୍ତି। କହିଲେ ଜଗନ୍ନାଥ, ତୁମେ ଜଗନ୍ନାଥ ମା ଏଭଳି ରୋଷେଇ କରୁଛ, ଯାହା କଲ କଲ, କାଲିଠାରୁ ସ୍ନାନ କରିବ, ଯେମିତି ତିଳକ କରିବ, ତାଙ୍କୁ ସବୁ ନିୟମ ଦେଲେ, ଇଏ ତ ନିୟମ ଦଉଛନ୍ତି। ଜଗନ୍ନାଥଙ୍କ ଖାଇବା ଟାଇମ୍ ହେଇଗଲେ, ସେ ତ ଆସିକି ବସନ୍ତି, ସେ ଆସି ଦୁଇଥର ଆସିକି ଫେରିଗଲେଣି, କ'ଣ ଆଦି ଖେଳ ଯେ ଚୁଲି ଲାଗିନି। କହିଲି ଭୋଲା ବାବା ଯିଏ ଆସିକି ଭଲ ଅଡ଼ୁଆ କାମ କଲା, ଦୁଇଥର ଆସିକି ଫେରିକି ଗଲେଣି, ଶେଷ ଥର ଆସିଲାକୁ ଖିଚୁଡ଼ି ବସିଛି, ସେଣେ ଦେଉଳରେ ଭୋଗ ଲାଗିବ, ଉପରବେଳା ଭୋଗ ଲାଗିବ, ଆଉ ଏ କର୍ମା ବା କର୍ମେତି ଭାଇ କ'ଣ କରୁଛନ୍ତି ନା, ଖିଚୁଡ଼ି ରୋଷେଇ କରୁ କରୁ ଡେରି ହେଇଗଲାଣି, ଜଗନ୍ନାଥ ଆସିକି ବସିଲେଣି, ତେଣୁ ବାଢ଼ିକି ଦେଲେ ଗରମ ଗରମ ଖିଚୁଡ଼ି, ଜଗନ୍ନାଥ ଖାଇଛନ୍ତି, କୃଷ୍ଣ ବଳରାମ ଦୁଇ ଜଣ ଭୋଜନ କରୁଛନ୍ତି, ଭୋଜନ କରିବା ସମୟରେ ଅଧା ଭୋଜନ କରିଛନ୍ତି, ସେଣେ ଉପରବେଳା ଭୋଗ ଘଣ୍ଟି ବାଜିଲା, ଏଣେ ଅଧା ଛାଡ଼ିକି ମୁହଁ ଆଉ ଆଚମନ କରୁନାହାନ୍ତି, ମୁହଁ ଧୋଇ ନାହାନ୍ତି, ପାଣି ସବୁଦିନ ବାଇ ମା ଦିଅନ୍ତି କର୍ମେତି ଭାଇ, ମୁହଁ ଧୋଇକି ଯାଆନ୍ତି, ଆଜି ଥୁଆ ହେଇଛି ପାଣିଟା ପଳେଇଛନ୍ତି, ତିନି ପଣ୍ଡା ଯେତେବେଳେ ଭୋଗ ଲଗାଉଛନ୍ତି, ଦେଖୁଛନ୍ତି ଦୁଇ ଭାଇଙ୍କ ମୁହଁରେ ଖିଚୁଡ଼ି ଲାଗିଛି, ଖିଚୁଡ଼ି ଲାଗିଛି, ସବୁ ଭୋଗ ମରା ହେଲା, ଯେତେବେଳେ ସବୁ ଭୋଗ ମରା ହବ ସେତେବେଳେ, ସେଦିନ ସବୁଠୁ ବହୁବାର ଭୋଗ ଲାଗିଛି, ଯେତେବାର ଭୋଗ ଲାଗିଛି ମୁହଁ ପୋଛି ଦିଆଯିବ, ପୁଣି ଭୋଗ ରୋଷେଇ ହବ, ଭୋଗ ଲାଗିବ, କିନ୍ତୁ ମୋର ଖିଚୁଡ଼ି, କାରଣ ଭଗବାନ ଆଜି ପରିଚୟ ଦେବା ପାଇଁ ଚାହୁଁଛନ୍ତି ଯେ ମୁଁ କର୍ମେତି ଭାଇଙ୍କ ନିକଟରୁ ଖିଚୁଡ଼ି ଖାଉଛି। ତେଣୁ ରାଜାଙ୍କୁ ସ୍ୱପ୍ନ କଲେ, ଦେଖ ସେ ଜଣେ ବୁଢ଼ୀ ମା ଅଛନ୍ତି, ମୁଁ ତାଙ୍କର ଘରେ ଯାଇକି ଡେଲି ଖିଚୁଡ଼ି ଖାଇକି ଆସେ, କିନ୍ତୁ ଆଜି ଜଣେ ସାଧୁ ଆସି ପହଞ୍ଚି ତାକୁ ଏମିତି ମନ୍ତ୍ର ବତେଇଛନ୍ତି, ସେ ଆଜି ଖିଚୁଡ଼ି ଖାଇବା ଡେରି କରିଛନ୍ତି, ଆଉ ସେଥିପାଇଁ ସିଏ ସାଧୁଙ୍କୁ ଯାଇକି କହିଦିଅ, ସେ ଶୀଘ୍ର ହେଠୁ ପଳାନ୍ତୁ, ତାକୁ କିଛି ଉପଦେଶ ଦିଅନ୍ତୁ ନା, ସିଧ ଶୀଘ୍ର ଯାଇକି କହିଦିଅ, ଆଉ ସିଏ ଯେମିତି ରୋଷେଇ କରୁଥିଲେ ସେ ରୋଷେଇ କରିବେ। ଆଉ ମୁଁ ତୁମକୁ ଆଦେଶ ଦେଲି, ଏ ବାଇ କର୍ମେତି ବାଇ ଯେତେବେଳେ ସ୍ୱର ତ୍ୟାଗ କରିବେ, ତାଙ୍କ ନାଁରେ ମୋ ପାଖରେ ହାଣ୍ଡି ଲାଗିବ, ଭୋଗ ଖିଚୁଡ଼ି ହାଣ୍ଡି ଲାଗିବ, ସେଠୁ ଆପଣ ଯେତେବେଳେ ଗଲେ ବି ଆଜି ପଚାରିବେ, କହେ ଏ ବାଇ ହାଣ୍ଡି ଖିଚୁଡ଼ି ନବ କି, ପଚାରି ଏ କର୍ମେତି ବାଇଙ୍କ ନାମରେ ଲାଗୁଛି, ବହୁତ ଭକ୍ତ ଅଛନ୍ତି, ତାଙ୍କ ନାମରେ ଭୋଗ ଲାଗୁ ଜଗନ୍ନାଥ ପାଖରେ, ତାଙ୍କୁ ସ୍ମରଣ କରିକି ପ୍ରେମଣା ଭୂରି ଆମେ ଭାବେ ଭକ୍ତ ଅଣୁ ପରିମାଣରେ ଦେଲେ ବି ଭଗବାନ ପ୍ରେମରେ ଗ୍ରହଣ କରନ୍ତି, ସେଟା ଭୂରି ହେଇଯାଏ। ଆଉ ଭକ୍ତ ପାଖରେ ବିଧି ନିଷେଧ, ବିଧି ନିଷେଧ କେତେ ପର୍ଯ୍ୟନ୍ତ ଥାଏ, ଭକ୍ତ ଭକ୍ତି ନ ପାଇଥିଲା ପର୍ଯ୍ୟନ୍ତ, ପୂର୍ଣ୍ଣ ପ୍ରେମରେ ମୋହିତ ହେଲା ପରେ, ଭକ୍ତିର ସର୍ବଶ୍ରେଷ୍ଠ ସ୍ଥିତିକି ପଳେଇଗଲା ପରେ ତାର ଆଉ ସେ ସ୍ଥିତି ନଥାଏ, ସେତେବେଳେ ସେ ଯେଭଳି ରୋଷେଇ କଲେ, କାରଣ ସେ ସବୁବେଳେ ତନ୍ମୟ ଅବସ୍ଥାରେ ଥାଏ, ଆଉ ବିଧି ନିଷେଧରେ ସ୍ୱର ପାଇଁ ରଖାଯାଇଛି, ଶରୀର ଶୁଚି ପବିତ୍ରତା ପାଇଁ, କିନ୍ତୁ ସେ ତ ତନ୍ମୟ ଅବସ୍ଥାରେ ଥାଏ, ଆତ୍ମସ୍ଥିତିରେ ଥାଏ, ସେତେବେଳେ ସିଏ କ'ଣ କରୁଛି ବି ଜାଣିନଥାଏ, ସେ ସବୁ ଭଗବାନମୟ ହେଇକି କରେ। ତେଣୁ ଏଇ ଶ୍ଳୋକ ପରେ ସୁଦାମାଙ୍କୁ କହୁଛନ୍ତି, ସୁଦାମା ତୁମେ ଅଣୁ ପରିମାଣରେ ଆଣିଲେ ବି ଏଇଟା ମୋ ପାଇଁ ଭୁରି ପରିମାଣର। ଏତତ୍ ଏବଂ ଦୃଷ୍ଟାନ୍ତ ଚତୁଷ୍ଟୟେନ ଦୃଢ଼ୟତି, ଅଣୁ ପରିମାଣରେ ଜିନିଷ ମୋ ପାଇଁ ଭୁରି, ଏଇଟା ଚାରିଟା ପ୍ରମାଣ ଦେଇକି ବର୍ତ୍ତମାନ ସୁଦାମାଙ୍କୁ ବୁଝାଉଛନ୍ତି। ଭଗବାନ ଏମିତି ଖାଉନାହାନ୍ତି, ସୁଦାମା ସଂକଳ୍ପ କରିଦେଇଛନ୍ତି ନା ମୁଁ ଦେବିନି, କିନ୍ତୁ ଭଗବାନ ସଂକଳ୍ପ କରୁଛନ୍ତି ମୁଁ ଖାଇବି। ଭକ୍ତର ସଂକଳ୍ପକୁ ଭାଙ୍ଗିବାକୁ ହେଲେ ଭକ୍ତକୁ ଭଗବାନ ବୁଝିବାକୁ ପଡ଼ିବ, ତାର ତ ସଂକଳ୍ପ ଭାଙ୍ଗିବନି। ଏଠି କହୁଛନ୍ତି, ନନୁ ନିର୍ବୋଧୟାମୟା ଯତ୍ ସ୍ୱଗୃହାତ୍ ଇଦମ୍ ତତ୍ ଅର୍ଥମ ଗୃହୀତମ୍ ତଦା କିମପି ନ ବିଚାରିତମ୍। ପ୍ରଭୁ ମୁଁ ଏତେ ନିର୍ବୋଧି, ସୁଦାମା ମନେ ମନେ ଚିନ୍ତା କରୁଛନ୍ତି, ମୁଁ ଯେତେବେଳେ ଘରୁ ଆସିଲି ଗୋଟେ ବିଚାର କରିକି ଆଣିପାରିଲିନି ଯେ ଦ୍ୱାରକାଧୀଶଙ୍କ ପାଇଁ ଏଇ ଚୂଡ଼ାଟା ଯଥେଷ୍ଟ ନୁହେଁ ବା ତାଙ୍କର ଯୋଗ୍ୟ ନୁହେଁ, କିନ୍ତୁ ବର୍ତ୍ତମାନ ମୁଁ ଦ୍ୱାରକାପୁରୀକୁ ଦେଖି, ଆପଣଙ୍କୁ ଦେଖି, ଆପଣଙ୍କର ରୂପକୁ ଦେଖି ମୁଁ ଜାଣିପାରୁଛି ଏଇଟା ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ। ଭଗବାନ କହିଲେ, ସୁଦାମା ମୁଁ ବା ଅଣୁ ପରିମାଣରେ ଜିନିଷକୁ ଭୁରି ପରିମାଣରେ ପ୍ରାପ୍ତ ହୁଏ। ଆଉ ସୁଦାମା କହୁଛନ୍ତି, ବସ୍ତୁର ଦ୍ରବ୍ୟକୁ ଚାହାନ୍ତି ନା, ମୁଁ ଭକ୍ତର ପ୍ରେମକୁ ଚାହେଁ। ନବମ ଅଧ୍ୟାୟ 26 ଶ୍ଲୋକରେ ଯେଉଁ ଭଗବତ ଗୀତାର ନବମ ଅଧ୍ୟାୟ 26 ଶ୍ଲୋକରେ ଯେଉଁ ଶ୍ଲୋକ କହିଥିଲେ ଭାଗବତରେ ସୁଦାମାଙ୍କୁ ସେଇ କଥା କହିଛନ୍ତି। ପତ୍ରଂ ପୁଷ୍ପଂ ଫଳଂ ତୋୟାଂ ଯେମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ପ୍ରହୂତ ଅସ୍ନାମି ପ୍ରୟତାତ୍ମନଂ। ଏ ଶ୍ଲୋକ ଗୋଟିଏ ଶ୍ଲୋକ ଯେଉଁଠି ଗୀତାରେ ଅଛନ୍ତି, ଭାଗବତମ ଅଛନ୍ତି। ଭଗବାନ ଭୋଜନ କରନ୍ତି କି ନା, ଭଗବାନ କ'ଣ ଭୋଜନ କରନ୍ତି ନା, ପ୍ରେମ ଜିନିଷକୁ। ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ଚାରିଟା ଜିନିଷ ଭଗବାନ କହିଲେ। କିନ୍ତୁ ଏ ଶ୍ଲୋକରେ ଅତ୍ର ଭକ୍ତି ଉପହୃତ ଇତି ପୁନରୁକ୍ତ୍ୱା ଭକ୍ତେନ ନ କରଣ ତୃତୀୟା କିନ୍ତୁ ସ୍ୱାର୍ଥେ, ଚକ୍ରପଦ ଅର୍ଥ କଲେ ଏଠି ତୃତୀୟା ବିଭକ୍ତି ସ୍ୱାର୍ଥରେ ଲାଗିବ, କାରଣ ଦୁଇଥର ଭକ୍ତି ଲାଗିଛି, ଭକ୍ତିଆ ଅପହୃତ ଆଉ ଭକ୍ତିଆ ଉପହୃତ, ଭକ୍ତିଆ ପ୍ରୟଚ୍ଛତି, ଭକ୍ତି ସହିତ ଦେବାକୁ ପଡ଼ିବ। ଆଉ ଭଗବାନ କହୁଛନ୍ତି କ'ଣ ଦେଲେ ହବ, ସୁଦାମା ତୁମେ ତ ବହୁତ ବଡ଼ ଜିନିଷ ଆଣିଛ, ଏଇ ଚାରିଟା ଠାରୁ ଆଉ ଗୋଟେ ଉନ୍ନତ ଜିନିଷ ଆଣିଛ, ଚୂଡ଼ା ଆଣିଛ, କିନ୍ତୁ ମୁଁ ଭକ୍ତର କ'ଣ ଖାଏ, ପତ୍ର, ପତ୍ର ମୁଁ ଭୋଜନ କରେ। ପତ୍ର ଅର୍ଥରେ ଶାକାଦି ପତ୍ର, ମୁଁ ଶାକାଦି ପତ୍ର ଖାଇଛି, କାହାର, ଦ୍ରୌପଦୀ ପାଖରୁ, ଦ୍ରୌପଦୀର ଶାକାଦି ପତ୍ର ଖାଇଛି। ଆପଣମାନେ ସମସ୍ତେ ଏଇଟା ଜାଣିଥିବେ, କିନ୍ତୁ ଆପଣ କୁହନ୍ତୁ ଦ୍ରୌପଦୀ କ'ଣ ଏଭଳି ନାରୀ ଥିଲେ ଯେ ବାସନ ମାଜିବେ, ଯେ ଯାଜ୍ଞ ସେଠି ସେ ବାସନ ମାଜି ସେଥିରେ ପତ୍ର ରହିଯିବ, ଆପଣ ଟିକେ ବିଚାର କରନ୍ତୁ ନା, ଯେ ଯାଜ୍ଞ ସେନି ସେ ପୁଣି ଗୋଟେ ବସ୍ତ୍ରକୁ ଧୋଇବେ ବା ଗୋଟେ ବାସନକୁ ଧୋଇବେ, ତା ଦେହରେ ପୁଣି ମହିଳା ରହିବ, ପତ୍ର ରହିଯିବ, କି ସମ୍ଭବ କି, ସମ୍ଭବ ନୁହେଁ। ଭଗବାନ ଲୀଳା କରିଛନ୍ତି, ଦୁର୍ଯ୍ୟୋଧନ ଯେତେବେଳେ କପଟରେ ଦୁର୍ବାସା ଋଷିଙ୍କୁ ପ୍ରସନ୍ନ କରିକି 10,000 ଶିଷ୍ୟଙ୍କୁ ପଠେଇଛି, ଦୁର୍ବାସା ଋଷିଙ୍କର 10,000 ଶିଷ୍ୟ ଥିଲେ, ଆଉ ଏ ତ ବ୍ରାହ୍ମଣ ତ ଭୋଜନରେ ସନ୍ତୁଷ୍ଟ, ଦୁର୍ବାସ ସନ୍ତୁଷ୍ଟ ହେଲା ପରେ କହିଲେ ମୋର ଗୋଟିଏ ବର, ମୁଁ ଆପଣ ଗୋଟିଏ ବର ପ୍ରାର୍ଥନା କରୁଛି, ଦ୍ରୌପଦୀ ଭୋଜନ କଲା ପରେ ଆପଣ ଟିକେ ଯାଇକି ବନବାସରେ ତାଙ୍କର ପାଖରେ ପହଞ୍ଚିବେ, କାରଣ ଦ୍ରୌପଦୀଙ୍କୁ ସୂର୍ଯ୍ୟଦେବ ଗୋଟିଏ ଅକ୍ଷୟ ପାତ୍ର ଦେଇଥିଲେ, ସେ ପାତ୍ରର ଭୋଜନ ଦ୍ରୌପଦୀ ଭୋଜନ ନ କଲା ପର୍ଯ୍ୟନ୍ତ ଯେତେଜଣ ଚାହିଁବେ ସେ ଭୋଜନ କରିଦେଇପାରିବେ। ଭକ୍ତ ତ ବିପଦକୁ ଆସେ ନା, ଏ ବିପଦ ଭକ୍ତକୁ ଆସେ ନା, ବିପଦ ଭଗବାନଙ୍କୁ ଆସେ। ବିପଦ କେବେ ହେଲେ ଭକ୍ତକୁ ଆସିଛି କୋଉଠି ଦେଖିଛନ୍ତି, ବିପଦ ଭଳି ପ୍ରତୀୟମାନ ହୁଏ। ପ୍ରହ୍ଲାଦଙ୍କୁ ବିପଦ ଆସେନି, ଭଗବାନଙ୍କୁ ବିପଦ ଆସେ, ସେଥିପାଇଁ ନରସିଂହ ଉଗ୍ର ରୂପ ଧରିଲେ। ଗଜେନ୍ଦ୍ରକୁ ବିପଦ ଆସେନି, ବିପଦ ଭଗବାନଙ୍କୁ ଆସିଛି, ସେଥିପାଇଁ ଗରୁଡ଼ ମୂର୍ଚ୍ଛିତ ହେଇକି ବାମ ହାତରେ ଗରୁଡ଼କୁ ଧରିକି ଆସେ, କାରଣ ଭକ୍ତ ବା ଶରଣାଗତ, ସେ ଭଗବାନଙ୍କୁ ବା ନିଜର କରିଦେଇଛି, ନିଜକୁ ବିକି ଦେଇଛି, ସେ ତାର ନିଜର ହେଇକି ନାହିଁ ନା, ଯେତେବେଳେ ନିଜର ବସ୍ତୁଟାକୁ ଭଗବାନଙ୍କୁ ଅର୍ପଣ କରିଦେଇଛି, ଇଏ ପ୍ରଭୁଙ୍କର ବସ୍ତୁ, ଇଏ ପ୍ରଭୁଙ୍କର, ତାର କ'ଣ ନିଜର ଭାବନା ଅଛି କି, ଆଉ ପ୍ରଭୁଙ୍କ ବସ୍ତୁ ଯେତେବେଳେ ବିପଦ ଆସିବ ସମ୍ପଦ ଆସିବ ଏଇଟା ପ୍ରଭୁଙ୍କର ନା, ବିପଦ ଭକ୍ତକୁ ଆସେ ନା। ଯେତେବେଳେ ଦଶମ ସ୍କନ୍ଧରେ ଶୁଣିବେ ଗର୍ଭସ୍ତୁତି ଦେବତାମାନେ କହୁଛନ୍ତି, ପ୍ରଭୁ ବିପଦ କ'ଣ କରେ, ଭକ୍ତ ପାଖରେ ବିପଦ ପାହାଚ ହୁଏ ବୈକୁଣ୍ଠକୁ ଯିବା ପାଇଁ, ଏ ମୁର୍ଦ୍ଦୁନି ମସ୍ତକ ଦେଖାଏ କାହିଁକି ନା ଭକ୍ତକୁ ବିଘ୍ନ ଭକ୍ତ କ'ଣ କରେ ନା ଚରଣ ରଜ ଦିଏ କାହାକୁ ଏ ବିଘ୍ନ ଦେବତାଙ୍କୁ ତୁମେ ଟିକେ ଚରଣ ରଜ ପାଅ ବିଘ୍ନ ଉପରେ ପାଦ ଦେଇକି ବିପଦ ଉପରେ ପାଦ ଦେଇକି ସେ ବୈକୁଣ୍ଠକୁ ଚଢ଼େ ବ୍ରହ୍ମାଜୀକୁ ସ୍ତୁତି କରି ତେଣୁ ଇଏ ଯେତେବେଳେ ଆସିଲେ କିଏ ଭାଇ ଟିକେ ସେଠି ପାର୍ଟି କରୁଛନ୍ତି ତାଙ୍କୁ ଟିକେ ଯାଇକି ପ୍ରଭୁ ପଛରେ କିଏ ବସିଛନ୍ତି କହିବେ ସେ ଦୋକାନୀ ମଧ୍ୟ ପକେଇବା ପାଇଁ ଆସିଛନ୍ତି ପାର୍ଟି କରୁଛନ୍ତି ସେ ଟିକେ କହିବେ ସିଏ ଦୁର୍ବାସ ତ ଆସିଛନ୍ତି ଦୁର୍ବାସ ଏତେ କପଟ ବୁଝିପାରନ୍ତିନି ସେତେବେଳେ ଆସିଲେ ଦ୍ରୌପଦୀ ଭୋଜନ କରିସାରିଛନ୍ତି ଦ୍ରୌପଦୀ ଭୋଜନ କରିସାରି ଯୁଧିଷ୍ଠିର କହିଲେ ଆତିଥ୍ୟ ତ ଧର୍ମ ଆଉ ଜାଣନ୍ତି ଇଏ ଦୁର୍ବାସା ବଡ଼ କ୍ରୋଧୀ ଆମେ 10,000 ଶିଷ୍ୟକୁ ନେଇକି ଆସିଛନ୍ତି କ'ଣ କରାହବ ସେତେବେଳେ କହିଲେ ନା ଦୁର୍ବାସା କହିଲେ ମୁଁ ଯାଉଛି ଟିକେ ସ୍ନାନ କରିକି ଆସେ ତୁମେ ଭୋଜନ ପ୍ରସ୍ତୁତ କର କହିଲେ ଆଜ୍ଞା ଆସ କହିଲେ ଦ୍ରୌପଦୀ 10,001 ବର୍ତ୍ତମାନ ଆମର ଅତିଥି ଆମେ 5 ଥିଲେ ବର୍ତ୍ତମାନ 10,001 ଅତିଥି କ'ଣ କରାହବ ଦ୍ରୌପଦୀ କହିଲେ ଠିକ୍ ଅଛି ମୁଁ ତ ଭୋଜନ କରିସାରିଲିଣି ପାତ୍ରରେ କିଛି ନାହିଁ କହିଲେ ଦ୍ରୌପଦୀ ତୁମ ହାତରେ ମୋତେ ଯାହା କୁହନ୍ତି ଅଗ୍ନି ଠିକ୍ କାଠ ଠିକ୍ କରିଦିଅ ତା ଦିନ ଅଗ୍ନି ଲଗେଇ ଦିଅ ମୁଁ ଅଗ୍ନିରେ ପ୍ରବେଶ କରିବି ବ୍ରହ୍ମ ଅଭିଶାପରେ କାହିଁକି ଧ୍ୱଂସ ହେବି ବ୍ରହ୍ମ ଅଭିଶାପରେ କୂଳ କାହିଁକି ଆମର ଧ୍ୱଂସ ହେବ ବରଂ ମୁଁ ଧ୍ୱଂସ ହେଇଯିବା ଦରକାର କାରଣ ମୁଁ ପ୍ରତିଶ୍ରୁତି ଦେଇଛି ଦ୍ରୌପଦୀ କହିଲେ ତୁମେ କ'ଣ ଭୁଲିଗଲଣି କି ଯେ ବିପଦର ସଖା ଯିଏ ବିପଦ ବେଳେ ଯିଏ ଆମର ସଖା କୃଷ୍ଣ ତୁମେ କ'ଣ ଭାବୁଛ ସେ ନାହାନ୍ତି କି ତୁମେ ଏତେ ଭୟ କରିଯାଉଛ ବର୍ତ୍ତମାନ ଅଗ୍ନିରେ ପ୍ରବେଶ କରିବା ପାଇଁ ଯାଉଛ ତୁମେ ଏତେ ଭୀରୁ ହେଇଯାଉଛ ଦ୍ରୌପଦୀ ସେଠି ସ୍ମରଣ କଲେ ଦ୍ରୌପଦୀ ଯେତେବେଳେ ସ୍ମରଣ କରିଛନ୍ତି ଇଏ ଯାଇଛନ୍ତି ସ୍ନାନ କରିବା ପାଇଁ ଆସିକି ପହଞ୍ଚିଗଲେ ଭଗବାନ ପାତ୍ରରେ ଶାଗ ନଥିଲା ଜଣେ ଭକ୍ତ ପାତ୍ରରେ ଶାଗ ନଥିଲା ଦ୍ରୌପଦୀ ଏଭଳି ନାରୀ ନୁହନ୍ତି ସେ ବାସନଟାକୁ ଧୋଇ ଦିଏ ସେଥିରେ ଶାଗ ଲାଗିଥିବ ଭଗବାନ ସେଟା ପ୍ରକଟ କରୁଛନ୍ତି ଭଗବାନ ସେ ପାତ୍ରରେ ପ୍ରକଟ କରୁଛନ୍ତି ସେ କରୁଣା କରେ କହିଲେ ଦ୍ରୌପଦୀ ମତେ ଭୋଜନ ଦେଲ ସିଏ ଯେଉଁ ବିପଦରେ ପଡ଼ିଛନ୍ତି ତାଙ୍କୁ ସେଇ ବିପଦ କଥା ମତେ ବହୁତ କ୍ଷୁଧା ଲାଗୁଛି ମତେ କିଛି ଖାଇବାକୁ ଦିଅ ଦ୍ରୌପଦୀ କହିଲେ ଆମେ ତ ସେଇ ଅଡ଼ୁଆରେ ପଡ଼ିଛୁ ମୁଁ ତ ସେଇ ଅଡ଼ୁଆରେ ଆପଣଙ୍କୁ ସ୍ମରଣ କଲି ବର୍ତ୍ତମାନ 10,001 ଜଣ ଅତିଥି କାହାକୁ ମୁଁ ଭୋଜନ ଦେବି ଭଗବାନ ଶ୍ରୀକୃଷ୍ଣ କହିଲେ ଦ୍ରୌପଦୀ ଦେଖ ନିଶ୍ଚିତ ତୁମ ପାତ୍ରରେ କିଛି ଲାଗିଥିବ ଶାଗଟାକୁ ଭଗବାନ ପ୍ରକଟ କରିଥିଲେ ଯଦି କୁହାଯିବ ଯେଭଳି ଭଗବାନ ବସ୍ତ୍ର ଅବତାର ହେଲେ ଏ ଯେଉଁ ଭଗବାନ ଗୀତାରେ କହୁଛନ୍ତି ଭାଗବତରେ କହୁଛନ୍ତି ପତ୍ରମ ପୁଷ୍ପମ ଫଲମ ତ୍ୱୟମ୍ ଇଏ ଭଗବାନଙ୍କର ପତ୍ର ଅବତାର ଭଳି ଅବତାର ଭଗବାନ ନିଜେ ସେ ପତ୍ରଟାକୁ ପ୍ରକଟ କରେ ନିଜେ ନିଜ ଶକ୍ତିରେ ପ୍ରକଟ ଦେଖିଦେଲେ କହିଲେ ହଁ ଭାଇ ଦେଖନ୍ତୁ ଶାଗ ଲାଗିଛି ଶାଗ ପତ୍ର ଯଦି ଲାଗିଛି ଦ୍ରୌପଦୀ ଦେଖିପାରୁନାହାନ୍ତି ଦ୍ରୌପଦୀ ଦେଖିଛନ୍ତି ଦ୍ରୌପଦୀ କହିଲେ ନାହିଁ ବସନରେ ବାସନରେ କିଛି ନାହିଁ ମୁଁ ସଫା କରି ରଖିଛି କହିଲେ ନାଇଁ ନାଇଁ ତୁମେ ଯା ଦେଖ ନିଶ୍ଚିତ କିଛି ଲାଗିଥିବ ଦ୍ରୌପଦୀ ପାତ୍ରକୁ ଧରିକି ଆଣିଲେ କହିଲେ ନାଇଁ ତ କିଛି ନାହିଁ ଭଗବାନଙ୍କ ଦେଖୁନା ଶାଗ ପତ୍ରଟା ଲାଗିଛି କାରଣ ସେ ସୃଷ୍ଟି କରିଛନ୍ତି ନା କହିଲେ ସେଇଟା ଦିଅ ମୁଁ ସେତିକି ଖାଇଲେ ମୋର ତୃପ୍ତି ହେଇଯିବ ଗୋଟିଏ ଶାଗ ପତ୍ର ଖାଇଛନ୍ତି ହେଣେ 10,000 ଶିଷ୍ୟଙ୍କ ସହିତ ଦୁର୍ବାସା ପାଣିରେ ପଶୁଛନ୍ତି ଯମୁନା ଜଳରେ ସ୍ନାନ କରୁଛନ୍ତି ଏଣେ ଭୀମସେନଙ୍କୁ ଆଦେଶ ଦେଲେ ଭଗବାନ ଭୀମସେନ ଇଏ ବି ବୁଝିପାରୁନାହାନ୍ତି ଯୁଧିଷ୍ଠିର ବୁଝିପାରୁନାହାନ୍ତି ସେ କହୁଛନ୍ତି ଭଗବାନ ପ୍ରଭୁ ଆମେ ଯେଉଁ ବିପଦରେ ପଡ଼ିଛୁ ଆମକୁ ପୁଣି ସେ ବିପଦରେ ପକେଇବା ପାଇଁ ଆସୁଛନ୍ତି ଭଲ ହେଇଛନ୍ତି 5 ଭାଇ ଯାଙ୍କ ଅଛନ୍ତି ତା ସହିତ ଆପଣ ବି ଆସିଛନ୍ତି ମୋର ଆଜି ଅଗ୍ନି ଭିତରେ ମୁଁ ପ୍ରବେଶ କରି ମୋର ସମାଧି ହେବ କହିଲେ ଭଗବାନ କିଛି ଜଣାଉନାହାନ୍ତି ପଞ୍ଚପାଣ୍ଡବଙ୍କୁ କହିଲେ ଭୀମସେନ ଦେଖନ୍ତୁ କାହାକୁ ପୁଣି ପଠାଉଛନ୍ତି ନା ଭୀମସେନକୁ ସିଏ ଖାଇବା ଲୋକ କହିଲେ ଭୀମସେନ ତୁମେ ଯାଅ 10,000 ଶିଷ୍ୟଙ୍କ ସହିତ ଦୁର୍ବାସରସିଙ୍କୁ ଆମନ୍ତ୍ରଣ କରିବ ଭୀମସେନ କହୁଛନ୍ତି ଘରେ ଚାଉଳ ମୁଠେ ନାହିଁ ଘରେ ପତ୍ର ଖଣ୍ଡେ ବି ନାହିଁ ଇଏ ମୁଁ ତାଙ୍କ 10,000 ଲୋକଙ୍କୁ ଡାକି ଆଣି କ'ଣ ଅଭିଶାପ ପାଇବା ନାହିଁ ସେ ଯାଇଛନ୍ତି ଯାଆନ୍ତୁ ପାରୁ ଭୁଲି ଭାଲିକି ପଳେଇବା ପଳେଇବ ଭଗବାନ କହିଲେ କଥା ମାନନ୍ତୁ ଯା ଭଗବାନ ତ ଲୀଳା କରୁଛନ୍ତି ଗଲେ ଯେତେବେଳେ ଭୀମସେନକୁ ଦେଖିଲେ ସେ ଯେତେବେଳେ ସ୍ନାନ କରୁଛନ୍ତି ସମସ୍ତଙ୍କ ପେଟରେ ଯସ୍ମିନ୍ ତୁଷ୍ଟ ଜଗତ ତୁଷ୍ଟ ସମସ୍ତଙ୍କ ପେଟ ଆଣି ଫୁଲ ହେଇଗଲେଣି ସମସ୍ତେ ହାଇ ମାରିଲେଣି ସେ ସମସ୍ତେ ଠରା ଠରିଛନ୍ତି ସେ କହିଲେ ଭାଇ କ'ଣ ଏମିତି ପେଟଟା ଫୁଲ ହେଇଗଲାଣି ଦୁର୍ବାସ ରୋଷେଇ ଆଉ କିଛି କହିପାରୁନାହାନ୍ତି ସମସ୍ତେ ତଳେ ଠରା ଠରି ହେଲେଣି ଭୀମସେନକୁ ଦେଖିକି ଇଏ ମାସ ଧାଇଁଲେଣି କାଳେ ଭୀମସେନ ଡାକିବେ ଖାଇବା ପାଇଁ ଇଏ ହବ ଯେଉଁ ଯୁଧିଷ୍ଠିର ମହାରାଜ ଖାଦ୍ୟଟାକୁ ପ୍ରସ୍ତୁତ କରିକି ବର୍ତ୍ତମାନ
ଡକେଇଛନ୍ତି ଖବର ଆଉ। ଏମାନେ ସବୁ ଦେଖିକି ଦୁର୍ବାସାର ସେ କ'ଣ କଲେଣି, ଆଗେ ସିଧା ହେଲେଣି, ରିମ ଡାକିଲେଣି ଆଉ। ଦୁର୍ବାସାଙ୍କ ସ୍ମରଣ ଆସିଗଲା କି ଏଭଳି ଅବସ୍ଥା କାହିଁକି ହେଲା, ବିନା ଭୋଜନରେ ପେଟ ଗୁଡ଼ାକ କ'ଣ ସବୁ ଫୁଲେଇଗଲାଣି। ଶିଶୁମାନଙ୍କୁ କହିଲେ ବାପା ନା ଆଜ୍ଞା ଆମର ବି ସେ ଅବସ୍ଥା ହାଇ ଆସିଲାଣି, କେମିତି ଶୋଇବା। ଦୁର୍ବାସାଙ୍କ ସ୍ମରଣ ଆସିଲାରେ କାହିଁକି ଏମିତି ହେଲା, ରିରି ରି ପାଣ୍ଡବମାନେ ବୈଷ୍ଣବ, ମୋ ଜୀବନରେ ମୁଁ ଭୁଲି ଯାଇଥିଲି ଏ କଥାଟାକୁ, ଦୁର୍ଯ୍ୟୋଧନର ବିଷୟର ଅର୍ଣ୍ଣ ଖାଇକି ମୋର ମନ ଏଭଳି ମଳି ନାଇଗଲା, ପାଣ୍ଡବମାନେ ଯେ ବୈଷ୍ଣବ ଏଟା ମୁଁ ଜାଣିପାରିଲିନି। କାରଣ ଗୋଟିଏ ବୈଷ୍ଣବ ସାଙ୍ଗରେ ଲାଗିକି ଯାହା ମୋର ଅବସ୍ଥା ହେଇଛି, ଯାହା ବୁଲିଛି ଅମ୍ବରୀଶ ସାଙ୍ଗରେ ଲାଗି, ଗୋଟିଏ ବର୍ଷ ବୁଲିଲି ଚକ୍ର ମୋତେ ଗୋଡ଼େଇଲା, ଇଏ ପୁଣି ପାଣ୍ଡବମାନଙ୍କ ସାଙ୍ଗରେ ଲାଗିବି। କହିଲେ ଶିଷ୍ୟମାନଙ୍କୁ କହିଲେ ପଳା ପଳା ଚମଳାଙ୍ଗଳରୁ ଉଠିକି ଆଣେ ନା ଯାଅ, ଭୀମସେନ ଧାଇଁଛି ଡାକିବା ପାଇଁ। ଏମାନେ ସମସ୍ତେ 10,000 ଦୁର୍ବାସାର ଶୁଣିଥିଲେ, ଶିଷ୍ୟମାନେ ସମସ୍ତେ ଧାଇଁ ପଳେ। ଭୀମସେନ ଫେରିକି ଆସି ପହଞ୍ଚି କହିଲେ ପ୍ରଭୁ ଯେ ଏମାନେ ଆଉ ଆସିଲେନି। ଭଗବାନ କହିଲେ ଆସିବେ କ'ଣ, ସମସ୍ତେ ଭୋଜନ ଦିଆ ହେଇଗଲା, ତୁମେ ଯା। ପତ୍ରମ ଅସ୍ନାମୀ ପ୍ରୟତ ଆତ୍ମାନମ, କାହାର ମୁଁ ଭୋଜନ କରେ, ସମସ୍ତଙ୍କ ହାତରୁ ଭଗବାନ ଭୋଜନ କରିବେନି, ପ୍ରୟତ ଆତ୍ମାନମ। ଏ ଶ୍ଲୋକ ତ ବହୁତ, ଗୋଟିଏ ଶ୍ଲୋକରେ 2 ଘଣ୍ଟା ବ୍ୟାଖ୍ୟା ଯଦି ଚକ୍ରଧାର ରଚନା କରିଛନ୍ତି। ପ୍ରୟତ ଆତ୍ମାନମ ଶବ୍ଦରେ ବଶୀକୃତ ବିଶୁଦ୍ଧ ମନଜସ୍ୟ ସ, ଯାହାର ମନ ନିର୍ମଳ, କାମାଦି ଦୋଷ ରହିତମ, ବୀର ରାଘାଚାର୍ଯ୍ୟ ରଚନା କରେ। କାହାଥିରୁ ଭଗବାନ ଖାଇବେ, ଯାହାର କାମାଦି ଦୋଷ କୌଣସି କାମନା ନାହିଁ, ଶୁଦ୍ଧ। ମା ଦେଖିଛନ୍ ନା ଭୋଜନ ଦେଲାବେଳେ, ଏ ଜଡ଼ ଯାହା କୁହନ୍ତି ଶରୀରଧାରୀ ମା, ଯାହାର ସ୍ନେହକୁ ମାପି ହବ ମିଟରରେ, ସିଏ ଖାଇବାକୁ ଦେଲାବେଳେ ମା ମାନେ ଭୋଜନ ଥାଳିକି 5 ଥର ନଥିବ, ମୁହଁକୁ 5, ମୋ ପୁଅ ଠିକ୍ ସେ ଖାଉଛି କି ନାହିଁ, ତାକୁ ଭଲ ଲାଗୁଛି ନାହିଁ, ତା ରୁଚି ହେଉଛି କି ନାହିଁ, ସ୍ନେହ। ଆଉ ଭଗବାନ ବିନା ପ୍ରୀତିରେ ଆମେ ଭଗବାନଙ୍କୁ ଦେବା, ଭଗବାନ ଆପ୍ତ କାମ, ସେ ପ୍ରୀତି ନଥିଲେ, ସ୍ନେହ ନଥିଲେ, କୌଣସି କାମନା ଥିଲେ ସେ ଖାଇବେ ଖାଇବେ। ସେଥିପାଇଁ କହୁଛନ୍ତି ସୁଦାମା ପତ୍ର, ମୁଁ ପତ୍ର ଭୋଜନ କରିଦିଏ। ଏଠି କହୁଛନ୍ତି ବସ୍ତୁ ସ୍ୱାଦୁ ବା ଅସ୍ୱାଦୁ କ'ଣ ଆପଣ ବିଚାର କରନ୍ତିନି, ବସ୍ତୁଟା ସ୍ୱାଦୁ ହେଇଛି କି ଅସ୍ୱାଦୁ ହେଇଛି, ଯେ ସୁଦାମା ପ୍ରଶ୍ନ କରିବେ। କହିଲେ ନାଇଁ 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 ନାଇଁ, ସ୍ୱାଦୁ ଅସ୍ୱାଦୁ ମୋର ବିଚାର ନାହିଁ, ଭକ୍ତ ଯେତେବେଳେ ଦଉଛି କହୁଛି ନା ସ୍ୱାଦୁ ବୁଦ୍ଧିରେ ଦଉଛି ମୋତେ, ଭକ୍ତ ଯଦି ଅସ୍ୱାଦୁ ବସ୍ତୁକୁ ସ୍ୱାଦୁ ବୁଦ୍ଧିରେ ଦେଇଦେଲା ସେଟା ମୋ ପାଇଁ ସ୍ୱାଦୁ। ବସ୍ତୁ ଖଳୁ ସ୍ୱାଦୁ ଅସ୍ୱାଦୁ ହବ ତୁ ସ୍ୱାଦୁ ଇଦମ୍ ଇତି ବୁଦ୍ଧା ମତ ଭକ୍ତେନ ଭକ୍ତେ ବଜତ ଦିଅତେ ତତ୍ମେ ଅତି ସ୍ୱାଦୁ ଇତି। ସ୍ୱାଦୁ ଅସ୍ୱାଦୁ ମୁଁ ଦେଖେନି, ଯେତେବେଳେ ମୋ ଭକ୍ତ ମୋତେ ଅର୍ପଣ କରେ ତାର ଯଦି ଗୋଟିଏ ବୁଦ୍ଧି ରୁହେ, ମୋତେ ଏ ସ୍ୱାଦୁ ବୁଦ୍ଧିରେ ଦଉଛି, ମୁଁ ସ୍ୱାଦୁ ବୁଦ୍ଧି, ଏଇଟା ବଡ଼ ସ୍ୱାଦୁ ଜିନିଷ, ଭଗବାନଙ୍କୁ ଗ୍ରହଣ କରିବେ ଏଇ ବୁଦ୍ଧିରେ ଦେଲେ, ଭଗବାନ କହିବେ ସେ ସ୍ୱାଦୁ ଅସ୍ୱାଦୁ ମୁଁ ତ ଭୋଜନ କରିଦିଏ। ଚକ୍ରଧର ପ୍ରଶ୍ନ ଉଠୁଛନ୍ତି, ଆଚ୍ଛା ପତ୍ର ହଁ ଖାଇ ହବ, ତୁଳସୀ ପତ୍ର ଖାଇ ହବ, ପୁଷ୍ପ ତ ଖାଇ ହୁଏ ନା। ନାସ୍ତିକ ଲୋକ ଯୁକ୍ତି ଉଠେଇବେ, ନାସ୍ତିକ ଲୋକ ଯୁକ୍ତି କାଟିବା ପାଇଁ ଆଚାର୍ଯ୍ୟମାନେ ସବୁ ଅସ୍ତ୍ର ଦେଇଦେଇଛନ୍ତି। କହିଲେ ହଁ ମୁଁ ଖାଇଦିଏ ପୁଷ୍ପ। ଏଠି କହୁଛନ୍ତି ଘ୍ରେୟମ ଅପି ଅନସନୀୟମ ଅପି ପୁଷ୍ପମ ଅହଂ ଭକ୍ତ ପ୍ରେମଣା ମୋହିତ ସ୍ନାନ, ସେଟା ଘ୍ରାଣ ବସ୍ତୁ କିନ୍ତୁ ମୋ ଭକ୍ତ ଯେତେବେଳେ ପ୍ରେମରେ ଦିଏ, ମୋ ଭକ୍ତ ପ୍ରେମରେ ଏତେ ମୋହିତ ହେଇଯାଏ, ସେ ମୋତେ କ'ଣ ଦଉଛି ମୁଁ ଜାଣେ ନା, ମୁଁ ତାକୁ ଭୋଜନ କରିଦିଏ, ପ୍ରେମରେ ମୋହିତ ହେଇଯାଏ, ମୋର ସ୍ୱଭାବ ଏଇଟା, ମୁଁ କ'ଣ କରିବି। କିନ୍ତୁ ବୀରରାଘବାଚାର୍ଯ୍ୟ ଯେତେବେଳେ ଟୀକା ରଚନା କଲେ, ପତ୍ରମ ସାକାଦି ପୁଷ୍ପମ, ଏଠି ଲେଖିଲେ ଗଜେନ୍ଦ୍ର ଦତ୍ତ ପୁଷ୍ପ, ଗଜେନ୍ଦ୍ର ପୁଷ୍ପ ଦେଇଥିଲେ ଗ୍ରହଣ କଲେ, ଗଜେନ୍ଦ୍ର ଭଗବାନ ଗ୍ରହଣ କରିବା ଶକ୍ତି ଭଗବାନଙ୍କର ନାହିଁ ଅଛି, ଭଗବାନଙ୍କର ସବୁ ଇନ୍ଦ୍ରିୟ ଶ୍ରୀମ ଇନ୍ଦ୍ରିୟ ଦୃଷ୍ଟିରେ ପ୍ରଭୁ ଗ୍ରହଣ କରିପାରିବେ। ଜଗନ୍ନାଥ ପ୍ରଭୁ ଭୋଜନ କରୁଛନ୍ତି, ଦୃଷ୍ଟି କରିକି ଭୋଜନ କରୁଛନ୍ତି। ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତିମନ୍ତି ପଶ୍ୟନ୍ତି ପାନ୍ଦି କଳୟନ୍ତି ଚିରଂ ଜଗନ୍ତି, ଆମର ହାତଟା ହାତ କାମ କରିପାରିବ, ଗୋଡ଼ କାମ କରିପାରିବେନି, ଆଖିଟା ଆଖି କାମ କରିପାରିବ, ଆଖି ବ୍ୟାସଦେବ ଦେଖନ୍ତୁ ଭଗବାନଙ୍କର ଅବତାର, ଯଦି ପ୍ରମାଣ କିଏ ଚାହିଁବେ, ବ୍ୟାସଦେବ ଦୃଷ୍ଟି ଦ୍ୱାରା ରାଣୀଙ୍କୁ ଗର୍ଭବତୀ କରିଦେଲେ, ବିଦୁର ଜନ୍ମ ହେଲେ, ଧୃତରାଷ୍ଟ୍ର ଜନ୍ମ ହେଲେ, ପାଣ୍ଡୁ ଜନ୍ମ, କେହି ଭାଗବତ ସିଦ୍ଧାନ୍ତ କାଟିକି ଯାଇପାରିବେନି। କହୁଛନ୍ତି ପତ୍ରମ ମୁଁ ଗ୍ରହଣ କରେ ପୁଷ୍ପମ, ଗଜେନ୍ଦ୍ର, ଗଜେନ୍ଦ୍ର କିଭଳି ଦେଇଥିଲେ ନା, ପ୍ରେମରେ ଦେଇଥିଲେ ନା, ପ୍ରେମରେ ଦେଇଥିଲେ।
ज्वंत सरसी उरुजलेन गृहीतार्ता
जो अंत सरसी उरुजले न गृहीत आर्ता गजेन्द्र अवस्था विजय ध्वज टीकार लिखुचंदी संसार रु पार हवा को हेले ए संसार रूप ग्रह आम ग्रास करछि ग्रह कुंभीर आम ग्रास करछि आ कांदिया गुडिया किभले ना गजेन्द्र बळी विजय ध्वज आरंभ रे गजेन्द्र चरित आरंभ रे लिखुचंदी संसार रूपी ग्रह कबल रु मुक्त हला मुक्त हवा को हेले गजेन्द्र भली डाकिया को पड़ो गजेन्द्र कि डाकी भगवान गजेन्द्र डाक को लक्ष्य योजन शुणिले लक्ष्य योजन दूर रही कि डाकी ना ये जो अंत सरसी उरुजल गृहीत आर्ता गोटे हजार वर्ष क्लेश पाइल आज्ञा गजेन्द्र गोटे हजार वर्ष क्लेश पाई आम कोटी कोटी जन्म क्लेश पाई आ गृहीत आर्ता जलर तो शक्ति कुंभीर अधिक से घोषणा नहीं आज बंधु बांधव तार स्त्री पत्नी माने कितने प्रयास करी तो रक्षा कर आरती जो अंत सरसी उजल गृहित आर्ता दृष्टा गरुत्मति हरी उपा दृष्टा गरुत्मति हरी उपात चक्रम गरुत्मति गरुड़ उपरे बसिक भगवान आसुल गरुड़ मूर्छा है भगवान बाम हाथ में धरी आ चक्रटा को आगे देखे आर्त अवस्था गजेन्द्र देखीदेला प्रभु चक्रटा चक्र को देखी दे गजेन्द्र एत अंतर भाव आसी गजेन्द्र पुष्प कहीं क्या भगवान को गजेन्द्र मोर इष्ट मोर प्रभु मो प्रभु आस पाखकु कि भाई अवस्था पड़ी बर्तमान अहंतास्पद महंतापद वस्तु भितर किसी देवा मोर ना शरीरटा को तो ग्राह ग्रास कर बंधु बांधव स्त्री पिला मो पाखे कहीं ना बर्तमान आम जल भितर पड़ी देखीदे जे दृष्टा गरुत्मति हरि उपात चक्रम चक्र धरिक आकाश रे गरुत्मति हरि चक्रटा देखिक आस गजेन्द्र देखीदे कि उत्क्षिप्त सम्भुज कर गिरिमाह कृच्छान नारायण कुल गुरु भगवान नमस्ते गजेन्द्र बड़ भाग्य आज्ञा पूर्व जन्म रे अभिशाप पाई तो गजशर पाई पूर्व जन्म रे जो स्तुति को से बारंबार अभ्यास करते जो हरि नाम करते स्मरण आसीगला नाम प्रभुंकर जो नाम करते जो स्तुति अभ्यास करते स्मरण आसीगला गजेन्द्र जो देखीदे चक्र को देखीदे कि एटी कहते उत्क्षिप्त सम्भुज करम हस्तीर कर कौटा शुंड हस्ती को दीप कहा जाए हस्तीर गोटे नाम संस्कृत दीप दीप अर्थ से दी थर भोजन करे देखो ना थरे सुंदर खाइब आउ थरे पाटिक नौ दीप संस्कृत आज्य भाषा देव भाषा तो गृहीत हस्ता गजेन्द्र भगवान करुणा को चिंता कर दे चक्र को देखे व्याकुल पत्र पुष्पम किसी तो नहीं देवी कौन भक्त भक्त तो स्वार्थी नुहे निष्काम अन्य को दबार प्रवणता तार सब बेले थाए अंतर भितर आ हरि को देखले से कौन हो गजेन्द्र कह जो शरीर को ग्राहक आस कर शरीर को तो देपर कौन अर्पण करी ना देख ली कर पाखे घुंची पार नहीं तार कर पाखे शुंड पाखे गोटे पद्म पुष्प अच्छी पुष्प को धरले पुष्प को धरिकी कृच्छेण अति कष्ट दुई पद कथा कहले पुष्प को धरी भगवान को दौंते नारायण अखिल गुरु भगवान नमस्ते ये कथा किए कहीपर आज्ञा हे नारायण हे अखिल गुरु हे भगवान तुमको प्रणाम करुछि भगवान संगे संग ग्राह को विनाश कले से ग्रहण कले से कथा राघवाचार्य लिखुं पत्रम पुष्पम पुष्प गजेन्द्र फलम सबरीव
ଫଳ ସବରି ଦେଇଥିଲେ, ଭୋଜନ କଲେ, ଆଉ କ'ଣ ରହିଲା? ତୋୟମ୍, ତୋୟମ୍ ମାନେ ଜଳ, ଜଳ କିଏ ଦେଇଥିଲେ? କେହି ଯଦି ପ୍ରଶ୍ନ କରେ ଜଳ କିଏ ଦେଇ ଭଗବାନ ସନ୍ତୁଷ୍ଟ କରିଛନ୍ତି ନା ରନ୍ତିଦେବ, ରନ୍ତିଦେବ କହିବ ଆଚାର୍ଯ୍ୟମାନେ ଭଗବାନଙ୍କ ଶକ୍ତିରେ ଆକୁ ରଚନା କରିଛନ୍ତି ଆଜ୍ଞା, କାହାର ବୁଦ୍ଧି ପଶିବନି। ଭାଗବତଙ୍କୁ କାହିଁକି ଲୋକମାନେ ଆଦର କରୁନାହାନ୍ତି? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କହିଲେ ବିଶ୍ୱର ଗ୍ରନ୍ଥ ଯେଉଁ ଲାଇବ୍ରେରୀ ଅଛି, ଗ୍ରନ୍ଥାଗାର ଅଛି, ସବୁ ଗ୍ରନ୍ଥ ନଷ୍ଟ ହେଇଯାଏ, ଆମର କିଛି କ୍ଷତି ହେବାର ନାହିଁ ଯଦି ଶ୍ରୀମଦ ଭାଗବତମ ଅଛନ୍ତି। ଭଗବାନଙ୍କର ବାଙ୍ଗମୟ ଅବତାର, ତାକୁ ଆଚାର୍ଯ୍ୟମାନେ ସବୁ ତର୍ଜମା କରି ଭଗବତ ଶକ୍ତିରେ, ଭଗବତ ଆବେଶରେ ସବୁ ରଚନା କରିଛନ୍ତି। ଜଳ ଦେଇକି ରନ୍ତିଦେବ ଭଗବାନଙ୍କୁ ପ୍ରସନ୍ନ କରିଦେବେ, କାରଣ 48 ଦିନ ଗୋଟେ ବ୍ରତ କରୁଥିଲେ, ସିଏ 48 ଦିନ କିଛି ଭୋଜନ କରିନାହାନ୍ତି। 48 ଦିନ ପରେ ସୁନ୍ଦର ଦ୍ରବ୍ୟ ସବୁ ରୋଷେଇ କଲେ, ରୋଷେଇ କରି ଭଗବାନଙ୍କୁ ଅର୍ପଣ କରିବା ପାଇଁ ଗଲେ, ଅର୍ପଣ କଲେ, ଅର୍ପଣ କରିସାରି ଯେତେବେଳେ ଭୋଜନ କରିବା ପାଇଁ ଯାଉଛନ୍ତି, ବ୍ରାହ୍ମଣ ଆସିକି ପହଞ୍ଚିଲେ, ବ୍ରାହ୍ମଣଙ୍କୁ ଭୋଜନ ଦେଇଦେଲେ ସବୁ ଭୋଜନ। ବ୍ରାହ୍ମଣ ଭୋଜନ କରିସାରିଲା ପରେ ଯେଉଁ ଅର୍ଦ୍ଧେକ ଭୋଜନ ରହିଲା ତାକୁ ଯେତେବେଳେ ଭୋଜନ କରିବା ପାଇଁ ଯାଉଛନ୍ତି, ଚଣ୍ଡାଳ ଆସିକି ପହଞ୍ଚିଗଲେ। 48 ଦିନ ପରେ ଚଣ୍ଡାଳକୁ ପୁଣି ଦେଇଦେଲେ ଅଧା, ଚଣ୍ଡାଳକୁ ଅଧା ଦେଇକି ପୁଣି ଭୋଜନ କରିବା ପାଇଁ ଯାଉଛନ୍ତି, ଆଉ ଜଣେ ଅତିଥି ଆସିକି ପହଞ୍ଚିଗଲେ। ସେ କହିଲେ ଆଜ୍ଞା, ମୁଁ ବହୁତ ଦିନ ହେଲା ଖାଇନି, ରତିଦେବ ଆପଣ ତ ରାଜା, ମୋତେ ଟିକେ ଦୟା କରନ୍ତୁ। ପୁଣି ତାଙ୍କୁ ଦେଇଦେଲେ, ଆଉ କିଛି ନାହିଁ, ଜଳ ପାନ କରିବା ପାଇଁ ଯାଉଛନ୍ତି ଭଗବାନଙ୍କୁ ଅର୍ପଣ କରି, ଆଉ ଜଣେ ଆସିକି ପହଞ୍ଚିଗଲେ। କହିଲା ଆଜ୍ଞା, ମୁଁ କ୍ଷୁଧା ଅଛି, ମୋର ତୃଷ୍ଣା ଅଛି। ରତିଦେବ କହିଲେ, ମୋ ପାଖରେ ତ ଆଉ କିଛି ନାହିଁ, କେବଳ ଜଳ ଅଛି, ନା ଜଳ ଦେବ। ଭଗବାନଙ୍କୁ ଅର୍ପଣ କରି ସେ ଜଳକୁ ଦେଲେ, ଭଗବାନ ଅତି ସନ୍ତୁଷ୍ଟ ହେଇଗଲେ। ପତ୍ରମ ପୁଷ୍ପମ ଫଲମ ତ୍ୱୟମ୍, ଯଦି କେହି ଅଲଗା ଅର୍ଥ ଆଚାର୍ଯ୍ୟମାନେ କରିଛନ୍ତି, ପତ୍ରମ ତୁଳସୀ ଆଦି, ପୁଷ୍ପମ ଲବଙ୍ଗ ଆଦି, ଲବଙ୍ଗ ପୁଷ୍ପରେ ଯାଆନ୍ତି, ଲବଙ୍ଗ ଆଦି, ଫଳ ଆମ୍ରା ଆଦି, ତ୍ୱୟମ୍ ଗଙ୍ଗା ଜଳ ଆଦି ବା ଦୁଗ୍ଧ ଆଦି। ଭଗବାନ ସୁଦାମାଙ୍କୁ, ସୁଦାମା ଇଏ ଅଣୁ ଜିନିଷ ବୋଲି ମନେ କରୁନି, ଆଉ ମୁଁ ଭକ୍ତର ଦ୍ରବ୍ୟକୁ ଦେଖିନି, ପ୍ରବଚନ ଦେବା ଦ୍ୱାରା ଭଗବାନ ବଡ ଚାଲା କାମ କରୁଛନ୍ତି। ଆଉ ଆପଣମାନଙ୍କ ପାଇଁ ଜୀବ ଗୋସ୍ୱାମୀ ଲେଖୁଛନ୍ତି ସନ୍ଦର୍ଭରେ, କିଏ ପ୍ରବଚନ ଶୁଣିଦେଲା ପରେ କହିବ କାଲିଠୁ ତାହେଲେ ଖାଲି ତୁଳସୀ ପତ୍ର ଠାକୁରଙ୍କୁ ଚଢ଼େଇବି? ଭଗବାନ ତ କହିଲେ ମୁଁ ଏଇଥିରେ ଖୁସି ହୁଏ, କହିଲେ ନାଇଁ 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 ନାଇଁ, ଅକିଞ୍ଚନ ତ୍ୱାତ୍ ଅର୍ଣ୍ଣାଦି ଅସତ୍ ଅଭାବେ ସତୀ କେବଳମ୍ କେବଳମ୍ ପ୍ରତାଦି କଳ୍ପିତ ଅୟମ୍। ଏଇଟା ଅକିଞ୍ଚନ ମାନଙ୍କର, ଯାହାର କିଛି ନାହିଁ ତାକୁ କହିଛନ୍ତି, ଆଉ ଆମେ ଅର୍ଣ୍ଣାଦି ଭୋଜନ କରିବା, ଭଗବାନଙ୍କୁ ଫଳ ଫୁଲ ଦେଇଦେବା, ଇଏ ବିତ ସାଠ୍ୟ ଦୋଷ ଲାଗିଲା, ଭଗବାନ ଗ୍ରହଣ କରିବେନି, ଭଗବାନ ଗ୍ରହଣ କରିବେନି, କାରଣ ପ୍ରେମ ନାହିଁ। ଏଇ ଅକିଞ୍ଚନ ମାନଙ୍କ ପାଇଁ କୁହାଯାଇଛି, ଆଉ ସୁଦାମା ତ ଅକିଞ୍ଚନ ଅବସ୍ଥାରେ ଅଛନ୍ତି। କହିଲେ ସୁଦାମା, ତୁମେ ଯେଉଁ ଜିନିଷ ଆଣିଛ, ଭଗବାନ ଭକ୍ତର ଜିନିଷକୁ ଗ୍ରହଣ କରିବା ପାଇଁ କେତେ ବ୍ୟାକୁଳ। ଏଇ ଏଇ ଶ୍ଳୋକର ଟୀକାରେ ଚକ୍ରବାଦ ପ୍ରଶ୍ନ ଉଠାଇଛନ୍ତି, ହେ କୃଷ୍ଣ, ଅର୍ଜୁନ ପଚାରୁଛନ୍ତି, ତୁମେ କହିଲ ଭକ୍ତିରେ ଦେଲେ ପାଇବା, ଆଚ୍ଛା ଅଲଗା ଦେବାଦେବୀ ଯଦି ଆପଣଙ୍କୁ ଦିଅନ୍ତି ଆପଣ ଖାଇବେ କି ନାହିଁ? ଅଲଗା ଦେବାଦେବୀର ଭକ୍ତ ଯଦି ଆପଣଙ୍କୁ ଭୋଗ ଲଗାନ୍ତି ଆପଣ ଗ୍ରହଣ କରନ୍ତି ନି? କହିଲେ ନାମ କାହିଁ, କୌଣସି ଦେବାଦେବୀର ଭକ୍ତ ଯଦି ମୋତେ ବି କିଛି ଭୋଗ ଅର୍ପଣ କରେ ମୁଁ ଭୋଜନ କରେ ନା, କାରଣ ମୁଁ ତ ପ୍ରେମ କେବଳ ଚାହେଁ ନା, କାରଣ ତା ସୁଧାନ୍ତକରଣ ନୁହେଁ, ସେ କାମନା ରଖି ମୋତେ ଦଉଛି, ବୋଲେ କାମନା ରଖିକି ଦଉଛି, ମୋ ଜିନିଷକୁ ମୋତେ ଦଉଛି, ତାର ପ୍ରେମ ନାହିଁ, ଆଉ ମୋ ଜିନିଷକୁ ମୁଁ ପାଇଲେ ମୁଁ କେମିତି ଖୁସି ହେବି, ମୁଁ ତ କେବଳ ପ୍ରେମଟାକୁ ଗ୍ରହଣ କରେ। ସୁଧାନ୍ତକରଣ ଭକ୍ତିଆ ଉପହୃତମ, ଆଉ ଅସ୍ନାମୀ ମୁଁ ଭୋଜନ କରେ ସୁଦାମା, ତେଣୁ ତୁମର ଚାରି ମୁଠା ଜିନିଷକୁ ମୁଁ ନିଶ୍ଚିତ ଭୋଜନ କରିବି। ଏଇ କଥା ସୁଦାମା ଭଗବାନଙ୍କୁ କହୁଛନ୍ତି, ଦେଖ କିଛି ଚିନ୍ତା କରନ୍ତୁନି ପ୍ରଭୁ, ମୁଁ ତ ଦେବିନି, ଆଉ ଭଗବାନ କହୁଛନ୍ତି ସୁଦାମା ମୁଁ ନିଶ୍ଚିତ ନିଶ୍ଚିତ ଭୋଜନ କରିବି। ଆଉ ମୁଖ ସୁଦାମା କହିଲେ ନ ପ୍ରାୟଛନ୍, ମୁଁ ଦେବି ନା। ଭଗବାନ କହିଲେ ମୁଁ ପତ୍ର ପୁଷ୍ପ ଆଉ ଫଳ ଜଳ ଗ୍ରହଣ କରେ ସୁଦାମା, ମୁଁ ତୁମର କାହିଁକି ଚାରି ମୁଠା ଚୁଡ଼ା ଗ୍ରହଣ ନ କରିବି? କହୁଛନ୍ତି ନା, ମୁଁ ଦେବି ନା। ଏଠି କହୁଛନ୍ତି ଇତି ଉକ୍ତି ଅପି, ଭଗବାନ ଏହା କହିସାରିଲା ପରେ ସୁଦ୍ଧା द्विज तस्मे दृढ़ पताए श्री ब्राह्मण लज्जा गले लज्जार कारण श्रीपति लक्ष्मीपति मुझे चूड़ा देवी ভক্তর দৈন্য কি দেখন্তু চক্রদে লিখুছন্তি দৃঢ়িত ইতি অত্র হেতু পতয়ে শ্রেয় ইতি শ্রীপতিম ই শ্রীপতি তাঙ্কু কঠোর বিরস চিপিটা নাম কথম বুঝাই আমি হ্যাঁ ভাল চূড়া উঠাইথা তাকে দিয়ে চূড়াটা আপনার দেখবে ঠিক যদি ভাজি নহেলা সে চাউল চূড়া হেলা মানে সে বহু টান সুতরাং জাঁপারছন্তি এ কঠোর আর দ্বিতীয় কোথাও বীরস চূড়াটা হলে সিনা রস বাহি চাউল কখন রস বাহি কঠোর আীরস চিপিটা নাম এইভাবে চিপিট চূড়া কম দেবি দেবি না লজ্জা করি মুহ তল করি রয়েছে পৃথক প্রসূতি রাজন ন প্রায় ছন্নবাঙ্মুখ মুহকু তলু করে দেলে দেবি না টিকিয়ে কি অনেক টিকি তাঁকে যাই কুহত কহিলে সে নিশ্চিত বন্ধ করবে চন্দন প্রভু কোটি অবাঙ্মুখ মুহকু বন্ধ করি কন কৌঁচ সুদামা কৌঁচ ভো ভো মাং বিড়ময় বহুস যাচ্ছ্যমান পিয়াং তুভ্যাং ইদম ন দাস্যাং প্রভু সুদামা কৌঁচ মুহ তলপতি আপনার মতো বিড়ম্বন করতো না যেত কহিলে বি যেত মাগিলে বি মু আপনকে চূড়া দেবি না ভগবান এটি কৌন না কী দেব না ভগবান কৌন গৃহাত আগমন সময়ে সুদামার সংকল্প কোণ রহলা মু দেবি না ভগবান সংকল্প কোণ রহলা মু খাইবি তাহলে কার সংকল্প রহব ভক্তর সংকল্প রহব তো ভক্ত ভগবান সুদাম যা দেব না দেবি নি বলে তার কেমন সংকল্প রহব সুদামা এ ভগবান বিশ্বনাথ চক্র ঠাকুর ভগবান বর্তমান সুদামা কুছ সুদামা তুমি বর্তমান সংকল্প করছ মু দেবি নি কিন্তু গৃহাত আগমন সময়ে মত ভক্তস্য তবজ সংকল্প সতু অন্যথা ভবিষ্যত তুমি ঘর আসলা বেড়ে যে সংকল্প করি আনিছিল তোমার পত্নী যে সংকল্প করে দিয়েছিল মু সেই প্রথমে সেটা গ্রহণ করে নিয়েছি তুম সংকল্প রাখুছি মু তো মো সংকল্প রাখুনি তোমার সেই সংকল্প রহলা তুমি তো আনিছিল মতো দেওয়াই না ঘর যেত আসল যে সংকল্প করি আনিছিল মো সখা কু এই চারিমুঠা যাচিত চতুরা মুষ্টিন এ চারিমুঠা তোমার পত্নী সুধান্ত গ্রহণ তার সে মাগি আনিকি দিয়েছি তাঙ্কর সংকল্প গ্রহণ করছি তুমি কাকি দেবনি ভগবান কৌছন্তি ইতি উক্তি অপি তস্মে ব্রিড়ে এ দ্বিজ তস্মে দৃঢ়িত পতায় নাম পুরা লজ্জা হয়ে সুদামা ঠিয়া হয়েছেন ভগবান কে না তোমার সংকল্পকে গ্রহণ করে সারিছি মু ভোজন করবি আর এটি শিক্ষা আমি ভক্তির সংকল্প হচ্ছে প্রথম বহু গুরুত্ব ভক্ত যেত ভোজন করছি সে কুছি মতো ভগবান ডাকুছি কী টঙ্কা মেলুনি সে বর্তমান মাগুছি প্রভু মোর টঙ্কা দরকার কিন্তু যেতবে সংসারে কষ্ট পাই লাগলা প্রভু মোর ধন জন কিছু দরকার বর্তমান ভগবান সেই সংকল্পটা বর্তমান পূরণ করছেন বর্তমান যেত ধন জন মিলে গেলা কুছি প্রভু মোর টঙ্কা মোর আউ টঙ্কা দরকার নাই টঙ্কা দরকার নথিলা ভগবান টঙ্কা বন্ধ করে দিয়েছিল বর্তমান কুছি প্রভু টঙ্কা দিও পুনি সংকল্প পরে পূরণ করি ভগবান ভক্তর প্রতি সংকল্পকে পূর্ণ করিবে প্রতি সংকল্প আজি সংকল্প করছি প্রভু মোর টঙ্কা দরকার নাই দেবে পুনি তো টঙ্কা কে প্রভু মোর টঙ্কা দরকার পুনি তারপরে দেবে সংকল্প সবাই ধরবে সংকল্প ধ্রুব মহারাজ আজি ভগবান দেখে দেলা পরে কান্দিলে কান্দিকি এতে দুঃখরে ফেরিলে কি ভগবান পাইকি কান্দিকি ফেরে কহিলে স্থানা বিলাস তিতু তপস্যি অহম প্রভু স্থান স্থান পাই আপনার তপস্যা করেছিলি তোম প্রাপেন্দ্র দেবেন্দ্র মুনি গুহম দেবতা মানে মুনি মানে আপনার প্রাপ্ত হয়ে পারে না কিন্তু ছাস ভিতরে আপনার পাইগলি কাচং বিচিহ্ন অপি দিব্য রত্ন বরং নাচে স্বামিনী কৃতার্থ প্রভু মু কাচ খুঁজা পাই আসলি আপনার রূপকে দর্শন করে দেলা পরে মু কাঞ্চন পাইগলি বরং নাচে স্বামিনী কৃতার্থ প্রভু মতো খালি কৃতার্থ করতো ভগবান কলে हिराजन्य बालक वेदहम वेदहम हृदय अवस्थितम तव राजन्य बालक ध्रुव भो भो भगवान चरण तले पड़गले प्रभु मत राजन्य बालक बोली कहीदेले मत भक्त बोली स्वीकार कले भगवान कहले राजन्य बालक इति तब ऐश्वर्य स्पृहा स्वाभाविक तुम्हें राजार पु ना तुम्हें देवता माने मुनि माने जहां न करि परिछन्ति दुर्लभ कार्य तुम्हें छ मास भितरे मते प्राप्त करने ल किंतु तुम संकल्प भूल कर दे जीवन रे तुम्हार प्रथम संकल्प जो पदम त्रिभुवन उत्कृष्टम जिगिसे साधुवत्म में ब्रूहि अस्मात् पितृवि ब्रूहे अन्य नन्य अधिष्ठितम मु एभलि पद चाहूँ तीन भवन उत्कृष्ट पद चाहूँ ध्रुव कहते आउ कहीं से बस नए मो पितृपुरुष कहीं बस नए मोर से पद दरकार भगवान कह पद दूँ ध्रुव ध्रुव लोक नित्य लोक कि ध्रुव कौन कहते वर्तमान बरं जाचे स्वामिनी कृतार्था प्रभु मोर बर मत जाचंतुना केवल कृतार्थ करतु भगवान कहे कहीं बापा ना काचं विचिन्न अपि दिव्य रत्न मु काच खोजा को आसती कांचन पाई कि कांचन पाइला पर काच को चाहिए प्रभु पांच वर्षर बाड़क भगवान को स्तंभीभूत करदे मधुबन प्रभुंर चरण चर्चित स्थान रे भगवान को पूरा स्तंभीभूत करदे ध्रुव कह प्रभु मु काच खोजा को आसिक यदि भूल रे काच खोजा को आसी कांचन पाए से काच नब ना कांचन नब आप कहत अब भगवान कहे कौन चाहछ स्वामी कृतार्थ मत कृतार्थ कर भगवान कहे ना बापा मु आसिया पूर्व जो लोक या लोकर बसिया किए ना कहीं बसी पारे ना कारण अन्य अदिष्ट ब्रह्मा भी बसी पारे ना कारण तुम से संकल्प थी तुम संकल्प को पूर्ण करने ध्रुव लोक या आज जी कहीं बसवार लोक था मुझे बसी था तुम्हें से आस तुम्हें जाओ ध्रुव कांदी कांदी कि भगवान को देखी कांदे बर पाइला 36,000 वर्ष राजा भगवान ये कहीदे ध्रुव छोट बाड़क पांच वर्ष बाड़क मधुबन लुटिगले भगवान चरण कमल तले प्रभु मत राजन्य बाड़क बोली कहीकि 36,000 वर्ष मत पी संसार रहा पड़ो भगवान कहते तुम्हें अंतर मत स्मरण कर ध्रुव भगवान चरण कमल तले खाई बोह कांदी गड़ पांच वर्ष पिला यदि कांदी गड़े माँ पाद तले बाप पाद तले के सुंदर दृश्य आप चिंता कर खुशी है बहु दुखरे घर को फेर बहु दुख कारण मु भगवान अभय चरण कमल को पाई मुझे सेवा कामना कल मो जीवन संकल्प मोर भूल कांदी संकल्प जीवन थे भूल होगा भक्ति छड़ा जी जीव किसी कामना करदेला जीवन केवल ही दुख भोगव भजन कले भी से भक्ति ठाकुर लिखिले प्रभु तब पदुगे मोर निवेदन 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 नाही मागी देह सुख विद्या धन जन नाही मागी देह सुख विद्या धन जन प्रभु तब पद जुगे मोर निवेदन प्रभु तब पद जुगे मोर निवेदन नाही मागी स्वर्ग आर मुख्य नाही मागी नाही मागी स्वर्ग आर मुख्य नाही मागी आमी ना करी प्रार्थना को ना विभूति लागी ना करी प्रार्थना को ना विभूति
বিরলা প্রভু তব পদ যুগে মোর নিবেদন প্রভু তব পদ যুগে মোর নিবেদন
ভগবান কু ইয়া মগা যায় মোর স্বর্গ সুখ দরকার না দেহ সুখ দরকার না আও না মাগি দেহ সুখ বিদ্যা ধন জন ভগবান কত সিদ্ধি দরকার কি না নাই মাগি স্বর্গ আর মুখ্য না মাগি মু আপনার মুক্তি বি চাহনি আর কন চাহছ না করি প্রার্থনা কোন বিভূতির লাগে কৌশি ঐশ্বর্য সিদ্ধি পাই মু এটা বি দরকার না তোর দরকার কন প্রভু মো জীবনরে কেবল গোটি জিনিস দরকার ভক্তিম ঠাকুর লিখলে গোটি জিনিস দরকার
সম্পদে বিপদে আমি থাকু সমাভাবে 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 দিনে দিনে বৃদ্ধি হেউ নামের প্রভাবে দিনে দিনে বুদ্ধি হেউ নামের প্রভাবে প্রভু তব পদ যুগে মোর নিবেদন প্রভু তব পদ যুগে মোর নিবেদন পশু পাখি হয়ে থাকি স্বর্গে বাণী রয়ে পশু পাখি হয়ে থাকি স্বর্গে বাণী রয়ে আমি পশু পাখি হয়ে থাকি স্বর্গে বাণী রয়ে পশু পাখি হয়ে থাকি স্বর্গে বাণী রয়ে তব ভক্তি রহু ভক্তি বিনোদ হৃদয়ে তব ভক্তি রহু ভক্তি বিনোদ হৃদয়ে প্রভু তব পদ যুগে মোর নিবেদন প্রভু তব পদ যুগে মোর নিবেদন
প্রভু সংকল্প জীবনের এটা রয়া দরকার সম্পদে বিপদে আমি থাকু সমভাবে দিনে দিনে বৃদ্ধি হেউ নামের প্রভাবে প্রভু সম্পদ অবস্থায় দুঃখ অবস্থায় সুখ অবস্থায় সম্পদ অবস্থায় আর বিপদ অবস্থায় মু সমভাবে কেমতি রহব ভগবান করে সম্পদ বিপদের সমান হলে তোর কোন লাভ হব না দিনে দিনে বৃদ্ধি হো নামের প্রভাবে প্রভু প্রতিদিন আপনার নামর প্রভাব নাম প্রতি রুচি আমার প্রতিদিন বড়ু
হরে কৃষ্ণ 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 হরে 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 রাম 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 হরে হরে
যদি ভগবান পচারিবে তো মুক্তি কু তুচ্ছ করে দেলু তোতে জন্ম মিলিব তো মুক্তি দরকার নাই মানে জন্ম মিলিব কি নাই না প্রভু জন্ম মিলু মোর জন্ম ভয় নাই নিজ কর্ম গুড়ে দোষে যে জন্ম পায় জন্মে জন্মে জেনে তব নাম গুণ গায় মো কর্ম দোষর মুই জন্মাই মোর কিছু ক্ষতি নাই কিন্তু যে জন্মকু যিবি কুকুর হোক ঘুষুরিবে যে জন্মকু যিবি কিন্তু টিকে আপনার নাম শ্রবণ করে পারিবি আপনার গুণ কীর্তন করে পারিবি মতো এই আশীর্বাদ দিও আ ভক্তি বিনোদ ঠাকুর শেষে কহিলেন প্রভু যদি মু ভক্ত হয়েকি আজ ভজন করে পারলেনি মোর ভক্তি অঙ্গ পূর্ণ নহে মোর ক্ষতি কিছু নাই আজ্ঞা ভগবান অবতারে সংসারে গোটে ক্ষতি হয়ে যায় মানে আচার্য অতি রসাচার্য সি টিকার লিখিদেলে ক্ষতি তো হুয়ে না বাহ্য দৃষ্টি কোণ হচ্ছে না অসুর মানুষ মারিদিও গোটে করুণার ଯାହା କୁହନ୍ତି ଭଗବାନଙ୍କର କରୁଣା କରୁଣା ହୃଦୟରେ ଗୋଟେ କଳଙ୍କ ଲାଗିଲା ଭଳି ଧାର ଲାଗେ। ଭଗବାନ ଅସୁରକୁ ମାରିଲେ ତାଙ୍କୁ ମୁକ୍ତି ଦିଅନ୍ତି, କିନ୍ତୁ ଭଗବାନଙ୍କ ଅବତାର ଠାରୁ ଭକ୍ତ ଅବତାର ଶ୍ରେଷ୍ଠ। ଭକ୍ତ ଯେତେବାର ମୃତ୍ୟୁବରଣ କରି ଜନ୍ମ ହେଲେ ସଂସାର ଲାଭ, ଆଉ ପଶୁପକ୍ଷୀ ଜନ୍ମକୁ ଗଲେ ବି ଲାଭ। ଭରତ ମହାରାଜ ମନୁଷ୍ୟ ଜନ୍ମରେ ଥିଲେ, ରାଜା ଥିଲେ, ଯେତେ ତ ଉପକାର ନ କରିପାରିଲେ, କିନ୍ତୁ ଯେତେବେଳେ ହରିଣ ସ୍ୱର୍ଗକୁ ଗଲେ ତାଙ୍କର ଆଜି ଆନନ୍ଦ ହେଲା, ବହୁ ଆନନ୍ଦ ହେଇଗଲେ, କହିଲେ ଆ ଏ ପଶୁପକ୍ଷୀ ସ୍ୱର୍ଗ ତ ଭଲ ଶରୀର, କାରଣ ମଣିଷ ହେଲେ ତ ଶୌଚ ଆଚାର ମାନିବାକୁ ପଡ଼ିବ, ଝାଡ଼ା ଯିଏ ଶୌଚ ହେବାକୁ ପଡ଼ିବ, ଖାଇବା ପାଇଁ ଯୋଗାଡ଼ କରିବାକୁ ପଡ଼ିବ, ଏ ତ ବଢ଼ିଆ ଶରୀର। ଆରେ ଯେଉଁଠି ପାରେ ସେଠି ଆଇ ପରିଶ୍ରା କରିବ, ଝାଡ଼ା ଯିବ, ଶୋଇବା ପାଇଁ କି ଚିନ୍ତା ନାହିଁ। ଆଉ ମୃଗ ଶରୀରରେ ରହି ସେ କଲ୍ୟାଣ ଚିନ୍ତା କଲା, ଆ ବହୁ ବହୁ ସୁନ୍ଦର ଶରୀର, ପୁଣି ଅବତାର ହେଲା, ମୃଗ ଶରୀରରେ କ'ଣ କ୍ଷତି ହେଇଗଲା, ତାଙ୍କର କିଛି କ୍ଷତି ନାହିଁ, ଲାଭ ହେଲା, ପୁଣି ଜଡ଼ଭରତ ହେଇଗଲେ, ଜଡ଼ଭରତ ହେଇ କ'ଣ କ୍ଷତି ହେଲା, ରାଜା ରହୁଗଣ ବିଷୟ ରାଜା ରହୁଗଣକୁ ଦିବ୍ୟ ଜ୍ଞାନ ଦେଲେ। ଭକ୍ତର ଯେତେ ପ୍ରକାର ଜନ୍ମ, ଜଣେ ଯେତେ ଥର ଶରୀର ପରିବର୍ତ୍ତନ କରିବ, ଏ ସଂସାର ବଡ଼ କଲ୍ୟାଣ ହବ ତାର, କାରଣ ଭଗବାନ କେବେ ହେଲେ ଚାହାନ୍ତି କାହାର, ଭଗବାନଙ୍କର ଅନ୍ତରତ କରୁଣାରେ ପୂର୍ଣ୍ଣ। ସେ ଅସୁର ମାନଙ୍କୁ ମାରିଲା ବେଳେ ବି କଷ୍ଟ ପାଆନ୍ତି, କିନ୍ତୁ ମା ଭଳି ମା ଚାପୁଡ଼େ ମାରିକି ଯେଭଳି କାନ୍ଦେ ଭଗବାନ ସେଭଳି, କିନ୍ତୁ ସାଧୁ କାହାକୁ ହାତ ଉଠେଇ ନାହାନ୍ତି। ସାଧୁ ଭଗବାନଙ୍କର କରୁଣାର ଭଣ୍ଡାରକୁ ଧରିକି ଆସନ୍ତି। ସାଧୁ କାହାକୁ ଦଣ୍ଡ ଦେଇଛନ୍ତି, କହିବେ ହଁ ଆଜ୍ଞା ଦଣ୍ଡ ଦେଇଛନ୍ତି, କିନ୍ତୁ ସାଧୁ ଯାହାକୁ ଦଣ୍ଡ ଦେଇଛନ୍ତି ତାଙ୍କର ଯେଉଁ କଲ୍ୟାଣ ହେଇଛି ସେ କଲ୍ୟାଣ ଭଗବାନ ବି ଦେଇପାରିବେ, ପ୍ରଭୁ ଦେଇପାରିବେ। ଦେଖୁନାହାନ୍ତି ନଳକୁବେର ମଣିଗ୍ରୀବ, ହେ କୁବେର ପୁତ୍ର ମଦନ୍ମତ ହେଇ ଇନ୍ଦ୍ରଙ୍କୁ ସେ କରୁଣା ମିଳିଲା ନା, ଇନ୍ଦ୍ରଙ୍କୁ ସେ କରୁଣା ମିଳିଲା ନା, ନଳକୁବେର ମଣିଗ୍ରୀବକୁ ମିଳିଗଲା। ମଦନ୍ମତ ହେଇ ଉଲଗ୍ନ ହେଇକି ନାରୀମାନଙ୍କ ସହିତ କ୍ରୀଡ଼ା କରୁଛନ୍ତି, ଇନ୍ଦ୍ର ସେଇଠି ପୂଜା କରିକି ଫେରିଲା, ଇନ୍ଦ୍ର ପୂଜା କରିକି ଭଗବାନ ଏବେ ନାରଦ ମୁନିଙ୍କୁ ପୂଜା କରିକି ସେ ସ୍ୱର୍ଗ ଲୋକରୁ ଫେରିଛନ୍ତି, କିନ୍ତୁ ଇନ୍ଦ୍ରଙ୍କୁ କୃପା କଲେ ନା। କିନ୍ତୁ ନଳକୁବେର ମଣିଗ୍ରହକୁ ଦେଖିଦେଲେ, କିରି ଏମାନେ ମଦନ୍ମତ ଏଭଳି ହେଇଯାଇଛନ୍ତି, ଧନୋନ୍ମତ ଆଙ୍କର ଏଭଳି ହେଇଯାଇଛନ୍ତି, କରୁଣା କରିଦେଲେ। କିଭଳି କରୁଣା, ସେ କରୁଣାରେ ବୃକ୍ଷ ଜନ୍ମ କଲେ। ଯା ସବୁଠୁ ଅପରାଧ ଜନ୍ମ ହେଉଛି ବୃକ୍ଷ ଜନ୍ମ, ଆଉ ଅପରାଧ ତୁମେ କରିପାରିବ ନା, ମୁଁ ଏମିତି ଜନ୍ମ ତୁମକୁ ଦେଲି, ସେଟା ତ ଅପରାଧ କିଛି ହବ ନା। ଆଉ ଯୋଉ 64,000 ବର୍ଷ ତୁମେ ରହିବ କେଉଁଠି, ନନ୍ଦ ମହାରାଜଙ୍କ ଅଗଣାରେ, କିନ୍ତୁ ଲାଭ କ'ଣ ହେଲା ଆଜ୍ଞା, 64,000 ଜନ୍ମ ନଳକୁବେର ମଣିଙ୍କର ତପସ୍ୟା କରିଥିଲେ ଭଗବାନ ଦେଖିପାରିଥାନ୍ତେ, କିନ୍ତୁ ସାଧୁର ଆଜି ଅଭିଶାପରେ ଆଜି ହରି ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ ପାଇଲେ, ସ୍ତୁତି କଲେ, ଭଗବାନ ତାଙ୍କ ସହିତ କଥାବାର୍ତ୍ତା ବି କଲେ। ସାଧୁର ଏ ଜଗତରେ ଯେତେ ଥର ଅବତାର ହବ, ଭଗବାନଙ୍କର ଅବତାରଠୁ ଆହୁରି ବଡ଼ କଲ୍ୟାଣ ଅବତାର, କ୍ଷତି କ'ଣ ଅଛି ପ୍ରଭୁ, ମୋର କିଛି କ୍ଷତି ନାହିଁ। ଭକ୍ତି ଭକ୍ତ ସେ ସଂକଳ୍ପ ସେୟା କରେ, ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାଲିର, ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାଲିର, ପ୍ରଭୁ ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାରିର, ପଶୁ ପକ୍ଷୀ ହାଏ ଥାକି ସ୍ୱର୍ଗେ ବାରିର, ତବା ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ, ତବା ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ, ପ୍ରଭୁ ତବ ପାଦ ଯୁଗେ ମୋର ନିବେଦନ, ତବ ପାଦ ଯୁଗେ ମୋର ନିବେଦନ। ପ୍ରଭୁ ପଶୁ ଜନ୍ମ ହଉ କ'ଣ କ୍ଷତି ଅଛି, ଗଜେନ୍ଦ୍ର ଭଳି ପଶୁ ହେଲେ ମୋର କ'ଣ କ୍ଷତି ହେଉଛି, ପକ୍ଷୀ ଜନ୍ମ ହଉ କାକ ଭୁଷୁଣୀ ପକ୍ଷୀ ନଥିଲେ, ପ୍ରଭୁ ମୋର ତାଠୁ ଆହୁରି କ୍ଷୁଦ୍ର ପକ୍ଷୀ ବି କରନ୍ତୁ। ପଶୁ ପକ୍ଷୀ ଭଗବାନ କହିବେ, ଆଚ୍ଛା ବାବା ପଶୁପକ୍ଷୀ ଜନ୍ମ ହେଲେ ସିନା ଏଇଠି ରହିବୁ, ନର୍କକୁ ତୋତେ ପଠେଇଦେବି ନା, ମୁଁ ନର୍କକୁ ପ୍ରଭୁ ଭୟ କରୁନି, ସ୍ୱର୍ଗେ ବା ନିରୟ ମୋତେ ସ୍ୱର୍ଗକୁ ପଠାନ୍ତୁ କି ନର୍କକୁ ପଠାନ୍ତୁ, ତୁମର କ'ଣ ଦରକାର, ଭକ୍ତିନାଥ ଠାକୁର ଲେଖୁଛନ୍ତି, ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ, ମୋର ଏଇ ସଂକଳ୍ପ ପ୍ରଭୁ, ମୋ କର୍ମ ହିସାବରେ ମୁଁ ତ ଅତି ନିଚ ଲୋକ, ମୁଁ ବହୁ ଖରାପ କର୍ମ କରିଛି, ମୋତେ କର୍ମ ହିସାବରେ ଯେଉଁ ଜ୍ୱନି ଦିଅନ୍ତୁ ନର୍କକୁ ପଠାନ୍ତୁ, କିନ୍ତୁ ଭକ୍ତିଟା ଆମର ଟିକେ ଭକ୍ତରେ ଏଇ ପ୍ରାର୍ଥନା। ଧ୍ରୁବ ମହାରାଜ କାନ୍ଦିଲେ ସେଥିପାଇଁ ସଂକଳ୍ପ ଭୁଲ ହେଇଗଲା। ଆଉ ଭଗବାନ ଆଜି କହୁଛନ୍ତି ବିଧୁର, ଏ ସୁଦାମା ଆଜି ତୁମେ ଆସି ମୁଁ ଏଠି ସଂକଳ୍ପ କରୁଛ ମୁଁ ଦେବିନି ବୋଲି, କିନ୍ତୁ ଘରେ କ'ଣ ସଂକଳ୍ପ କରିଥିଲ, ତୁମର ପ୍ରଥମ ସଂକଳ୍ପଟାକୁ ମୁଁ ଗ୍ରହଣ କରିନେଇଛି, ମୋତେ ଦିଅ। ଯେତେବେଳେ ସେ କହୁଛି ଲକ୍ଷ୍ମୀପତିକୁ ମୁଁ ଏଇ ଜିନିଷ ଦେବି, ମନା କରୁଛନ୍ତି, ସେତେବେଳେ ଭଗବାନ ଚିନ୍ତା କରୁଛନ୍ତି, ଆଚ୍ଛା ସୁଦାମା ଯଦି ମୋତେ ଚୁଡ଼ା ନ ଦେବାର ଥିଲା ସେ ଆସିଲା କାହିଁକି, ଆଉ ଚାରି ଘଣ୍ଟା ଚୁଡ଼ା ଧରିକି ଆସିଛି କାହିଁକି। ସୁଦାମାକୁ ଯେଉଁ ଲୋକମାନେ କୁହନ୍ତି ସେ ଦରିଦ୍ର, ଏ ଭକ୍ତ ଅପରାଧ। ସୁଦାମା ଧନ କାହିଁକି ଭଗବାନ ତାଙ୍କୁ ଦେଇନଥିଲେ, ବର୍ତ୍ତମାନ ଭଗବାନ ନିଜେ ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଶ୍ଳୋକରେ ସର୍ବଭୂତାତ୍ର ଆତ୍ମଦୃକ୍ ସାକ୍ଷାତ ତସ୍ୟାଗମନ କାରଣଂ ବିଜ୍ଞାୟା ଚିନ୍ତୟତ ଆୟାମ ଶ୍ରୀକାମମାଭଜତ ପୁରା। ବିଶ୍ୱନାଥ ଚକ୍ରଠାରୁ ତାଙ୍କ ଟିକାରେ ରଚନା କରୁଛନ୍ତି, ଭୂତାନାମ ଆତ୍ମାନାମ ଚ ଦୃକ୍ ଦ୍ରଷ୍ଟା, ଭଗବାନ ତ ସବୁ ଜୀବର ଅନ୍ତରକୁ ଜାଣିପାରନ୍ତି। ସୁଦାମାଙ୍କୁ ଆସି ସୁଦାମା ମୋ ଭକ୍ତ ଏତେ କଷ୍ଟ ପାଉଛି ମୋତେ ଚାରି ମୁଠା ଚୁଡ଼ା ଦେବା ପାଇଁ, କିନ୍ତୁ ସିଏ ଆଜି ଏତେ ଦରିଦ୍ର ହେଲା କାହିଁକି, ଆଉ ସିଏ ତ ସବୁ ଜୀବର ଅନ୍ତର ଭିତରେ ଅଛନ୍ତି, ସିଏ କ'ଣ ଜାଣନ୍ତି ନା ସୁଦାମା କାହିଁକି ଦରିଦ୍ର ହେଲା। ଏଠି କହୁଛନ୍ତି ମଦଭକ୍ତ ସର୍ବଜ୍ଞ ଅପି ମଦଭକ୍ତ ଅସ୍ୟ କଥମ ଇଦୃଶ ଦରିଦ୍ର ମଭୂତ ଇତି ପ୍ରେମ ମୁଗ୍ଧ ଚିନ୍ତୟାମାସ। ପ୍ରେମରେ ଚିନ୍ତା କରିଛନ୍ତି ସେ ସର୍ବଜ୍ଞ, ସେ କ'ଣ ଜାଣନ୍ତି ନା, କିନ୍ତୁ ସଖ୍ୟ ପ୍ରେମରେ ଏତେ ତଲ୍ଲୀନ ଅବସ୍ଥାରେ ଆସିଯାଇଛନ୍ତି, ମୋ ସଖା କାହିଁକି କାହିଁକି ଏତେ ଦରିଦ୍ର ହେଇଛି, ଚାରି ମୁଠା ଚୁଡ଼ା ଆଣିଛି ଦେବା ପାଇଁ, ପୁଣି ତାକୁ ଲଜ୍ଜା ବି କରୁଛି, କାହିଁକି ଦରିଦ୍ର ହେଲା। ଏଠି ସେ କଥା କହୁଛନ୍ତି ବିଜ୍ଞାୟ ତତ୍କ୍ଷଣାତ୍, ଭଗବାନଙ୍କ ଶରୀରରେ କ'ଣ ଅଛନ୍ତି କି, ସବୁ ଶକ୍ତି ଅନନ୍ତ ଶକ୍ତିର ଉତ୍ସ ତ, ଇଚ୍ଛା ଶକ୍ତି, କ୍ରିୟା ଶକ୍ତି, ଜ୍ଞାନ ଶକ୍ତି, ସର୍ବଜ୍ଞତା ଶକ୍ତି ସବୁ ଅଛନ୍ତି। ଯେଉଁ ଶକ୍ତିକୁ ପ୍ରକଟ କରିବା ପାଇଁ ଇଚ୍ଛା କରିବେ ସମସ୍ତେ ଜାଣିଦେବେ, ଯେଭଳି ବ୍ରହ୍ମା ବିମନ ବ୍ରହ୍ମା ସବୁ ବର୍ଷାକୁ ନେଇଗଲେ, ଗୋପବାଳକମାନଙ୍କୁ ନେଇଗଲେ, ଗୋପବାଳମାନଙ୍କୁ ଛାଡ଼ିକି ଭଗବାନ ଦେଲେ ବର୍ଷାଙ୍କ ପଛରେ ଗଲେ, ବର୍ଷାକୁ ଆଣିବା ପାଇଁ ଦେଖିଲେ ବର୍ଷାକୁ ନେଇଗଲେ, ଭଗବାନ ଦେଲେ ଆସିଲେ ଦେଖିଲେ ବର୍ଷା ତ ପାଇଲି ନା, ମୋ ଗୋପ ମୋ ବାଳକମାନେ କୁଆଡ଼େ ଗଲେ, ସଖାମାନେ କୁଆଡ଼େ ଗଲେ, ଭଗବାନ ପ୍ରେମରେ ସେଠି ମୁଗ୍ଧ ହେଇକି କାନ୍ଦୁଛନ୍ତି ସଖ୍ୟର। ମୋ କଥା ସୁଦାମର ମାଙ୍କୁ ମୁଁ କ'ଣ କହିବି, ଶ୍ରୀଦାମର ମାଙ୍କୁ କ'ଣ କହିବି, ସୁବଳର ମାଙ୍କୁ ମୁଁ କ'ଣ କହିବି, ବର୍ଷା କୁଆଡ଼େ ଗଲା, ଆଉ ସେମାନେ ଯେତେବେଳେ ପଚାରି ମୁଁ କ'ଣ ଉତ୍ତର ଦେବି, ଭଗବାନ ମୁଗ୍ଧ ହେଇଯାଉଛନ୍ତି, ସେତେବେଳେ ସର୍ବଜ୍ଞତା ଶକ୍ତି ଆମକୁ ଜଣେଇ ଦେଉଛି, ଏ ବ୍ରହ୍ମା ବା ଆପଣଙ୍କର ଟିକେ ଲୀଳା ଦେଖିବା ପାଇଁ ଇଚ୍ଛା କରୁଛି, ସାଙ୍ଗେ ସାଙ୍ଗେ ଭଗବାନ ସର୍ବଜ୍ଞତା ଶକ୍ତି ପ୍ରକଟ ହେଲା ମାନେ ସ୍ୱରରୁ ବାହାରିଲା, ସବୁ ଇଚ୍ଛା କରିଦେଲେ। ଯେଉଁ ଆକୃତି ପ୍ରକୃତିର ସଖା ମାନେ ଥିଲେ ବର୍ଷା ମାନେ ଥିଲେ ସବୁ ପ୍ରକଟ ହେଇଗଲେ, ଭଗବାନ ଏଠି ସର୍ବଜ୍ଞତା ଶକ୍ତି ପ୍ରକାଶ କରିକି ସୁଦାମାଙ୍କୁ ଜାଣୁଛନ୍ତି। ଭକ୍ତକୁ ଚିହ୍ନିବାକୁ ହେଲେ ଗତକାଲି ଆମର ସେ କଥା ପଡ଼ିଥିଲା ନା, ପୂର୍ବ ଦିନ ପଡ଼ିଥିଲା, ଭଗବାନଙ୍କୁ ଚିହ୍ନିବେ ଲକ୍ଷଣ ଦେଖି, ଶାସ୍ତ୍ର ଲକ୍ଷଣ ଦେଖି, ସଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ ଭକ୍ତ କେମିତି ଚିହ୍ନିବେ, ଭକ୍ତକୁ ଚିହ୍ନିବା ପାଇଁ କିଛି ଲକ୍ଷଣ ନା, ଭକ୍ତଙ୍କୁ ବାହାରୁ ପଟରୁ, ସେଥିପାଇଁ ଭକ୍ତି ସିଦ୍ଧାନ୍ତ ଶେଷ ଠାକୁର କୁହନ୍ତି କାନ୍ଦିଆ ସାଧୁ ଦେଖ, ସାଧୁକୁ ଦେଖିବାକୁ ହେଲେ କାନ ବାଟେ ଦେଖିବାକୁ ପଡିବ, ଆଖି ବାଟେ ଦେଖିପାରିବ ନା, ଆଖି ବାଟେ ଦେଖିଲେ ତୁମେ ଠକିଯିବ। ତେଣୁ ଭଗବାନ ଆଜି ସୁଦାମାଙ୍କୁ ଚିହ୍ନିବା ପାଇଁ, ସୁଦାମା କାହିଁକି ଏଭଳି ଦରିଦ୍ର ହେଲା, ଏଠି କହୁଛନ୍ତି ବିଜ୍ଞାୟ ଅଚିନ୍ତୟତ ଅୟମ ଶ୍ରୀକାମ ମାଂ ଅଭଜତ ପୁରା। ଆହ, ଇଏ ମୋର ପୂର୍ବ ଜନ୍ମରେ ବହୁତ ସୁନ୍ଦର ଭକ୍ତ ଥିଲେ, କିନ୍ତୁ ଶ୍ରୀ କାମନା କରିନାହାନ୍ତି, ଲକ୍ଷ୍ମୀ କାମନା କରିନାହାନ୍ତି, ଏ ଧନ ପାଇଁ ଆଦୌ ଚିନ୍ତା କରିନାହାନ୍ତି। ଏଠି ବିଶ୍ୱନାଥ ଚକ୍ର ଠାକୁର ପ୍ରଶ୍ନ ଉଠାଉଛନ୍ତି, ନନୁ ନିଷ୍କାମ ଭକ୍ତସ୍ୟ ଅପି ଅନୁସଙ୍ଗୀତମ ଫଳ ସତ୍ ବିଷୟ ଭଗବତୀ। ନିଷ୍କାମରେ କି ଭଜନ କଲା ମାନେ ସେ ନ ଚାହିଁଲେ ବି ଧନ ଆସି ତା ପାଖରେ ପଡ଼ିବ, ଭଗବାନଙ୍କ ଭଜନର ମୁଖ୍ୟ ଫଳ ହେଲା ଭକ୍ତି, ଗୌଣ ଫଳ ହେଲା ସଂସାରର ଯେକୌଣସି ବିଷୟ। ଯଦି ପ୍ରଶ୍ନ କରାଯିବ ଭଗବାନଙ୍କୁ, ପ୍ରଭୁ ଆପଣ କହୁଛନ୍ତି ସୁଦାମା ପୂର୍ବ ଜନ୍ମରେ ଧନ ପାଇଁ ଭୋଜନ କରିନଥିଲା, କିନ୍ତୁ ଯଦି ଆପଣଙ୍କୁ ଭୋଜନ କରିଥିଲା ତାହେଲେ ଆପଣଙ୍କ ଭୋଜନର ଫଳ ତାହେଲେ ଧନ ମିଳିଯିବ, ଯଦି ନିଷ୍କାମ ଭାବରେ ଭୋଜନ କରିବ ତାହେଲେ ଧନ ମିଳିଯିବ, ତାହେଲେ ସୁଦାମା କାହିଁ ଧନ ମିଳିଲାନି? ବିଶ୍ୱନାଥଙ୍କଠାରୁ ସମାଧାନ ଦେଉଛନ୍ତି, ନା ନିଷ୍କାମ ଭେଦ ନିଷ୍କାମ ଭକ୍ତସ୍ୟ ଭେଦସ୍ୟ ଦ୍ୱିବିଧମ୍, ନିଷ୍କାମ ଭକ୍ତ ପୁଣି ଦୁଇ ପ୍ରକାର, ଦିଷ୍ଟ ଅଦିଷ୍ଟଞ୍ଚ, ଜଣେ ଦିଷ୍ଟ ଆଉ ଜଣେ ଅଦିଷ୍ଟ। ଦିଷ୍ଟ କିଏ? ଏଠି କହୁଛନ୍ତି ଯସ୍ୟ ବିଷୟ ଭୋଗ ମାତ୍ର ଏବ ଦ୍ୱେଷ ତସ୍ୟ ବିଷୟ ଭୋଗ ନ ବୈଶ୍ୟା ଇତି ଭରତାଦୌ ଦର୍ଶନାତ୍। ଯାହାଙ୍କୁ ବିଷୟ ଭୋଗଟା ଦ୍ୱେଷ ହୁଏ, ସୁଦାମା ସେଭଳି ଭକ୍ତ ଥିଲେ। ବିଷୟକୁ ଭରତ ଭରତ ମହାରାଜ କହୁଛନ୍ତି, ପ୍ରମାଣ ହେଉଛନ୍ତି ଭରତ ମହାରାଜ, ଯୋଉ ହୋ ଯୁବେଇବ ମାଲାବାତ ଉତ୍ତମ ଶ୍ଳୋକ ଲାଲସା, ଭଗବାନଙ୍କୁ ଉତ୍ତମ ଶ୍ଳୋକଙ୍କୁ ଦର୍ଶନ କରିବା ପାଇଁ ସସାଗରା ପୃଥିବୀର ମହାରାଜ ଭରତ ମହାରାଜ ମଲବତ ତ୍ୟାଗ, ମଳକୁ ତ୍ୟାଗ କରିଦେଲେ କେହି ଆଜ୍ଞା ଚାହାନ୍ତି ପଛକୁ? ଏ ଭଲ ହେଲା, ଭରତ ମହାରାଜ ସେଇଭଳି ମଳକୁ ତ୍ୟାଗ କରିଦେଇଥିଲେ, କିନ୍ତୁ ଆମ ଗୋସ୍ୱାମୀ ମାନେ ମଳବତ ତ୍ୟାଗ କରିନାହାନ୍ତି, ବାନ୍ତିବତ ତ୍ୟାଗ, ଭୋମିଟିଂ ଯାକ ଇଂଲିଶରେ କୁହାଯାଏ, ଇଏ ତାଠୁ ଶ୍ରେଷ୍ଠ। ତ୍ୟକ୍ତ ତୋର୍ଣ୍ଣମ ଅଶେଷ ମଣ୍ଡଳ ପ୍ରତି ସଦା ଶ୍ରେଣୀ ତୁଚ୍ଛବତ, ଅଶେଷ ମଣ୍ଡଳ ପ୍ରତି ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଥିଲେ, ଗୋଟିଏ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ଗୋଟିଏ ରାତି ଶୋଇ, ଗୋଟିଏ ଗୋଟିଏ ଗଛ ମୂଳରେ ବୃନ୍ଦାବନରେ, ହାତେ କରାଉଁ କାନ୍ଥା ବହିର୍ବାସ, କୃଷ୍ଣ ନାମ କୃଷ୍ଣ କଥା ନର୍ତ୍ତନ ଉଲ୍ଲାସ, ମୁଖରେ କେବଳ କୃଷ୍ଣ ନାମ କୃଷ୍ଣ କଥା, ହାତରେ କ'ଣ ନା ଗୋଟେ କମଣ୍ଡଳୁ, ଆଉ କାନ୍ଧରେ କ'ଣ ନା କଣ୍ଠା, ବାସ ଅଶେଷ ମଣ୍ଡଳର ପ୍ରତି ସବୁ ବିଷୟକୁ ତ୍ୟାଗ କରିଦେଲେ, ମଳବତ୍ ନାହିଁ ବାନ୍ତିବତ, ବାନ୍ତି ଦେଖିବେ କାହିଁକି ମଳଠାରୁ ବାନ୍ତିଟାକୁ କୁହାଯାଇଛି ତ୍ୟାଗଟା ବଡ଼ ତ୍ୟାଗ ବୋଲି, ମଳ ତ୍ୟାଗ କଲା ପରେ କିଏ ପଛକୁ ଚାହେଁ, ଯାହା ମୋତେ ଭଲ ଲାଗିଲା ସେ ଚାହିଁବ ଦେଖିବ, କିନ୍ତୁ ବାନ୍ତିକି କେହି ଦେଖିବେନି, ବାନ୍ତିକି ଦେଖିଲା ମାନେ ପୁଣି ବାନ୍ତି ଅଛି, ବାନ୍ତି କେବେ କରିଥିଲେ, ଯଦି ବାନ୍ତିର ସେଣ୍ଟ ଆପଣ ନାକରେ ବି ଥିବ ଆପଣ ଯଦି ସେ ସ୍ମରଣ ଆସିବେ ଆପଣ ବାନ୍ତି ଆସିଛି। ଆମର ଗୋସ୍ୱାମୀମାନେ ଏଭଳି ତ୍ୟାଗ କରିଥିଲେ ସବୁ, ତେଣୁ ଭକ୍ତ ନିଷ୍କାମ ଭକ୍ତ ଦୁଇ ପ୍ରକାର, ଦିଷ୍ଟ ଦ୍ୱେଷ ପୁରା। ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ମହାପ୍ରଭୁ ପଚାରନ୍ତି, ରେ ମୋ ଶିଷ୍ୟମାନେ ବୃନ୍ଦାବନ କେମିତି ଚଳୁଛନ୍ତି? ଭକ୍ତମାନେ କୁହନ୍ତି, ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତି ଶୟ, ଗୋଟିଏ ଗଛ ମୂଳରେ ଗୋଟିଏ ରାତି ଶୋଇବେ, କାହିଁ ବୁଝିପାରୁଛନ୍ତି ତ? ଦ୍ୱିତୀୟ ରାତି ଯଦି ସେଠି ଶୋଇଯିବେ ତାହେଲେ ଏଇ ଗଛରେ ଶୋଇଗଲେ ଏଇ ଗଛ ତ ଭଲ ଛାଇ ମିଳୁଛି, ଭଲ ରାତିରେ ଗରମ ହେଲା, ତାହେଲେ ଗଛଟାକୁ ଭଲ ପାଇଗଲେ, ଆଉ ଭଗବାନ କେମିତି ଭଲ ପାଇବେ? ଶୁଷ୍କ ରୁଟି ଚଣା ଚବାଏ ଭୋଗ ପରିହରି, ଯିଏ ଅଶେଷ ମଣ୍ଡଳର ପତି ନବାବ ହୁସେନ ସାଙ୍କର ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀ, ଶୁଷ୍କ ରୁଟି ଚଣା ଭୋଜନ କରୁଥିବେ, ଶୁଖିଲା ଚଣା ପାଣିରେ ପଡ଼ିଥିବ, ପାଞ୍ଚ ଦିନର ମାଧୁକର ରୁଟି ଥିବ, ତାକୁ ଭୋଜନ କରି ଶାସ୍ତ୍ର ରଚନା ନା, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଚାରିଦଣ୍ଡ ଶୟନ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଏକୋଇଶ ଘଣ୍ଟାରୁ ଉର୍ଦ୍ଧ ନାମ କୀର୍ତ୍ତନ କରୁଥିଲେ, ଆଉ ଚାରିଦଣ୍ଡ ଶୟନ ଶରୀର କାର୍ଯ୍ୟ ପାଇଁ ଦୁଇ ଘଣ୍ଟା ରଖିଥିଲେ, ସେୟନ ହୟେ ନହେ କୋଉ ଦିନ ସେଇଟା ବି ହେଇପାରେ ନା, ଶୋଇ ଶୟନ ବି ହେଉନଥିଲା। ଦ୍ୱେଷ ବିଷୟ ପ୍ରତି ପୂର୍ଣ୍ଣ ଦ୍ୱେଷ, ନିଷ୍କାମ ଭକ୍ତ ଦୁଇ ପ୍ରକାର, ଯୌହ ବଲବତମ ଏଠି କହୁଛନ୍ତି, ଯୌହ ଯୁବେଇବ ବଲବତମ ଉତ୍ତମ ଶ୍ଳୋକ ଲାଳସା, ଭରତ ମହାରାଜ ଯାହାଙ୍କ ନାମରେ ଭରତବର୍ଷ ହେଇଛି, ଯୁବକ ଅବସ୍ଥାରେ ପଇଁଚାଳିଶ ବର୍ଷ ଅବସ୍ଥାରେ ମଳବତ ଏ ଶଶାଗରା ପୃଥିବୀକୁ ତ୍ୟାଗ କରିକି ଚାଲିଗଲେ ଗଣ୍ଡୁକୀ ନଦୀ କୂଳକୁ ପୁଲସ୍ତ ପୁଲକ ଆଶ୍ରମ। ତେଣୁ ଭକ୍ତ ନିଷ୍କାମ ଭକ୍ତ ଦୁଇ ପ୍ରକାର, ସେଥିପାଇଁ ବିଷୟକୁ ସେମାନେ ମଳ ବୋଲି କୁହନ୍ତି, ଆଉ ବିଷୟକୁ ଶୁଣିଛନ୍ତି ନା ବିଷୟ ବିଷ୍ଠା ବିଷୟ ମଳ, ଇଏ ଦ୍ୱେଷ ଭକ୍ତ। କିନ୍ତୁ ଆଉ ଗୋଟେ ଭକ୍ତ ଭକ୍ତ ଅଛନ୍ତି ଅଦିଷ୍ଟ, ଅଦିଷ୍ଟ କିଏ ପ୍ରମାଣ? ସୁଦାମା ହେଉଛନ୍ତି ଅଦିଷ୍ଟ ଭକ୍ତ, ସୁଦାମା ଗରିବ ନୁହନ୍ତି, ସୁଦାମା ଚାହିଁଥିଲେ ଲକ୍ଷ୍ମୀ ତାଙ୍କର ଏଭଳି ଯୋଗ୍ୟ ବ୍ରାହ୍ମଣ, ତାଙ୍କ ପାଖରେ ଧନ ଅଭାବ ଥାଆନ୍ତା, ସେ ବାହାରିଲା ମାନେ ଧନ ତାଙ୍କ ପଛରେ ଗଢ଼ିଥାନ୍ତା, କିଛି ଧନ ଚାହାନ୍ତି ନା, ପୂର୍ବ ଜନ୍ମରେ ଭୋଜନ କରିଛନ୍ତି, ପ୍ରଭୁ ଧନଟା ଗୋଟେ କଣ୍ଟକ ନା, ଅର୍ଥଟା ଅର୍ଥରେ ପନ୍ଦରଟା ଅନର୍ଥ ଅଛି ଆଉ ତିନିଟା ଦୋଷ ଅଛି,
ଅର୍ଥ ପନ୍ଦରଟା ଅନର୍ଥ ଗୋଟେ ଦୋଷ, ଅର୍ଥ ହେଲା ମାନେ ଗର୍ବ ଆସିବ, ଜୀବ ଦୟା ଭୁଲିଯିବେ, ପରହିଂସା ହବ, ପନ୍ଦରଟା ଅନର୍ଥ। ତେଣୁ ଅର୍ଥର ଅନର୍ଥ ହେଉଛି ଗୋଟେ ଦୋଷ, ଆଉ ଅର୍ଥର ଆଉ ଗୋଟେ ଦୋଷ କ'ଣ, ଅର୍ଥ ତୃଷ୍ଣା, ଆହୁରି କେମିତି ପାଇବେ, ଆହୁରି କେମିତି ପାଇବେ, ଆଉ ଆଉ ଅର୍ଥର ଆଉ ଗୋଟେ ଦୋଷ କ'ଣ, ଅର୍ଥ ଧନ ମଦ ମଦ ସୃଷ୍ଟି କରିବେ, ଏ ତିନି ଦୋଷ। ତେଣୁ ନିଷ୍କାମ ସାଧକ, ସୁଦାମା ନିଷ୍କାମ ସାଧକ, ଭଗବାନଙ୍କୁ ପୂର୍ବ ଜନ୍ମରେ କହିଛନ୍ତି ପ୍ରଭୁ ମୋର କିଛି ଦରକାର ନାହିଁ। ଅଧିଷ୍ଠ ଭକ୍ତ କିଏ ଏଠି କହୁଛନ୍ତି, ଅଧିଷ୍ଠ ଭକ୍ତ ଯଶ୍ୟ ତୁ ନ ଦ୍ୱେଷ ନା ବିସ୍ପୃହା। ଆଜି ଟିକେ ତତ୍ତ୍ୱ କଥା ପଡୁଛି, ଆପଣ ଟିକେ କଷ୍ଟ ଲାଗୁଥିବ, ଆଉ ଏଇ ୟାର ପରେ ଭୋଜନ କରିସାରିଲା ପରେ ପୁଣି ରସ କଥା ଆସିବ, କାରଣ ଇଏ ଅପରାଧ ଟିକେ ହେଇଯିବ ସୁଦାମାଙ୍କ ପ୍ରତି। ଯେଉଁମାନେ ଯେଉଁ ନାଟକ ଆଜିକାଲି ଦେଖୁଛନ୍ତି ଯେଉଁ ଟିଭିରେ, ସୁଦାମା ଗରିବ ପେଟକୁ ମୋଡ଼ୁଛି, ଆଉ କିରେ ସିଏ ଚାହିଁଥିଲେ କୋଟି କୋଟି ବ୍ରହ୍ମାଣ୍ଡକୁ ଭରଣ ପୋଷଣ କରିପାରିବେ ଜଣେ ଭକ୍ତ, ବ୍ରହ୍ମାଣ୍ଡକୁ ଉଦ୍ଧାର କରିବାର ଶକ୍ତି, ବ୍ରହ୍ମାଣ୍ଡକୁ ପୋଷଣ କରିବାର ଶକ୍ତି ଭକ୍ତର ଅଛି। ବ୍ରହ୍ମାଣ୍ଡ ତାରିତେ ଶକ୍ତି ଧରେ ଜଣେ ଜଣେ, ତାର କ'ଣ ଶକ୍ତି ନାହିଁ, ବ୍ରାହ୍ମଣ ପୁଣି ସୁଦାମା ଭଳି ବ୍ରାହ୍ମଣ ଭକ୍ତ ନା, ଅଧିଷ୍ଟ ଭକ୍ତ ସିଏ। ଯଶ୍ୟ ତୁ ନ ଦ୍ୱେଷ ନା ବିସ୍ପୃହା, ଧନରେ ତାଙ୍କର ଦ୍ୱେଷ ନାହିଁ, ଧନରେ ବି ସ୍ପୃହା ନାହିଁ। ଭଗବାନ ଯଦି କୋଟି କୋଟି ଟଙ୍କା ଦିଅନ୍ତି, ଯେଭଳି ଉଦାହରଣ ଏଠି କହୁଛନ୍ତି ପ୍ରହ୍ଲାଦ ଆଦୌ ଚକ୍ରବାଦ ଦେଖିଲେ, ବିଶ୍ୱନାଥ ଚକ୍ର ଠାକୁର ହେଲେ ପ୍ରହ୍ଲାଦ, ଭଗବାନ ତାଙ୍କୁ ବ୍ରହ୍ମାଙ୍କ ଦ୍ୱାରା ରାଜା କରାଇଦେଲେ, କିନ୍ତୁ ଏକ ମନ୍ୱନ୍ତର ରାଜା ହେଲେ, ଧ୍ରୁବ ମହାରାଜଠୁ ଅଧିକ ସମୟ ରାଜା ହେଲେ, କିନ୍ତୁ ତାଙ୍କର ଆନନ୍ଦ ନାହିଁ କି ଦ୍ୱେଷ ନାହିଁ, ଠିକ ଅଛି ଭଗବାନଙ୍କର ଧନ ଭଗବାନଙ୍କ ରାଜ୍ୟ ଭଗବାନ ତାଙ୍କର ଭୋଗୀ, ମୋର କ'ଣ ଏଥିରେ ଅଛି, ଚାଲ ଏକ ମନ୍ୱନ୍ତର ପରେ ଛାଡ଼ିଦେଲେ ରାଜ୍ୟ ଶାସନ। ଧ୍ରୁବ ଭକ୍ତ ନିଷ୍କାମ ଭକ୍ତ ଦୁଇ ପ୍ରକାର, ତେଣୁ ଇଏ କିଭଳି ଭକ୍ତ ସୁଦାମା ନା, ଅଧିଷ୍ଠ ଭକ୍ତ, ଏ ଦ୍ୱେଷ୍ଟ ଭକ୍ତ, ପୁରା ଦ୍ୱେଷ ଥିଲା। ଆଚ୍ଛା ବର୍ତ୍ତମାନ ପ୍ରଶ୍ନ ଆସିବ, ଯଦି ସୁଦାମା ଦ୍ୱେଷ ଭକ୍ତ ଥିଲା, ଧନ କାହିଁ ମାଗିବାକୁ ଆସିଲା, ପ୍ରଶ୍ନ କରିଦେବେ କି? ପରବର୍ତ୍ତୀ ଶ୍ଳୋକରେ ସମାଧାନ ଦେଉଛନ୍ତି ଭଗବାନ, ଚିନ୍ତା କରୁଛନ୍ତି, ଆଚ୍ଛା ସୁଦାମା ପୂର୍ବ ଜନ୍ମରେ ଶ୍ରୀକାମ ଭଜତେ ମା, ପୁରା ପୂର୍ବ ଜନ୍ମରେ ଶ୍ରୀକାମନା କରିନଥିଲେ, ତାହେଲେ କାହିଁକି ଭଜନ କରିଥିଲେ ନା, ସଖ୍ୟ ସମ୍ବନ୍ଧ ପାଇଁ ଭଜନ କରିଥିଲେ। ତେଣୁ ଧନଟା ବର୍ତ୍ତମାନ ତା ସ୍ତ୍ରୀକି ଦେବି, ସୁଦାମା ସହିତ ମୁଁ ସଖ୍ୟ ସମ୍ବନ୍ଧ ରଖିବି। କିନ୍ତୁ ଯଦି ପ୍ରଶ୍ନ କରାଯାଉଛି ସୁଦାମା କି କାହିଁକି ଆସିଲେ ଧନ ମାଗିବା ପାଇଁ, ଯଦି ଦୁଷ୍ଟ ଭକ୍ତ ନା, ପତ୍ନୀ ପ୍ରତିବ୍ରତାୟାସ୍ତୁ ସଖା ପ୍ରିୟ ଚିକିତ୍ସୟାମ ପ୍ରାପ୍ତେ ମାମସ୍ୟ ଦାସ୍ୟାମି ସମ୍ପଦ ମର୍ତ୍ତ୍ୟ ଦୁର୍ଲଭମ। ଭଗବାନ ଏଇଟା ଚିନ୍ତା କରିକି ଖାଇବେ, ଆକୁ ଧନ ଦେବାକୁ ହେଲେ ମୋତେ କିଛି ଗ୍ରହଣ କରିବାକୁ ପଡ଼ିବ। ଭଗବାନ ଭକ୍ତକୁ ଧନ ଦିଅନ୍ତି, କିଛି ନା କିଛି ଗୋଟେ ଗ୍ରହଣ କରନ୍ତି, କିଛି ନହେଲେ ମନରେ ତାର ଶରଣାଗତ ଭାବ ଗୋଟେ ପ୍ରଣାମକୁ ବି ଗ୍ରହଣ କରିବେ ଭଗବାନ, ତାଙ୍କର ନିୟମ ଏଇଟା। ମାଗିବା ଲୋକ ପୁଣି ମାଗୁଛି ତ, ଏଇଠି ସେ କଥା କହୁଛନ୍ତି, ସୁଦାମା ମାଗିବା ଲୋକ ନୁହନ୍ତି, ସେ ଦ୍ୱେଷ୍ଟ ଭକ୍ତ, କିନ୍ତୁ ପତ୍ନୀ ପତିବ୍ରତା ଆସ, ପତ୍ନୀ ପାଇଁ ଆଜି ଆସିଛନ୍ତି। କାହିଁକି ଆସିଛନ୍ତି, ପତି କହିଦେଲେ ଧନ ପାଇଁ ଆସିଛନ୍ତି କହୁଛନ୍ତି, ଏଠି କହୁଛନ୍ତି ଅନ୍ୟେଷୁ ସ୍ୱପିଷୁ ସ୍ୱପି ସୁଷ୍ଟ ପତି ସେବାନାର୍ଥମ ଏବଂ ତତେନ ମତ ମତ ଅର୍ଚ୍ଚନାର୍ଥମ ପ୍ରେଷିତବତ ଇତି ଭାବ। ସୁଦାମା କାହିଁକି ଆସିଛନ୍ତି ନା, ସେ ଧର୍ମଜ୍ଞ ନା ବ୍ରାହ୍ମଣ ନା, ପତିବ୍ରତା ନାରୀର ଧର୍ମଟାକୁ ରଖିବେ କିଏ, ସ୍ୱାମୀ ରଖିବେ ତ, ପତି ରଖିବେ, ତେଣୁ ମୋ ପତ୍ନୀର କିଭଳି ବ୍ରତ ଭଙ୍ଗ ନ ହବ। ଆଚ୍ଛା ପତ୍ନୀର ବ୍ରତ ଭଙ୍ଗ ନ ହବ ବୋଲି କ'ଣ ଧନ ମାଗିବାକୁ ଚାଲି ଆସିବେ, କହିଲେ ହଁ ଭଗବାନ କହୁଛନ୍ତି କିଛି ଦୋଷ ନାହିଁ ତା, କାହିଁକି ନା ସୁସ୍ଥ ଭାବରେ ମୋର ଭକ୍ତର ସେବା କରିବ ଆଉ ମୋର ଅର୍ଚ୍ଚନା କରିବ। ଭକ୍ତ ଧନ ନେଲେ କ'ଣ କରିବ କି, ବିଷୟ ଲୋକ ଧନ ନେଲେ ଭୋଗ କରିବ, ଆଉ ଭକ୍ତ ଧନ ପାଇଲେ ସେ ଲକ୍ଷ୍ମୀଙ୍କ ସେବାରେ ଲଗେଇବ, ବିଷ୍ଣୁଙ୍କ ସେବାରେ ଲଗେଇବ। ଏଠି କହୁଛନ୍ତି ତତ୍ ପତି ସୁସ୍ଥ ସେବନାର୍ଥମ ଏବଂ ମତ ଅର୍ଚ୍ଚନାର୍ଥମ, ମୋ ଅର୍ଚ୍ଚନା ପାଇଁ ପଠେଇଛି। ଆଉ ଭଗବାନଙ୍କୁ ପ୍ରଶ୍ନ କରାଯାଉଛି, ପତ୍ନୀ ପ୍ରତିବ୍ରତା ଆସ୍ତୁ ସଖାପ୍ରିୟ ଚିକିତ୍ସା ହେଲା, ଯଦି ମାଗିବାର ଥାନ୍ତା ଆଉ କାହାକୁ ପୁଣି ସୁଦାମା କାହିଁ ମାଗିବାକୁ ଗଲାନି, ଭଗବାନ କହୁଛି ନାଇଁ 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 ନାଇଁ, ସୁଦାମା ଠିକ୍ କରିଛି, ଚକ୍ରତୀ ପ୍ରଶ୍ନ ଉଠୁଛନ୍ତି, ସୁଦାମା ଠିକ୍ କରିଛି,
ମତ୍ସଖେନ ମର୍ଯ୍ୟବ ଗମନମ ଯୋଗ୍ୟମିତି ଭାବ। ସୁଦାମା ଚିନ୍ତା କଲେ, ଆରେ ଯଦି ମାଗିବି ତ କାହାକୁ ମାଗିବି, ମୋ ସଖାକୁ ମାଗିବି ନା, ଆପଣଙ୍କର ଧନ ଅଭାବ ହେଲା ଆପଣ କାହାକୁ ମାଗିବେ, ଆପଣ ବନ୍ଧୁକୁ ମାଗିବେ ନା, ମାଗିବାର ଅଛି ତ ମାଗିବ, ଭଗବାନ ମାଗିବ, ଆଉ କାହାକୁ ମାଗିବି କାହିଁକି। ଆଚ୍ଛା ବର୍ତ୍ତମାନ ପ୍ରଶ୍ନ ଚକ୍ରବର୍ତ୍ତୀ ଉଠାଉଛନ୍ତି, ଯଦି ସଖା ଭାବରେ ତୁମକୁ ଧନ ମାଗିଲେ ତୁମେ କି ତୁମକୁ ଧନ ଦେବ, ତୁମ ସଖ୍ୟତ ରସ ଭଙ୍ଗ ହେଇଯିବ। ଏଠି କହୁଛି ନାଇଁ ନାଇଁ, ନନୁ ତଥାପି ସ୍ୱୟଂ ତଦର୍ଥ ଆଗନ୍ତୁକ ନା ଆର୍ତ୍ତି, ଏଇଟା ଯୋଗ୍ୟ ନୁହେଁ, ନିଜେ ଆସିବାଟା ତାଙ୍କର ଯୋଗ୍ୟ ହେଇନି, ଠିକ୍ ହେଇନି। କହୁଛି ନାଇଁ ନାଇଁ, ସୁଦାମା ଧନ ପାଇଁ ଆସିନି, ସଖେନ ତତ୍ଵ ମତ ଦର୍ଶନମ ଏବଂ ମୁଖ୍ୟ ପ୍ରୟୋଜନ। ସୁଦାମା ଆସିଛି ମୋର ଦର୍ଶନ ପାଇଁ, ଏଇଟା ତାର ମୁଖ୍ୟ ପ୍ରୟୋଜନ। କାରଣ ସୁଦାମା ସେୟା କହିଥିଲେ ନା, ଅୟଂ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନମ, ମୋ ଜୀବନର ପରମ ଲାଭ ହେ କଲ୍ୟାଣୀ, ପତ୍ନୀଙ୍କୁ ଡାକିଦେଲେ କଲ୍ୟାଣୀ ବୋଲି। ଗୃହେ କିଞ୍ଚିତ ଅସ୍ତି ଉପାୟନ, ଗୃହେ କିଞ୍ଚିତ ଅସ୍ତି ଉପାୟନମ, ଦିଅ କଲ୍ୟାଣୀ ଦିଅ ତ, ହେ କଲ୍ୟାଣୀ ଘରେ କିଛି ଉପାୟନ ଅଛି ଦିଅ। କଲ୍ୟାଣୀ ବୋଲି କାହିଁକି ଡାକିଲେ ନା, ମୋତେ ଏତେ ଦିନ ପରେ ଯାହା ହଉ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ପଠାଉଛନ୍ତି, ଇଏ ଧନ ପାଇଁ ପଠାଉଛନ୍ତି, କିନ୍ତୁ ମୁଁ ଯିବି କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ। ତେଣୁ ଭଗବାନ ଯୁକ୍ତି କରୁଛନ୍ତି, ନାଇଁ ନାଇଁ ସୁଦାମା ମୋର ଦର୍ଶନ କରିବା ପାଇଁ ଆସିଛି। ବର୍ତ୍ତମାନ ଏଠି କହୁଛନ୍ତି ସଖେନ ତତ୍ଵ ମତ, ହଁ ଧନ ଯଦି ତୁମକୁ ତୁମର ସଖା ସିଏ ତୁମେ ଧନ ତାଙ୍କୁ କିଭଳି ଦେବ, ତୁମକୁ ତ ଲଜ୍ଜା ଲାଗିବ। ଏଠି ଏତେ ସୁନ୍ଦର କଥା ଭଗବାନ କହୁଛନ୍ତି, ତୁ ଅଶ୍ୟ ଅସ୍ମୈ ଦାସ୍ୟାମି ଯଦବା ଅଶ୍ୟ ସ୍ୱାଧୀନ ହେବେ ଇତି ଅର୍ଥ। ଧନଟା କାହାର ଆଜ୍ଞା, ଧନଟା ଭଗବାନଙ୍କର ନା ଭକ୍ତର ଆଜ୍ଞା, ନା ଖାଲି ଆମେ ସିନା ଏବେ ଶୁଣିକି କହୁଛେ, ଧନଟା ଭଗବାନଙ୍କର ନୁହେଁ ଭକ୍ତର, ଏ ଜଗତର ମାଲିକ ଭଗବାନ ନୁହନ୍ତି ଭକ୍ତ। ପ୍ରମାଣ ସେମାନେ ନିଜ ମୁଖରେ କହିଲେ, ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ଏବ ଜୟ ସାଧୁବିଗ୍ରସ୍ତ ହୃଦୟ ଭକ୍ତି ଭକ୍ତ ଜନପ୍ରିୟ କହିଲେ ବା ଦୁର୍ବାସ ଋଷି, ମୁଁ ଭକ୍ତର ପରାଧୀନ, ଯଦି ଭଗବାନ ଭକ୍ତର ପରାଧୀନ ହେଲେ ଧନଟା କାହାର ପରାଧୀନ ହବ, ଭକ୍ତିଟା କାହାର ପରାଧୀନ ହବ, କର୍ମ ଜ୍ଞାନ ଯୋଗ କାହାର ପରାଧୀନ ହବ, ଭକ୍ତର ପରାଧୀନ। ଭଗବାନ କହୁଛନ୍ତି, ଯଦି ଭଗବାନ ପ୍ରଶ୍ନ କରି ତୁମେ ସଖା, ସିଏ ତୁମର ସଖା, ସିଏ ଆସିଛି ଧନ ମାଗିବା ପାଇଁ, ତୁମେ ସଖାକୁ କେମିତି ଧନ ଦେବ, ମୋର ସଖ୍ୟ ସମ୍ବନ୍ଧ କଟିବେନି, କହିବେ ନା ନା ନା, ଅଶ୍ୟ ସମ୍ପତ୍ତି ଅତ ଅଶ୍ୟ ଅସ୍ମୈ ଦାସ୍ୟ, ଆମେ ତା ଧନକୁ ତାକୁ ଦେବି, ମୁଁ ତ ମଝିରେ ହେଲି, କ'ଣ କୁହନ୍ତି ସେଇଟା ମଝିରେ ଦବା ଲୋକ ମିଡିଏଟର, ତା ଧନ ଭକ୍ତର ଧନକୁ ମୁଁ ଭକ୍ତକୁ ଦେବି, ସୁଦାମାର ଧନକୁ ସିଏ ତ ଏକଥା କାହିଁକି କହୁଛନ୍ତି ଆଜ୍ଞା, ବୁଝିପାରୁଛନ୍ତି କି, ଏ ଛୋଟ କଥା ନୁହେଁ ଆଜ୍ଞା, ଏ ଯଦି ସବୁ ଟୀକା ଆସନ୍ତି ନା, ଏ ବହୁତ କଥା ଆସନ୍ତି, କେବଳ ଭକ୍ତ ସମାଜରେ ଏଇଟା ବିଶେଷ କରି ଆଲୋଚନା ହୁଏ, ଭକ୍ତ ଯୋଉ ଭୋଜନଟାକୁ ବଡ କରୁନି, ଏତେ ଶୁଣି ଜାଣିବା ଦରକାର। ଭଗବାନ କହୁଛନ୍ତି ଧନ ମୋର ନୁହେଁ, ଧନ ଭକ୍ତର, ଧନ ଭକ୍ତର କେମିତି ହବ, ଆରେ ଭକ୍ତ ଭଜନ କରୁଛି, ନାମ କରୁଛି ନା, ନାମ ଦ୍ୱାରା ଯଦି ମୋତେ କିଣି ନେଲାଣି, ଆମ ଲକ୍ଷ୍ମୀଦେବୀ କିଏ ଅଛନ୍ତି, ଲକ୍ଷ୍ମୀଦେବୀ ତାର ଦାସ, ତ ତାରି ଧନ ସୁଦାମାର ଧନଙ୍କୁ ଭକ୍ତର ଧନଙ୍କୁ ମୁଁ ଭକ୍ତକୁ ଦେବି, ମୋର ଏଥିରେ ମୋର ସମ୍ବନ୍ଧ କାହିଁ ଘଟିବ, ମୋର ସମ୍ବନ୍ଧ କିଛି ଘଟିବ। ଏତିକି କହିଲା ପରେ ବର୍ତ୍ତମାନ ଭଗବାନ ବର୍ତ୍ତମାନ ଭୋଜନ କରିବେ, ସୁଦାମାଙ୍କୁ କହିଦେଲେ, ମନରେ ଚିନ୍ତା କଲା, ଆଚ୍ଛା ଆଚ୍ଛା, ଏ ପୁରାରେ ପୂର୍ବରେ ଦୁଷ୍ଟ ଭକ୍ତ ଥିଲା, ନିଷ୍କାମ ଦୁଷ୍ଟ ଭକ୍ତ, ଆଉ ଇଏ ଆସିଛି ଆଜି କାହିଁକି, ନା ପତ୍ନୀର ପ୍ରିୟ ଚିକିତ୍ସା ପାଇଁ ଆଉ ମୋର ସେବା ପାଇଁ, କିନ୍ତୁ ମୁଁ ଏଭଳି କାମ କରିବି ମୋର ସଖ୍ୟ ସମ୍ବନ୍ଧ ଭାଙ୍ଗିବ ନା ଧନ ଦିଆହବ। ତେଣୁ ଭଗବାନ ସେଥିପାଇଁ ସୁଦାମାଙ୍କୁ ଡାଇରେକ୍ଟ ଦେଲେ ନା, ଆଗରେ କହିଲେ, ଆଉ କହିଲେ ବି ନା ସୁଦାମା ମୁଁ ତୁମକୁ ଧନ ଦେଲି ବୋଲି କହିନା, ଆଉ ଆଗରେ ବି କିଛି ଦେଲେ ନା, ଇଥାମି ଚିନ୍ତା ବାସନା ଚିରବଦ୍ଧା ଦି ଜନ୍ମନ ସ୍ୱୟଂ ଜହାର କିମିଦମ୍ ଇଥି ପୃଥକ ତଣ୍ଡୁଲାମ, ସ୍ୱୟଂ ଜହାର ଇତି ପୃଥକ ତଣ୍ଡୁଲାମ, ନିଜେ ହାତକୁ ବଢ଼େଇଲେ ଏମିତି କଥା ଚାଲିଛି, ସୁଦାମ ମୁହଁକୁ ତଳକୁ ପୁଚି ରହିଛି, ହଠାତ୍ ଭଗବାନ ହାତ ବଢ଼େଇଲେ, ଇଥଂ ବିଚିନ୍ତ୍ୟ ମୁଁ ଆକୁ ଦୁର୍ଲଭ ଅତି ଦାସ୍ୟାମି ଅମର୍ତ୍ୟ ଦୁର୍ଲଭମ, ମର୍ତ୍ୟପୁରରେ ଯେଉଁ ଦୁର୍ଲଭ ଭୋଗ୍ୟ ନାହିଁ, ଭୋଗ ନାହିଁ, ଭୋଗ୍ୟ ବସ୍ତୁ ନାହିଁ,
ଭୋଗ୍ୟ ସମ୍ପତ୍ତି ନାହିଁ, ବାସସ୍ଥାନ ନାହିଁ, ମୁଁ ଏଇଟା ଦେବି ଇଥମ୍। ଏଇଟା ପୂର୍ବ ଶ୍ଳୋକର ଅନ୍ୱଏଟ ଲାଗିବ। ମୁଁ ସୁଦାମାଙ୍କୁ ଅମର୍ତ୍ୟ ଦୁର୍ଲଭ ସମ୍ପତ୍ତି ଦେବି ଇଥମ୍ ବିଚିନ୍ତ୍ୟ ମନସା। ମନରେ ଚିନ୍ତା କରିଦେଲେ, ଚିନ୍ତା କରି କ'ଣ କଲେ, ଚିର ମଧ୍ୟ ଦ୍ୱିଜନ ମନ। ବ୍ରାହ୍ମଣ ଯୋଉ ଚିର ଜୀର୍ଣ୍ଣ ବସ୍ତ୍ରରେ ରାନ୍ଧିକି ରଖିଥିଲା କାଖରେ ସୁଦାମା ଯୋଉ ଚାରି ମୁଠା ଚୂଡ଼ାକୁ ସ୍ୱୟଂ ଜହାର ଭଗବାନ ହଠାତ୍ ଟାଣି ଆଣିଲେ। କିମିତମ୍, ଖାଲି କେବେ ଏତିକି କହିଲେ, କ'ଣ ଏଇଟା, ଏଇଟା କହି ଟାଣି ଆଣିଲେ। ପୃଥକ୍ ତଣ୍ଡୁଲାମ ଆଣିଲେ, ଆଣିକି ଭୋଜନ କଲେ। ଭଗବାନ ଭୋଜନ କରିବେ, ସୁଦାମା ହାତକୁ ଧରିବେ, କହିବେ ପ୍ରଭୁ ଆପଣ କ'ଣ କରୁଛନ୍ତି, ଇଏ ଉପହାର ଆପଣଙ୍କ ପାଇଁ ନୁହେଁ। ସୁଦାମା କାନ୍ଦିବ କି, ପ୍ରଭୁ ଇଏ ଉପହାର ଆପଣଙ୍କ ପାଇଁ ନୁହେଁ। କିନ୍ତୁ ଭଗବାନଙ୍କର ଧର୍ମଟା କ'ଣ କି, ଚୈତନ୍ୟ ଭାଗବତରେ କହୁଛନ୍ତି, ବିଶେଷେ ଯେ ଜନତାନେ ସର୍ବଭାବେ ଭଜେ, ବିଶେଷେ ଯେ ଜନତାନେ ସର୍ବଭାବେ ଭଜେ, ସର୍ବକାଲ ତାର ଆପଣେ ଖୋଜେ, ସର୍ବକାଲ ତାର ଆପଣେ ଖୋଜେ, ଆପଣେ ଶୂଦ୍ରର ପୁତ୍ର ବିଦୁରର ସ୍ଥାନେ, ଆପଣେ ଶୂଦ୍ରର ପୁତ୍ର ବିଦୁରର ସ୍ଥାନେ, ଅର୍ଣ୍ଣ ମାଗି ଖାଇଲେ ନା ଭକ୍ତିର କାରଣେ, ଅର୍ଣ୍ଣ ମାଗି ଖାଇଲେ ନା ଭକ୍ତିର କାରଣେ, ଭକ୍ତ ସ୍ଥାନେ ମାଗି ଖାଏ ପ୍ରଭୁର ସ୍ୱଭାବ, ଭକ୍ତ ଭକ୍ତ ସ୍ଥାନେ ମାଗି ଖାଏ ପ୍ରଭୁର ସ୍ୱଭାବ, ଭକ୍ତ ସ୍ଥାନେ ମାଗି ଖାଏ ପ୍ରଭୁର ସ୍ୱଭାବ, ପ୍ରଭୁର ସ୍ୱଭାବ ଦେହ ଗିଆ ତୁମି ବଡ଼ କରି ଅନୁରାଗ, ଦେହ ଗିଆ ତୁମି ବଡ଼ କରି ଅନୁରାଗ। ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଶୁକ୍ଳାମ୍ର ବ୍ରହ୍ମଚାରୀ ସେ ସୁଦାମା, ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ଅତି ଗରିବ, କିଛି ନାହିଁ, ଆଉ ସେ ତଣ୍ଡୁଳ ମାଗିବା ପାଇଁ ଯାଉଛନ୍ତି, ଘରେ ତ କିଛି ନାହିଁ, ନିରନ୍ତର ଭୋଜନ କରନ୍ତି। ତାଙ୍କୁ ଭକ୍ତମାନେ କହୁଛନ୍ତି, ଏ ତଣ୍ଡୁଳ ମୁଠେ ମାଗିକି ଆଣିଛନ୍ତି, ପଚାରୁଛନ୍ତି ତଣ୍ଡୁଳ ମୁଠିଏ ଦେବି ମହାପ୍ରଭୁଙ୍କୁ ଦେବି, ସେ କହୁଛନ୍ତି ଏ ଭକ୍ତ କହୁଛନ୍ତି କଥା। ଭଗବାନଙ୍କର ସ୍ୱଭାବ କ'ଣ କି, ବିଶେଷ ସେ ଯେ ଜନ ସର୍ବଭାବେ ବଜେ, ଯେଉଁ ଜନ ଭଗବାନଙ୍କର ଭଜନ କରୁଛି ସର୍ବକାଳେ ତାର ଅର୍ଣ୍ଣ ଆପଣେଇ ଖୋଜେ। ଭଗବାନ ଯିଏ ଡାକ ଭଜନ କରୁଛି, ନାମ କରୁଛି, ଭଗବାନ ତାରି ଅର୍ଣ୍ଣ ଖାଇବା ପାଇଁ ସବୁବେଳେ ଖୋଜୁଛନ୍ତି, ସେ ଲକ୍ଷ୍ମୀର ଭଣ୍ଡାରରେ ତୃପ୍ତ ନୁହନ୍ତି। ପ୍ରମାଣ ଏଠି ପ୍ରମାଣ କହୁଛନ୍ତି, ଆପଣା ଶୂଦ୍ରର ପୁତ୍ର ବିଦୁରର ସ୍ଥାନେ, ବିଦୁର ପାଖରୁ ଭଗବାନ ମାଗିକି ଖାଇଛନ୍ତି ନା, ପ୍ରମାଣ ବିଦୁର, ଅର୍ଣ୍ଣ ମାଗି ଖାଇଲେ ନା ଭକ୍ତିର କାରଣ, ମାଗି କାହିଁ ଖାଇଲେ, ଭକ୍ତି ଯୋଗୁଁ ନା। ହେ ଶୁକ୍ଲାମ୍ବର, ଭକ୍ତ ସ୍ଥାନେ ମାଗି ଖାଏ ପ୍ରଭୁର ସ୍ୱଭାବ, ଭଗବାନଙ୍କର ସ୍ୱଭାବ ହେଲା ଭକ୍ତ ପାଖରେ ମାଗିକି ଖାଇବା। ତେଣୁ ତୁମେ ଅନୁରାଗ କରିକି ଯାଅ, ମହାପ୍ରଭୁଙ୍କୁ ତଣ୍ଡୁଳ ଦିଅ, ସେ କଥା ଏଠି କହୁଛନ୍ତି। ଇଥାମ୍ ବିଚିନ୍ତ୍ୟ ମନସା ଚିରବଦ୍ଧା ଦ୍ୱିଜନ୍ ମନ, ଦ୍ୱିଜନ୍ ମନ। ସୁଦାମାର ଅନ୍ତର ଏତେ ପବିତ୍ର, ଭଗବାନ ତ ଅନ୍ତର ଜିନିଷକୁ ଗ୍ରହଣ କରନ୍ତି, ଦ୍ୱିଜନ୍ ଶବ୍ଦ ସେଥିପାଇଁ ଲଗେଇଲେ ଚକ୍ରପାଦ କହୁଛନ୍ତି। ଏ ଅତି ପବିତ୍ର ମନ ଘରେ ଆସିଲା ବେଳେ ଯେଉଁ ସଂକଳ୍ପ କରିକି ପତି ପତ୍ନୀ ଦୁଇଜଣ, କାରଣ ସୁଦାମା କହିଛି ତ ନିଜେ, ଗୃହେ ଉପାୟନ କିଞ୍ଚିତ ଅସ୍ତି ଦିଅତନ, ପତ୍ନୀ ତ ଆଗେ ଦିଏନି, ସୁଦାମା କହିଛନ୍ତି। ସେ ତ ସଖା ପାଇଁ ଚାହିଁଛନ୍ତି ଚାରି ମୁଠା
ଉପାୟନ ଚାହିଁଛନ୍ତି, ତେଣୁ ପତ୍ରୀ ମାଗିକି ଆଣି ଚାରି ମୁଠା ଚୁଡ଼ା ଦେଇଛନ୍ତି। ତେଣୁ ସେଇ ସଂକଳ୍ପକୁ ଭଗବାନ ଆଜି ଗ୍ରହଣ କରିକି ଇତଂ ବିଚିନ୍ତ୍ୟ ମନସା ମୁଁ ଅତିମର୍ତ୍ତ୍ୟ ଦୁର୍ଲଭ ସମ୍ପତ୍ତି ଦେବୀ, ଚିନ୍ତା କରି କ'ଣ କଲେ ସ୍ୱୟଂ ଜହାର କିମିଦମ୍, ସୁଦାମା ଏ କାଖରେ କ'ଣ ରଖିଛି କି, ଟାଣିଦେଲେ ଟାଣିକି ନେଇ ଆସେ। ସୁଦାମା କହୁଛି ପ୍ରଭୁ ଆପଣ ବିଡ଼ମ୍ବନ କରନ୍ତୁ ନା, ମୋତେ ଲଜ୍ଜା ଦିଅନ୍ତୁ ନା, ଏ ଦ୍ୱାରକା ପୁରୀ ଯାହା କହନ୍ତି ଐଶ୍ୱର୍ଯ୍ୟରେ ଏ ପୂର୍ଣ୍ଣ, ଏଠି ଦିଦି ଆପଣ ମୋତେ ସଖା ବୋଲି ପରିଚୟ ଦେଇସାରିଲେଣି, ମୁଁ ବି ସଖା ବୋଲି ପରିଚୟ ଦେଇସାରିଲେଣି, ଆଉ ମୋର ଚୂଡ଼ାକୁ ଦେଖିଲେ ଏମାନେ ଘୃଣା କରିବେ, ଆଉ ଆପଣଙ୍କର ଯାହା କହନ୍ତି ସମ୍ମାନ ରହିବ ନା। ଭଗବାନ କହନ୍ତି ସୁଦାମା ତୁମେ ବ୍ୟସ୍ତ ହୁଅ ନା, ନନୁ ଏତାପ ଉପନିୟନ୍ମେ ପରମାପ୍ରିଣୀନମ୍ ସଖେ ତର୍ପୟନ୍ତି ଅଘମାମ୍ ବିଶ୍ୱମ୍ ଏତେ ପୃଥକ ତଣ୍ଡୁଲାନ। ସୁଦାମା ତୁମେ ଭାବୁଛ କି ମୁଁ ଏଇଟା ଖାଇଲେ, ଏ ନିରସ କଠୋର ଚିପିଟକ ଖାଇଲେ ମୁଁ ସନ୍ତୁଷ୍ଟ ହେବିନି ବୋଲି? ସୁଦାମା କହୁଛି ଚାରି ମୁଠା ଏଇଟା ଆପଣଙ୍କ ପାଇଁ ସ୍ୱାଦରେ ଯଥେଷ୍ଟ ନୁହେଁ କି ପରିଣାମରେ ବି ପରିମାଣରେ ବି ଯଥେଷ୍ଟ ନୁହେଁ। ଭଗବାନ କହୁଛନ୍ତି ନାଇଁ ନାଇଁ, ନନୁ ଏତମ୍ ଉପନୀତମ୍ ପରମମ୍ ପ୍ରେରଣମ୍ ସଖେ ସଖେ, ଇଏ ମୋର ପରମ ପ୍ରୀତି କରିବ, ମୋର ବହୁ ଆନନ୍ଦ ମୋତେ ଦେବ, ଆଉ ମୋତେ କ'ଣ କହୁଛ ତର୍ପୟନ୍ତି ଅଘଂ ମା ବିଶ୍ୱମ୍, ଏ ସମଗ୍ର ବିଶ୍ୱକୁ ତୃପ୍ତି କରିଦେବ। ଏହା ମୁଁ ଭୋଜନ କଲା ମାନେ ମୁଁ ଏତେ ପ୍ରସନ୍ନ ହେଇଗଲି, ସମଗ୍ର ବିଶ୍ୱ ପ୍ରସନ୍ନ ହେଇଯିବ। ଏତେ ପୃଥକ୍ ତଣ୍ଡୁଲା, ଏ ଯେଉଁ ମୁଁ ତଣ୍ଡୁଳା ଧରିଛି ଏ ସମଗ୍ର ବିଶ୍ୱକୁ ତୃପ୍ତି କରିଦେବ, ତୁମେ ମୋତେ ଦିଅ। କିମିଦମ୍ କହିକି ଧରି ଆଣିଛନ୍ତି, ଧରି ଆଣି ବର୍ତ୍ତମାନ ସୁଦାମା ର ଚୂଡ଼ାକୁ ଭଗବାନ ବର୍ତ୍ତମାନ ଗୋଟିଏ ମୁଠା ଖାଇବେ, ଗୋଟିଏ ମୁଠା ଖାଇଛନ୍ତି। ଇତି ମୁଷ୍ଟିଂ ସକୃତ ଜଗ୍ଦ୍ୱା ଦ୍ୱିତୀୟ ଜଗଦ୍ମାଦତେ ତାବତ୍ ଶ୍ରୀ ଜଗୃହେ ହସ୍ତମ୍ ତତ୍ପରା ପରମେଷ୍ଟିନ। ତତ୍ପରା ଯେ ଶ୍ରୀ ଲକ୍ଷ୍ମୀ ସ୍ୱୟଂ ରୁକ୍ମିଣୀ ଇତି ମୁଷ୍ଠି ଜଗୃତ ସକୃତ ଜଗଦ୍ୱା, ଗୋଟିଏ ସକୃତ ମାନେ ଥରେ ଗୋଟିଏ ମୁଠା ଭଗବାନ ସୁଦାମାର ଚୂଡ଼ାକୁ ଖାଇଛନ୍ତି। ଦ୍ୱିତୀୟ ଜଗଦମ୍ ଆଦତେ, ଭଗବାନ ଦ୍ୱିତୀୟ ମୁଠା ନେବା ପାଇଁ ଯାଉଛନ୍ତି, ସ୍ୱୟଂ ଜହାର ଏ ତାବତ୍ ଶ୍ରୀ ହସ୍ତମ ତତ୍ପରା ପରମେଷ୍ଟିନ, ରୁକ୍ମିଣୀ ହାତକୁ ଧରି ନେଲେ ଭଗବାନଙ୍କର ହାତକୁ, କାହିଁକି ଧରିଲେ ଯେ ରୁକ୍ମିଣୀ କହିବେ ଯେ ମୁଁ ତାଙ୍କର ଦାସୀ ହେଇଛି ବୋଲି, ଭଗବାନ ତ ଭୋଜନ କରିବା ପାଇଁ ଯାଉଛନ୍ତି। ଇଏ ସତୀ ନାରୀ ଯିଏ ସୁଦାମାଙ୍କର ସେବାରେ ଚାମର ଡୁଲଉଥିଲେ, ବର୍ତ୍ତମାନ ଭଗବାନ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ରୁକ୍ମିଣୀ କାହିଁ ହାତ ଧରିଲେ? ଏଠି ତିନୋଟି, ଏ ଦୁଇଟି ଶ୍ଳୋକରେ ତିନୋଟି ଅର୍ଥ। ରୁକ୍ମିଣୀ ଏତେ ଚାଲାଖରେ ରହୁଛନ୍ତି, ତେବେ ହାତ ଧରିବାର ତିନି ଜଣଙ୍କୁ ତିନିଟା ବୁଝାଉଛନ୍ତି, କୃଷ୍ଣଙ୍କୁ ଗୋଟେ ଅର୍ଥ ବୁଝାଉଛନ୍ତି, ଦାସଦାସୀମାନଙ୍କୁ ଗୋଟେ ଅର୍ଥ ବୁଝାଉଛନ୍ତି, ସୁଦାମାଙ୍କୁ ଗୋଟେ ଅର୍ଥ ବୁଝାଉଛନ୍ତି, ଆଉ ଅନ୍ତର ଭିତରେ ତ ଲକ୍ଷ୍ମୀ ଅଛନ୍ତି, କୃଷ୍ଣଙ୍କ ଅନ୍ତର ଭିତରେ ରହି କୃଷ୍ଣଙ୍କୁ ଏ କଥା କହୁଛନ୍ତି, କୃଷ୍ଣଙ୍କୁ ବି କହିଦେଉଛନ୍ତି ତୁମେ ଆଉ ଖାଇବା ଉଚିତ ନୁହେଁ ଦ୍ୱିତୀୟ ମୁଠା। ତିନିଟା ଅର୍ଥ, ଯଦି ଡାଇରେକ୍ଟ ଧରିନେବେ ହାତକୁ, ହାତକୁ ଧରିନେ କହିଦେବେ ତୁମେ ଖାଅନି ବୋଲି, ତାହେଲେ ତାଙ୍କ ସତୀତ୍ୱ ତ ଭଙ୍ଗ ହେଇଗଲା। ଆଉ ସୁଦାମା ଭଲ ପାଇବି କି ଆଜ୍ଞା? ସୁଦା କହିବେ ଆଚ୍ଛା ମୋର ପ୍ରଭୁ ଏତେ ବଦାନ୍ୟ, ଏ ରୁକ୍ମିଣୀ ଏତେ କୃପଣ, କୃପିଣୀ ବୋଲି କହିଦେବେ? ନା ନା, ତାଙ୍କ ତ ଏଠି ସିଦ୍ଧାନ୍ତ ଖଣ୍ଡନ ହେଇଗଲା, ନାଇଁ ରୁକ୍ମିଣୀ ହାତ ଧରି ତସ୍ୟ ସ୍ୱସ୍ୟ ସଖ୍ୟଗୃହାତ ଆଗତେ ଇଦମ୍ ଅଦ୍ଭୁତ ବସ୍ତୁ ସ୍ୱୟଂ ଯଦି ସର୍ବଂ ଭୁକ୍ଷ୍ୟ ସେ। ରୁକ୍ମିଣୀ କହୁଛନ୍ତି କାହାକୁ ନା ଦାସଦାସୀମାନଙ୍କୁ ବୁଝାଇବା ପାଇଁ, ଦେଖ ତୁମକୁ ସଖା ଘରୁ ଏତେ ସୁନ୍ଦର ଜିନିଷ ଆସିଛି, ଯଦି ସବୁ ତୁମେ ସ୍ୱୟଂ ଖାଇଦେବ। ରୁକ୍ମିଣୀ କହୁଛନ୍ତି ତଦାହଂ ସ୍ୱ ଯାତୃଭ୍ୟା ସ୍ୱ ସଖୀଭ୍ୟା ସ୍ୱ ସ୍ୱ ପତ୍ନୀଭ୍ୟା ସ୍ୱ କିଙ୍କରେଭ୍ୟା, ତୁମେ ସବୁ ଖାଇଦେବ, ତାହେଲେ ମୋ ଯା ମାନଙ୍କୁ ଆଉ ମୋ ସଖୀମାନଙ୍କୁ ମୋ ପତ୍ନୀମାନଙ୍କୁ ଆଉ ଏ ସପତ୍ନୀମାନଙ୍କୁ ଆଉ ମୋ କିଙ୍କରୀମାନଙ୍କୁ, ସ୍ୱସ୍ମେଇ ଚ ବିଭଜ୍ୟ କିଂ ଦାସ୍ୟ ଆମେ, ତୁମେ ଯଦି ସବୁ ଗୋଟେ ମୁଠା ଖାଇଲେ, ଯଦି ସବୁ ଖାଇଦେବ ତାହେଲେ ମୁଁ ଆଙ୍କୁ ଭାଗ କରିକି ଦେବା ବେଳକୁ କ୍ଷତିକି ରହିବା। ଆଉ ସେଥିପାଇଁ ହାତରା ଧରି ନେଉଛନ୍ତି। ଏଇ ଅର୍ଥଟାକୁ ଏମାନେ ସମସ୍ତେ ବୁଝୁଛନ୍ତି ଯେ ହାତ ଏଥିପାଇଁ ଧରିଲେ କହିବେ ନା ଅଳମ ବିଶ୍ୱାତ୍ମାନ, ହେ ବିଶ୍ୱାତ୍ମାନ ଏଇଟା ଅଳମ ପ୍ରଚୁର ହେଇଗଲା, ଆଉ ଖାଆନ୍ତୁନି, ଗୋଟିଏ ମୁଠା ଯଥେଷ୍ଟ। କିନ୍ତୁ ଲକ୍ଷ୍ମୀ କେଉଁଠି ଅଛନ୍ତି? ଭଗବାନ କୃଷ୍ଣଙ୍କ ବକ୍ଷରେ ନା, ବକ୍ଷରେ ତାଇଁ କ'ଣ କହୁଛନ୍ତି? ତୁମେ ଆଉ ଖାଅନି। ସୁଦାମା ଆଉ ସମସ୍ତେ ଦାସଦାସୀ ମାନେ ପୂର୍ବ ଅର୍ଥକୁ ନେଉଛନ୍ତି। ସୁଦାମା ଖୁସି ହେଉଛନ୍ତି, ଯାହା ହଉ ରୁକ୍ମିଣୀ ବି ଚାହୁଁଛନ୍ତି ମୋର ଖୁଦ ହୁଜାରା ନିଜେ ଭୋଜନ କରିବେ, ଆଉ ସପତ୍ନୀ ମାନଙ୍କୁ ଦେବେ, ଦାସଦାସୀ ମାନଙ୍କୁ ଦେବେ। ସୁଦାମା ବୁଝିଲେ ଆଉ ରାଣୀମାନେ ସବୁ ଦାସଦାସୀ ମାନେ ବୁଝିଗଲେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ବୁଝିବା ପାଇଁ କ'ଣ କହୁଛନ୍ତି? ଅନ୍ତର ରହି କହୁଛନ୍ତି, ମହା ସୁକୁମାର୍ଯ୍ୟବତ ଅଶ୍ୟ ଉଦରଗତମ କୋଠୋର ପୃଥାକାମପି ଅପକରିଷ୍ୟତି ଇତି ବାସ୍ତବ ସ୍ୱ ଅଭିପ୍ରାୟ ଓ ସ୍ୱ ସଖୀ ବିଜ୍ଞାପୟାସ। ଏଇଟା ନିଜ ଦାସୀମାନଙ୍କୁ ସଖୀମାନଙ୍କୁ କହୁଛନ୍ତି। ପୂର୍ବଟା କାହାକୁ କହିଲେ? ସୁଦାମାଙ୍କୁ କହିଲେ, ଆଉ ଅଲଗା ରାଣୀମାନେ ବୁଝିଲେ। ଏଇ ଯେଉଁ ଅର୍ଥଟାକୁ ବର୍ତ୍ତମାନ ନିଜ ଅନ୍ତରଙ୍ଗ ସଖୀମାନଙ୍କୁ ରୁକ୍ମିଣୀ କହୁଛନ୍ତି, ଦାସୀମାନଙ୍କୁ। ଦେଖ ସଖୀ, ଏ ଯେଉଁ ମହା ସୁକୁମାର ତ କୃଷ୍ଣଙ୍କର ଶରୀର, ସିଏ ଯଦି ନିରସ ଚିପିଟକୁ କଠୋରକୁ ଖାଇବେ ତାଙ୍କ ଦେହ କ'ଣ ହବ କହିଲୁ? ତେଣୁ ସଖୀମାନେ ତେବେ ଚାହିଁଲେ ଯେ ଇଏ ତ ପତିବ୍ରତା, ଇଏ କ'ଣ ହାତକୁ ଧରିନେଲେ? ସଖୀମାନଙ୍କୁ ଏ ଅର୍ଥରେ ବୁଝାଉଛନ୍ତି, ରାଣୀମାନଙ୍କୁ ଏ ଅର୍ଥରେ ବୁଝାଉଛନ୍ତି। ସୁଦାମା ରାଣୀ ଗୋଟେ ଅର୍ଥରେ ବୁଝିଲେ, ସଖୀମାନେ ଗୋଟେ ଅର୍ଥରେ ବୁଝିଲେ, କୃଷ୍ଣଙ୍କୁ କେଉଁ ଅର୍ଥରେ ବୁଝାଇବେ? କୃଷ୍ଣଙ୍କୁ ପରବର୍ତ୍ତୀ ଅର୍ଥରେ ବୁଝାଉଛନ୍ତି ଯେ ଭଗବାନ ଭକ୍ତର ଦ୍ରବ୍ୟକୁ ଖାଇବା ପାଇଁ କୌଣସି ବିଧି ନିଷେଧ ଅପେକ୍ଷା କରନ୍ତି ନା। ଯେ ଯେ ଦ୍ରବ୍ୟ ସେବ କର ସର୍ବଭାବେ ଖାଏ, ଯେ ଯେ ଦ୍ରବ୍ୟ ସେବ କର ସର୍ବଭାବେ ଖାଏ, ନୈବେଦ୍ୟାଦି ବିଧିରେ ଓ ଅପେକ୍ଷା ନାଇଁ ଚାଏ, ନୈବେଦ୍ୟାଦି ବିଧିରେ ଓ ଅପେକ୍ଷା ନାଇଁ ଚାଏ, ଅଳ୍ପ ଦ୍ରବ୍ୟ ଦାସେ ହୋ ନା ଦିଲେ ବଳେ ଖାଏ, ଅଳ୍ପ ଦ୍ରବ୍ୟ ଦାସେ ହୋ ନା ଦିଲେ ବଳେ ଖାଏ, ତାର ସାକ୍ଷୀ ବ୍ରାହ୍ମଣର ଖୁଦ ଦ୍ୱାରକା, ତାର ସାକ୍ଷୀ ବ୍ରାହ୍ମଣର ଅବଶେଷ ସେବକେର କରେ ଆତ୍ମସାତ, ଅବଶେଷ ସେବକେର କରେ ଆତ୍ମସାତ, ତାର ସାକ୍ଷୀ ବନବାସେ ଯୁଧିଷ୍ଠିର ସାକ, ତାର ସାକ୍ଷୀ ବନବାସେ ଯୁଧିଷ୍ଠିର ସାକ। ଏ ଚେତନ ଭାଗବତରେ ଯେ ଯେ ଦ୍ରବ୍ୟ ସେବକର ସର୍ବଭାବେ ଖାଏ, ନୈବେଦ୍ୟାଦି ବିଧିର ଅପେକ୍ଷା ନାହିଁ ଚାହେ। ଆଜ୍ଞା, ଘଣ୍ଟି ବୁଝେଇବା, ପାଣି ଦବା, ଇଏ ବିଧି କେ ପର୍ଯ୍ୟନ୍ତ ରୁହେ? ଯେ ପର୍ଯ୍ୟନ୍ତ ଅନ୍ତରରେ ପ୍ରଭୁଙ୍କ ପ୍ରତି ପ୍ରୀତି ଆସିନି। ଆଜ୍ଞା, ଆମେ ଘଣ୍ଟି ବଜେଇ ଦେଲେ ପ୍ରଭୁ ଖାଇଦେବେ, କିନ୍ତୁ ବିଧିଶାସ୍ତ୍ର ଏଥିପାଇଁ ରଚନା କରିଛନ୍ତି, ବିଧି ମାନିକି ଆମେ ଚାଲିବା। ଏଇ ବିଧି ମାନିବା ଦ୍ୱାରା ଯେମିତି ଛୋଟ ଝିଅଟା ଦେଖିବେ ତାକୁ ବାଲ୍ୟ ବିବାହ କରିବା ହେଇଥିବ, ତା ସ୍ୱାମୀ ଯଦି ଘରକୁ ଆସିବ ସେ ଖେଳିବା ପାଇଁ ପଳେଇ ଉଠୁ, ସ୍ୱାମୀ ସେବା କ'ଣ ଜାଣିନି? ପ୍ରଭୁପାଦ ଉଦାହରଣ ଦିଅନ୍ତି, ଆଗରୁ ସବୁ ବାଲ୍ୟ ବିବାହ କରାଯାଏ, ଝିଅଟାକୁ ଅଲଗା ରଖାଯିବ, ପୁଅଟା ଅଲଗା ରଖାଯିବ। ଯଦି ପୁଅକୁ କେବେ ଅଣାଯିବ ଏ ଝିଅଟା ପାଖକୁ, ଝିଅ ତାର ଜାଣିପାରିବନି ମୋ ସ୍ୱାମୀ ବୋଲି, ସ୍ୱାମୀର କେମିତି ସେବା କରିବା ପାଇଁ ଜାଣିପାରିବନି, ସ୍ୱାମୀ ଆସି ଘରେ ପହଞ୍ଚିଲେ ସେ ଖେଳିବା ପାଇଁ ପଳେଇବ, ଧାଇମ ଯାଇକି ବୁଢ଼ୀ ମାନେ ଡାକିକି ଆଣିବେ, କହେ ଆ ତ ସ୍ୱାମୀ ଆସିବା ଜ୍ୱର, ସେ ହସୁଥିବ ସ୍ୱାମୀ ଦେଖି, ଆରେ ସ୍ୱାମୀ କ'ଣ ସେ ଜାଣିନି, ସ୍ୱାମୀକି ଦେଖି ହସି ମା କହି ତ ଖାଇବାକୁ ଦେ, ସେ ଆଣି ଫବାଡ଼ି ଦେଇ ପଳଉଥିବ, ତା ଡିଆ ସେ ଜାଣିନି ନା। ବୁଢ଼ୀ ମା କ'ଣ କରିବ? ବୁଢ଼ୀ ମା ତାକୁ, ବୁଢ଼ୀ ମା କିଏ ନା? ଗୁରୁ ପ୍ରଭୁପାଦ କହନ୍ତି, ଆମର ସ୍ୱାମୀଙ୍କ ସହିତ କୃଷ୍ଣଙ୍କ ସହିତ କେଉଁ ସମ୍ପର୍କ ଆମେ ଜାଣିନେ ତ, ଭୁଲି ଯାଇଛୁ ଅନାଦି କାଳରୁ, ଆମେ ଛୋଟ ଝିଅ ଭଳିଆ ଖେଳିବା, ଆମର ଭୌତିକ ବସ୍ତୁ ନେଇ ବିଶ୍ୱ ସହିତ ଖେଳିବାର ଆମର ପ୍ରପେନ୍ସିଟି ଅଛି, ଯାହା କହନ୍ତି ପ୍ରବଣତା ଅଛି। ତେଣୁ ଗୁରୁଦେବ କ'ଣ କରିବେ ନା ବୁଢ଼ୀ ମା' ଭଳିଆ ଆଣିକି ବସେ, ଏଇ ମଟି ବଜା, ଏଇଟା ଏଇ ନିୟମ କର, ସେଇ ନିୟମ କର, ଏ ଯେଉଁ ବିଧିଶାସ୍ତ୍ର ଦେଇଛି ଏଇଥିପାଇଁ। କିନ୍ତୁ ନୈବିଦ୍ୟାଦି ବିଧିର ଅପେକ୍ଷା ନାହିଁ ଚାଏ। ଆମେ କହୁଥିଲୁ ନା ଅର୍ଚ୍ଚନ ମାର୍ଗରେ ଭାବଟା ପ୍ରଧାନ, ଯେଉଁ ଆଚମନ ପାଣିରେ ମୁହଁ ଧୋଇ ଦେଉଛେ ଭଗବାନଙ୍କର, ସେଇ ଆଚମନ ପାଣିରେ ଭଗବାନଙ୍କୁ ପାଦ ଧୁଆ ହେଉଛି। ପୁଣି ଗୋଟେ ଚାମଚରେ ସେଥିରେ ଭଗବାନ ଖୁସି ହେଇଛି, ଆମ ପାଦ ଧୁଆ ହେଲା ଦେଖିବା ଗୋଟେ ଚାମଚରେ। ଯେଉଁ ବସ୍ତ୍ରରେ ମୁହଁ ପୋଛା ହେଉଛି, ସେଇ ବସ୍ତ୍ରରେ ଗୋଡ଼ ପୋଛା ହେଉଛି। ଭଗବାନ କେମିତି ନା ଭାବ ମାର୍ଗ, ଭକ୍ତି ମାର୍ଗରେ ଭାବଟା ହେଉଛି ପ୍ରଧାନ। ଏ ଭାବ ନାହିଁ, ଭକ୍ତି ନାହିଁ, କିଛି ଜିନିଷ ଗ୍ରହଣ କରିବେନି। ସୁଦାମା ରାଜି ଯାହା କହନ୍ତି, ଖୁଦ ଭଜାକୁ କେତେ ଆନନ୍ଦରେ ନେଉଛନ୍ତି, ପ୍ରଣମ ପରମ ପ୍ରଣମୀ ମେ ସଖା ସଖା, ଏଥିରେ ମୋର ବହୁ ଜନ୍ମର ତୃପ୍ତି, ଏ ମୋର ବହୁ ତୃପ୍ତି ହେଇଯାଉଛି। ଆଉ ଏ ବିଶ୍ୱକୁ ତୃପ୍ତି କରିଦେବ। ଆଉ ଅଳ୍ପ ଦ୍ରବ୍ୟ ଦାସେ ନାଦି ଲୋ ବଳେ ଖାଏ, ଦାସ ଯଦି ଅଳ୍ପ ଜିନିଷକୁ ନ ଦେବ ସେ ଜବରଦସ୍ତି ଖାଇବେ। ସାକ୍ଷୀ ତାର ସାକ୍ଷୀ ବ୍ରାହ୍ମଣର ଖୁଦ ଦ୍ୱାର ଗାଏ, ଏ ସାକ୍ଷୀ ଅଳ୍ପ ଜିନିଷ ଦେଉନାହାନ୍ତି, ଜବରଦସ୍ତି ବଳେ ଖାଉଛନ୍ତି। ଆଉ ଆଉ କାହା କଥା କହିବା, ଏଠି କହୁଛନ୍ତି ଅବଶେଷ ସେବକରେ କରେ ଆତ୍ମସାତ, ସେବକ ଯାହା ଖାଇସାରିଥିବ ତା ବାସନ କୁସନରେ ଯାହା ଲାଗିଥିବ ତାକୁ ଖାଇବ, ଦେଖେଇଲେ ବା ତାର ସାକ୍ଷୀ ଯୁଧିଷ୍ଠିରେ ବନବାସ ସାଗ, ଏ ପଡ଼ିଥିଲା ଯୁଧିଷ୍ଠିର ଶାଗ ବାସନରୁ ଖାଇଲେ ମାନେ କ'ଣ ଜଣେଇ ଦେଲେ, ମୁଁ ଭକ୍ତର ଉଚ୍ଛିଷ୍ଟ ଖାଉଛି। ଗୋଟିଏ ମୁଠା ଇତିମୃଷ୍ଟିଂ ସକୃଜଗ୍ଦ୍ୱା ଦ୍ୱିତୀୟଂ ଜଗଦ୍ମାଦତେ ତାବତ୍ ଶ୍ରୀ ଜଗୃହସ୍ତ ତତ୍ପରା ପରମେଷ୍ଠିନା, ପରମେଷ୍ଠିନା ପରମାତ୍ମାଙ୍କର ଶ୍ରୀକୃଷ୍ଣଙ୍କର ତତ୍ପରା ଶ୍ରୀ ହସ୍ତକୁ ଧରିଲେ, ହସ୍ତକୁ ଧରି କ'ଣ କରୁଛନ୍ତି କହିଲେ, ଏଇଟାକୁ କୃଷ୍ଣଙ୍କ ଅନ୍ତର ଭିତରେ ଏଇଟା କହୁଛନ୍ତି। ସଖୀମାନଙ୍କୁ କହିଲେ ଦେଖ, ଏ କଠୋର ନିରସ ଚିପିଟାକୁ ଖାଇଲା ମାନେ ସୁକୁମାର କୃଷ୍ଣଙ୍କୁ ବହୁ କଷ୍ଟ ହବ। ଆଉ ସୁଦାମାଙ୍କୁ ଆଉ ରାଣୀମାନଙ୍କୁ ଜଣେଇଲେ, ମୋର ସୁଦାମାଙ୍କ ଜିନିଷରେ ଏତେ ପ୍ରୀତି ଅଛି, ଯଦି କୃଷ୍ଣ ସବୁ ତୁମେ ଖାଇଦେବ, ହାତକୁ ଧରି କହୁଛନ୍ତି, ତୁମେ ସବୁ ଖାଇଦେବ, ମୁଁ ଦାସୀମାନଙ୍କୁ କ'ଣ ଦେବି, ମୋ ସପତ୍ନୀମାନଙ୍କୁ କ'ଣ ଦେବି, ତୁମେ କିଛି ରଖ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ କ'ଣ ଜଣାଉଛନ୍ତି ଅନ୍ତର ଭିତରେ ରହି, ଏତାବତଲଂ ବିଶ୍ୱାତ୍ମାନ ସର୍ବସମ୍ପତି ସମୁଦ୍ରେ ଅସ୍ମିନ୍ ଲୋକେ ଅଥବା ମୁସ୍ମିନ୍ ପୁଂସ ତତ୍ତ୍ୱସ କାରଣମ୍। ହେ ପ୍ରଭୁ ଅନ୍ତର ଭିତରେ ରହି କହୁଛନ୍ତି, ଏତାବତ୍ ଅଲମ୍, ଯେଉଁ ମୁଠେ ଖାଇଲେ ନା ଅଲମ୍ ପ୍ରଚୁର ହେଇଗଲା। ଭଗବାନ କହିଲେ, ନାଇଁ ମୋର ସନ୍ତୁଷ୍ଟ ହେଇନି, ମୁଁ ଆଉ ଗୋଟେ ମୁଠା କହିବି। କହିଲେ ହେ ବିଶ୍ୱାତ୍ମନ, ଆପଣ ସନ୍ତୁଷ୍ଟ ହେଇନାହାନ୍ତି, ମୁଁ ବା ଲକ୍ଷ୍ମୀ ବର୍ତ୍ତମାନ ବିଶ୍ୱ ସନ୍ତୁଷ୍ଟ ହେଇଗଲେଣି, ମୁଁ ଜାଣିପାରୁଛି ତୁମର ହୃଦୟରେ ରହିକି। ଏତାବତମ୍ ଅଲମ୍ ବିଶ୍ୱାତ୍ମନ ସର୍ବସମ୍ପୃତି ସର୍ବସମ୍ପ୍ରତି ସମୁଦାୟ ସର୍ବସମ୍ପତ୍ତି ସମୁଦାୟ, ମୁଁ ସୁଦାମାର ସବୁ ସମ୍ପତ୍ତି ବଢ଼ିବା ପାଇଁ ଚାହୁଁଛି। କହିଲେ ନାଇଁ ନାଇଁ, ଯେତିକି ସମ୍ପତ୍ତି ଭକ୍ତର ଭକ୍ତମାନେ ପ୍ରଶ୍ନ କରନ୍ତି, ଭକ୍ତମାନଙ୍କ ଜୀବନରେ ନା ହରି ଭଜନ ଯଦି ଭକ୍ତିର ସିଦ୍ଧାନ୍ତ ଶୁଣିବେ, କେବଳ ଗୋଟିଏ କଥା, ଆଉ କିଛି କରିବାକୁ ଇଚ୍ଛା ନାହିଁ ଭକ୍ତ ଜୀବନରେ, କେବଳ ନାମ, କେବଳ ଭଜନ। ଯଦି ଏଥିରେ ଆପଣ ସ୍ଥିର ହେଇଗଲେ, ଧନ ନା ଧନ ଆପଣଙ୍କୁ ପଛରେ ହିଁ ପଡ଼େ। ଆଉ ଭକ୍ତ ଯଦି ଭଜନକୁ ଛାଡ଼ିକି ଅଲଗା କିଛି ଯୋଜନା କଲା, ସେ ଗାତରେ ପଡ଼ିଲା ବୋଲି ଜାଣିବ, ବିଷୟରେ ପଡ଼ିଲା, ଗର୍ତ୍ତରେ ପଡ଼ିଲା। ଲକ୍ଷ୍ମୀ କହୁଛନ୍ତି ବଚନ, କି ସୁନ୍ଦର ବଚନ ଦେଖନ୍ତୁ, ଅସ୍ମିନ୍ ଲୋକେ ଅଥବା ଅମୁସ୍ମିନ୍, ତୁମେ କହୁଛ ଦ୍ୱିତୀୟ ମୁଠା ଖାଇବ ସୁଦାମାର, ହେ ଶ୍ରୀପତି, ହେ କାନ୍ଦ, ଏଇ ଲୋକରେ ଆଉ ପରଲୋକରେ ପୁଂସତ୍ୱତ୍ୱସ କାରଣ, ଆପଣଙ୍କୁ ଭଗବାନ କେତେ ଧନ ଦେଇଛନ୍ତି ସନ୍ଦୀପ ବାବୁ, ଆପଣଙ୍କୁ ଆପଣ ଭାବୁଛନ୍ତି ମୁଁ ଏଥିରେ ଖୁସି ହେବି, କିନ୍ତୁ ଯେତିକି ଧନ ଦେଲେ ଭଗବାନ ଖୁସି ହେବେ, ଲକ୍ଷ୍ମୀ ସେତିକି ଧନ ସାଙ୍ଗସନ କରିଛନ୍ତି। ଭାଗବତ କି କଥା କହୁଛନ୍ତି ଦେଖନ୍ତୁ, ହେ ପ୍ରଭୁ ଲକ୍ଷ୍ମୀ କହୁଛନ୍ତି, ମୁଁ ଯେତିକି ଧନ ଦେଲେ ସୁଦାମାର, ଯେତିକି ଧନ ପାଇବା କଥା, ଯେତିକି ଦେଖିଲେ ଆପଣ ଖୁସି ହେବୁ ସେତିକି ଦେଇସାରିଲେ। ତେଣୁ ସବୁ ଭକ୍ତ କ'ଣ ଭାବିବା ଦରକାର, ଲକ୍ଷ୍ମୀ ଦେବୀ ମୋତେ କେତିକି ଧନ ଦେଇଛନ୍ତି, ନା ଯେତିକି ଧନ ଭଗବାନ ଦେଖିଲେ ଖୁସି ହେବେ। ପ୍ରଭୁ ମୋର ଏତିକି ଧନରେ ଖୁସି ହେବେ, ତାହେଲେ ମୁଁ ଧନ ପାଇଁ କାହିଁ ଚେଷ୍ଟା କରିବି, ମୁଁ ମହାଧନ ପାଇଁ ଚେଷ୍ଟା କରିବି। ଭକ୍ତି କୁ ମହାଧନ କୁହାଯାଏ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଧନ ବିନା ଚେଷ୍ଟାରେ ମିଳେ ମଣିଷକୁ, ବିନା ପ୍ରୟାସରେ ସବୁ ମିଳିବ, କିନ୍ତୁ ବିନା ପ୍ରୟାସରେ ଭକ୍ତି ମିଳିବନି। ଭକ୍ତି କେବଳ ମଣିଷକୁ କେବଳ ଚେଷ୍ଟା ଭକ୍ତି ପାଇଁ କରିବାକୁ ପଡ଼ିବ। ଏଠି ସେ କଥା କହୁଛନ୍ତି, ହେ ବିଶ୍ୱାତ୍ମନ ଅସ୍ମିନ୍ ଲୋକେ ବା ଲୋକେ ପୁଂସ ସର୍ବସମ୍ପତ ସମୃଦ୍ଧାତ୍ମ ତୋଷ ଏବ କାରଣ ଭବତି। ସୁଦାମାଙ୍କୁ ମୁଁ କେତିକି ଧନ ଦେଇଛି, ଲକ୍ଷ୍ମୀ ଭିତରେ ରହି କହୁଛନ୍ତି, ଯେତିକି ସମ୍ପତ୍ତି ଏଇ ଲୋକରେ ଆଉ ପରଲୋକରେ, ଯେଉଁ ସମ୍ପତ୍ତିକି ଦେଖିଲେ ଆପଣ ଖୁସି ହେବେ, ମୁଁ ସେତିକି ଦେଇସାରିଲି। ତେଣୁ ତିନୋଟି ଅର୍ଥ ହେଲା କି ନାହିଁ? କୃଷ୍ଣଙ୍କ ଅନ୍ତର ଭିତରେ କୃଷ୍ଣଙ୍କୁ ଏଇ ଅର୍ଥ କହିଲେ, ସଖୀମାନଙ୍କୁ ଗୋଟେ ଅର୍ଥ କହିଲେ, ଆଉ ସୁଦାମାଙ୍କୁ ଆଉ ସପତ୍ନୀମାନଙ୍କୁ ଗୋଟେ ଅର୍ଥ କହିଦେଲେ, ଭୋଜନ କରିଦେଲେ। ତାର ଭୋଜନ ସରିଗଲା, ସୁଦାମାଙ୍କୁ ବର୍ତ୍ତମାନ ଘରକୁ ପଠାଇବା, ମାନେ କାଲି କଥା ସରିବେ ନା। ସୁଦାମାଙ୍କ ଜୀବନରେ କିନ୍ତୁ ଗୋଟିଏ, ଭଗବାନ ସବୁ କଲା ପରେ ଗୋଟିଏ ଜିନିଷ କରିନାହାନ୍ତି, କ'ଣ କରିନାହାନ୍ତି? ବସ୍ତ୍ର ଦେଇନାହାନ୍ତି, ଆଉ ଗୋଟିଏ ଜିନିଷ କରିନଥିଲେ, ମୁଁ କହିଥିଲି ପ୍ରଣାମ କରିନାହାନ୍ତି। ପୂଜା ବନ୍ଦନା ଅର୍ଚ୍ଚନା କଲେ ପ୍ରଣାମ କରିନାହାନ୍ତି, ବସ୍ତ୍ର ଦେଇନାହାନ୍ତି। କାହିଁକି ପ୍ରଣାମ କରିନଥିଲେ, କାହିଁକି ବସ୍ତ୍ର ଦେଇନଥିଲେ, କାହିଁକି କାଲି ଶୁଣିବେ, କିନ୍ତୁ ଆଜି କାହିଁକି ପ୍ରଣାମ କରିନଥିଲେ, ବର୍ତ୍ତମାନ ପ୍ରଣାମ କରି। ଆଜ୍ଞା, ଭକ୍ତ ଯଦି ଭଜନ କରୁଛି ନା, କ'ଣ ଆପଣମାନେ ସବୁ ଭକ୍ତ? ଆଉ ଉତ୍ତର ବାଲେଶ୍ୱରକୁ ମୁଁ ଯେତେବେଳେ ଆସେ, ଆଉ ଏଠି ମହାପ୍ରଭୁଙ୍କର ପାଦ ଭୂମି ଜଳେଶ୍ୱରରେ ପଡ଼ିଛି ରାସ୍ତା ଦେଇକି, ଆଉ ଏଠି ମୁଁ କଥାରେ ବହୁ ଆନନ୍ଦ ପାଏ, ମୋର ମୋତି ପ୍ରଭୁଙ୍କ ପାଖରେ ଲାଗେ, ଆଉ ମୁଁ ଧନ୍ୟ ମନେ କରେ, ବହୁ ମୋତେ ଆନନ୍ଦ ଲାଗେ। କାରଣ ମୁଁ ଯେତେବେଳେ କଥା କହିକି ଆସିଛି, ମୋତେ ତ ଆନନ୍ଦ ଲାଗେ ନା, ଆଉ ଅନ୍ତର ଭିତରେ ମୋର ପ୍ରଭୁଙ୍କ ସ୍ମରଣ ସ୍ମୃତି, ମୁଁ ଆସିଲେ ଏଇ ଉତ୍ତର ବାଲେଶ୍ୱରକୁ ମୋର ବେଶୀ ହୁଏ, ଆଉ କଥା କେବେ ସରେ ନା। ମୁଁ ସବୁଆଡ଼େ ଚରିତ୍ରକୁ ସାରିଦିଏ, କିନ୍ତୁ କେବେ ଯେତେଆଡ଼େ କମର୍ଦ୍ଧା ପାଖରୁ ଆରମ୍ଭ କରି ଯେତେଆଡ଼େ ପ୍ରୋଗ୍ରାମ କରିଛି, ମୋର ସବୁଠୁ ପଛା କଥା ଏଇଠି ଯାଏ। କାରଣ ଏଠି ବସିଲା ମାନେ ଏତେ କଥା ପ୍ରଭୁ ଯୋଗାନ୍ତି, ସେ ନଭାବିଦିଆ କଥା ଆସି ଆସି କେଉଁଠି ପହଞ୍ଚିବ ସବୁ। ତେଣୁ ଆସନ୍ତାକାଲି ଆମେ ଶୁଣିବା ଆପଣମାନେ ସବୁ ଭକ୍ତ କ'ଣ କହିବେ। ଆପଣ କେବଳ ଏତିକି କଥା କହିବି, ମହାପ୍ରଭୁ ଯେଉଁ ଶିକ୍ଷା ଦେଇଯାଇଛନ୍ତି ନା ସମ୍ପତ୍ତି, ସେଇଟା ଆପଣ ଧରନ୍ତୁ। ଆପଣମାନଙ୍କର ସଂସ୍କାର ଅଛି, ଆପଣମାନେ କେବଳ ନାମ କରି ସଂସ୍କାରିତ ହେଇ ପାପ ଟିକେ ଛାଡ଼ି ଟିକେ ନାମ କରନ୍ତୁ। ଆପଣ ଘରେ ରୁହନ୍ତୁ, ଯେଉଁ କର୍ମ କରୁଛନ୍ତି କରନ୍ତୁ, କିନ୍ତୁ ଧନ ପଛରେ ଆପଣ ଗୋଡ଼ାନ୍ତୁ ନା। ଧନ ପଛରେ, ଧନ କେମିତି ଆପଣଙ୍କ ପଛରେ ଗୋଡ଼େଇବ, ସେ ବାଟଟା ଆମେ ଆପଣ କହୁଛୁ। ଆଉ ସେ ଧନ, ଏ କର୍ମାର୍ଜିତ ଧନ ଆମକୁ ସୁଖ ଦବ ନା, ଏଟା କର୍ମାର୍ଜିତ। କିନ୍ତୁ ଭକ୍ତି ଅର୍ଜିତ ଧନ ମହାଧନ, ଭକ୍ତି ତ କରିବେ ତାର ଗୌଣ ଫଳ ଧନ ଆସିବ, ସେଟା ଭକ୍ତିର ଫଳ, ସେଟା ସୁଖ ଦବ। ଆଉ ତତ୍ତ୍ୱ କାରଣ ସେଥିରେ ଭଗବାନ ଖୁସି ହେବେ, ସେଥିରେ କର୍ମର ପ୍ରତିକ୍ରିୟା ରହିବ ନା। ତେଣୁ ଆପଣମାନେ ସମସ୍ତେ, ବିନୀତ ଅନୁରୋଧ, ଆପଣମାନେ ସମସ୍ତେ ଗୀତା ଭାଗବତ ଟିକେ ପଢ଼ନ୍ତୁ, ନାମ ଟିକେ କରନ୍ତୁ, ଆଉ ସମୟ ନଷ୍ଟ କରନ୍ତୁ ନା। ଏଇଠି ସେ କଥା କହୁଛନ୍ତି, ବ୍ରାହ୍ମଣ ସେ ରାତିଟି ରହିଲେ, ସୁଦାମାଙ୍କର ଜୀବନ ପରିବର୍ତ୍ତନ ହେଲା ଦେଢ଼ ଦିନରେ, ଗୋଟିଏ ଦିନ ଆସୁଛନ୍ତି ନା, ଏଇ ଗୋଟିଏ ଦିନର ଘଟଣା। ଆଜି ରାତିଟି କେବଳ ଦ୍ୱାରକାପୁର ରହିବେ, ଆଉ କାଲି ଗଲାବେଳକୁ ସୁଦାମାର ଆଉ ଜୀବନ, ସେ ସୁଦାମା ପୁରୀ ଇନ୍ଦ୍ର ବୈଭକୁ ତୁଚ୍ଛ କରୁଥିବ। କିନ୍ତୁ ଭଗବାନ ପ୍ରଣାମ କାହିଁ କରିନଥିଲେ, ବର୍ତ୍ତମାନ ପ୍ରଣାମ କରିବେ, କହି ସଖା ମୁଁ ସବୁ କଲି, ତୁମକୁ ଧନ ଦେଇପାରିଲିନି, ମାନେ ଏଇଟା ପ୍ରଣାମ ଦ୍ୱାରା ଜଣେଇ ଦେଲେ ଅନ୍ତରରେ, କିନ୍ତୁ ଧନ ଦେଇସାରିଲେଣି। କିନ୍ତୁ ପ୍ରକୃତରେ ଭଗବାନ ଧନ ସୁଦାମାଙ୍କୁ ଧନ ଦେଇନାହାନ୍ତି, କାଲି ଶୁଣିବେ ଭଗବାନ ସୁଦାମ ପାଖରେ ହାରିଗଲେ। ଆଚାର୍ଯ୍ୟ ଟୀକା କରୁଛନ୍ତି, ଭଗବାନ କାହିଁକି ପଛରେ ଧନ ଦେଲେ, ହାରିଗଲେ ଭଗବାନ ସୁଦାମ ପାଖରେ। ଆସନ୍ତାକାଲି ଶୁଣିବେ ବହୁତ ସୁନ୍ଦର କଥା ବିଶ୍ୱନାଥ ଚକ୍ର ଠାକୁର କହିବେ, ସେଥିପାଇଁ ପ୍ରଣାମ ବର୍ତ୍ତମାନ କ୍ଷମା ମାଗୁଛନ୍ତି। ବ୍ରାହ୍ମଣ ସ୍ତୁ ରଜନୀ ଉଷିତ୍ୱାଚ୍ୟୁତ ମନ୍ଦିରେ ଭୁକ୍ତା ପିତ୍ୱା ସୁଖଂ ମେନେ ଆତ୍ମନଂ ସ୍ୱର୍ଗତ ଯଥା। ବୈକୁଣ୍ଠକୁ ବୈକୁଣ୍ଠ ପ୍ରାପ୍ତି, ସେ ତ ସ୍ୱୟଂ ବୈକୁଣ୍ଠ, ବୈକୁଣ୍ଠ ହିଁ ସ୍ୱୟଂ ଅଛନ୍ତି ଭଗବାନ। ବ୍ରାହ୍ମଣ ସ୍ତାନ୍ତୁ ରଜନୀ, ସେଇ ରଜନୀ ଉଷିତ୍ୱ ଅଚ୍ୟୁତ ମନ୍ଦିରେ, ହରିଙ୍କର ମନ୍ଦିର, ସେ ଦ୍ୱାରକାରେ ଅଚ୍ୟୁତଙ୍କ ମନ୍ଦିରରେ ସେ ରାତିଟା କଟେଇଲେ, ଭୋଗତ୍ୱାମ ପିତ୍ୱାମ ସୁଖମ ମେନେ। ସୁଦାମା ଯଦି ଏତେ ଦିନ ଉପବାସ ରହିଥିଲେ ଭଗବାନଙ୍କ ନିଜ ହସ୍ତରେ ପରୁଷୁଥିବେ ଆଉ ସେ ଦ୍ୱାରକା ପୁରୀର ଯେଉଁ ରାଜଭୋଗ ଖାଇଥିବେ, ସୁଦାମାଙ୍କୁ ସୁଖମ ମେନେ ପ୍ରଚୁର ସୁଖ ପାଇଲେ, ସଖ୍ୟ ସୁଖ ପାଇଲେ, ଦ୍ୱାରକା ପୁରୀର ପ୍ରସାଦ ପାଇଲେ। ଆତ୍ମାନାମ ସ୍ୱର୍ଗତ ଯଥା, ଯେଭଳି ସତେ ବୈକୁଣ୍ଠରେ ଜୀବାତ୍ମା ବୈକୁଣ୍ଠକୁ ଗଲେ ଯେଭଳି ଅବସ୍ଥା ହୁଏ, ସୁଦାମା ଭାବୁଛନ୍ତି ମୁଁ ବର୍ତ୍ତମାନ ବୈକୁଣ୍ଠପୁର, ଆରେ ଭାଇ ତୁ ପ୍ରକୃତ ବୈକୁଣ୍ଠପୁରରେ ଅଛୁ। ଏଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଆତ୍ମାନାମ ସ୍ୱର୍ଗତ ଯଥା। ତା ପରଦିନ ବର୍ତ୍ତମାନ ସୁଦାମାଙ୍କୁ ବିଦାୟ ଦେଉଛନ୍ତି। ଆସନ୍ତାକାଲି ସୁଦାମା ବାଟରେ ଫେରିଲା ବେଳେ କ'ଣ ଚିନ୍ତା କରିବେ, ସୁଦାମା ପୁରୀ ଆଉ ସୁଦାମାଙ୍କର ସ୍ତୁତି, ଏଥିରେ ସୁଦାମା ଚରିତ ସରିବେ। ସ୍ୱଭୂତେ ବିଶ୍ୱଭାବନେ ସ୍ୱସୁଖେ ନାଭିବନ୍ଦିତ ଜଗାମ ସ୍ୱାଲୟଂ ତାତ ପଥ୍ୟାନୁ ବ୍ରଜାନନ୍ଦିତ। ହେ ତାତ ହେ ପରୀକ୍ଷିତ, ଭଗବାନ ବର୍ତ୍ତମାନ ବାଟି ଦେବା ପାଇଁ ଆସୁଛନ୍ତି। ବାଟି ଦେବାର କାରଣ କ'ଣ ପାଇଁ କହିଲେ, ସଖା ସଖୀ ରାଣୀଙ୍କ ଆଗରେ ପ୍ରଣାମ ତ କରିପାରିବେନି, ସଖ ବୋଲି କହିକି ଚୁଡ଼ା ଖାଇସାରିଲେ ପ୍ରଣାମଟା କେମିତି କରିବେ, ପ୍ରଣାମଟା କାହିଁ କରିବା ଦରକାର ନା। ସୁଦାମା ତୁମେ ଆସିଥିଲ, ତୁମକୁ ବସ୍ତ୍ର ଖଣ୍ଡେ ଦେଇପାରିଲିନି କି ଧନ ଟିକେ ଦେଇପାରିଲି। ଭଗବାନ ସ୍ୱଭୂତେ ପରଦିନ ସୂର୍ଯ୍ୟ ଉଦୟ ହେଲେ, ବିଶ୍ୱ ଭାବନା ଯେ ବିଶ୍ୱକୁ ସୃଷ୍ଟି କରନ୍ତି ସୃଷ୍ଟି କରିଛନ୍ତି, ସେ ଆଜି ସୁଦାମା ପୁରୀ ସୃଷ୍ଟି କରିସାରିଛନ୍ତି, ସେଥିପାଇଁ ବିଶ୍ୱ ଭାବନା ଶବ୍ଦ ଲାଗିଲା। ଆଜ୍ଞା ସୁଦାମାର ପତ୍ନୀ ଆଉ ସୁଦାମାପୁରର ଐଶ୍ୱର୍ଯ୍ୟ କେତେବେଳେ ପରିବର୍ତ୍ତନ ହେଇ ଜାଣିଛନ୍ତି, ଯେଉଁ ରାତିରେ ସୁଦାମା ଶୋଇଛନ୍ତି ପତ୍ନୀ ଶୋଇଛନ୍ତି, ଶୋଇକି ଉଠି ଦେଖିଲା ବେଳେ ତାଙ୍କ ରୂପ ପରିବର୍ତ୍ତନ। ଆଉ ଶୁଣିବେ କାଲି ସୁଦାମାପୁରୀକୁ ଭଗବାନ କ'ଣ ଦେ, ଶୋଇକି ଉଠିଲା ବେଳକୁ ସୁଦାମାଙ୍କର ପତ୍ନୀଙ୍କ ରୂପ ପରିବର୍ତ୍ତନ ହେଇଯାଇଛି। ଭଗବାନ ଯଦି ଐଶ୍ୱର୍ଯ୍ୟଟା ଦେବେ ସେଇଭଳି, ଆଉ ଐଶ୍ୱର୍ଯ୍ୟକୁ ଭୋଗ କରିବା ପାଇଁ ସ୍ୱରଟା ଭଗବାନ ଦେବେ କି ନାହିଁ, ଆଉ ସିଏ କ'ଣ ସେଇଭଳି ପତଳା ହେଇକି ଜୀର୍ଣ୍ଣ ଶରୀରରେ ସେ ଐଶ୍ୱର୍ଯ୍ୟକୁ ଭୋଗ କରିବେ ନା କ'ଣ। ତେଣୁ ପତ୍ନୀ ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ଆଉ ଭଙ୍ଗା କୁଡ଼ିଆ ନାହିଁ, ଆଉ ଇଏ ଇନ୍ଦ୍ରଠାରୁ ଇନ୍ଦ୍ର ବୈଭବକୁ ତୁଚ୍ଛ କରିକି ଏ ବୈଭବ ଭଗବାନ ଦେଇଛନ୍ତି। ସ୍ୱଭୂତେ ବିଶ୍ୱଭାବନେ ସ୍ୱସୁଖେ ନା ଅଭିବନ୍ଦିତ। ସୁଦାମା କହିଲେ ସଖା ତୁମେ ଆସିଲ, ବହୁତ ସୁନ୍ଦର ହେଲା, ଆଉ ମୁଁ ତୁମକୁ ଦର୍ଶନ ପାଇଲି, ବଡ଼ କୃତାର୍ଥ ହେଲି, ତୁମର ତଣ୍ଡୁଳ ଭକ୍ଷଣ କଲି, ଆଉ ଜଗାମ ସ୍ୱାଲୟମ। ସୁଦାମା କହିଲେ ମୁଁ ଯାଉଛି। କହିଲା ସଖା ତୁମେ ଯାଉଛ, ପଥ ପଛରେ ଭଗବାନ ଶ୍ରୀକୃଷ୍ଣ କହିଲେ ଅଭିବନ୍ଦିତ, ପ୍ରଣାମ କଲେ। ପ୍ରଣାମ କାହିଁ କଲେ, ତା ସଖା ମୁଁ ତୁମକୁ କିଛି ଦେଇପାରିଲିନି। ପ୍ରଣାମ ଦ୍ୱାରା ପ୍ରଣାମଟା କାହିଁ କରାଯାଏ କି ଆଜ୍ଞା, ଛାଡ଼ିଲା ବେଳେ ପ୍ରଣାମ କରାଯାଏ, କେଉଁଥିପାଇଁ ଆଚାର୍ଯ୍ୟ ମାନେ ସବୁ ଶିକ୍ଷା ଦେଇଛନ୍ତି ଏଥିରେ ନା, ଦୋଷ ମାର୍ଜନାର୍ଥମ। ତୁମେ ତୁମର ଅତିଥି ମୋର ସଖା ଆସିଥିଲ, ଦ୍ୱାରକାପୁରରେ କିଛି ମୋର ଦୋଷ ରହିଯାଇଥିବ, ଦୋଷଟା କ'ଣ ନା ମୁଁ ଧନ ଦେଇନି, ଆଉ ଏଇଟା ମୋତେ ମାର୍ଜନା କ୍ଷମା କରିବ, ଏଇଟା କହିକି ପ୍ରଣାମ କରିକି ଫେରିଲେ। ଆଉ ସୁଦାମା ଫେରିଲା ବେଳେ ଦୁଃଖ କରିଥିବେ କି ନାହିଁ, କରିଥିବେ ନାଇଁ ଆଜ୍ଞା। ସୁଦାମା ମହାନ ନିବୃତ୍ତିରେ ବହୁ ଆନନ୍ଦରେ ଫେରୁଛନ୍ତି। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସଚଲବ୍ଧ୍ୱାଧନମ୍ କୃଷ୍ଣ ନ ତୁ ଯାଚିତବାନ ସ୍ୱୟଂ ସ୍ୱଗୃହାତ୍ ବ୍ରିଡ଼ିତ ଗଚ୍ଛନ୍ ମହତ ଦର୍ଶନ ନିବୃତ। ମହତ ଭଗବାନଙ୍କର ଦର୍ଶନ କରି ନିବୃତ ପରମ ଆନନ୍ଦରେ ନିଜ ଘରକୁ ଫେରୁଛନ୍ତି, ମହାନ ଆନନ୍ଦରେ ସୁଦାମା ଫେରୁଛନ୍ତି। ସୁଦାମାର ଆନନ୍ଦକୁ ଦେଖି ବର୍ତ୍ତମାନ ଭକ୍ତ ପ୍ରଶ୍ନ କରି, ସୁଦାମା ତୁମେ ଧନ ପାଇଁ ଯାଇଥିଲ, ତୁମକୁ ଧନ ଦିଆଗଲା ନା, ତୋ ମନେ ଟିକେ ଦୁଃଖ ନାହିଁ? ପତ୍ନୀ ପଚାରିଲେ କ'ଣ କହିବ, କହିବ ମୁଁ ମହାଧନ ପାଇକି ଆସିଛି। ଏଠି କହୁଛନ୍ତି ସ୍ୱଗୃହାତ୍ ଦୃଢ଼ିତ ଗଚ୍ଛନ୍, ଲଜ୍ଜାରେ ସୁଦାମା ଯାଉଛନ୍ତି। କାହିଁକି ଲଜ୍ଜାରେ ଯାଉଛନ୍ତି ନା, ପତ୍ନୀ ପାଇଁ ତ ଧନ ନେଇପାରିଲେନି, ଆଉ ପତ୍ନୀ ପଚାରିଲେ କ'ଣ କହିବି, କିନ୍ତୁ ଆନନ୍ଦ ଅନ୍ତରରେ କ'ଣ, ମହତ ଦର୍ଶନ ନିବୃତ, ପ୍ରଭୁଙ୍କୁ ଦର୍ଶନ କଲି। ଖାଲି ବାଟ ସାରା ସଚ ଲବ୍ଧ୍ୱା ଧନମ୍ କୃଷ୍ଣ, ଆଉ ନ ତୁ ଜାତିତ ମାନ ସ୍ୱୟଂ ବ୍ରିଡ଼ିତମ୍, ମୁଁ ଲଜ୍ଜାରେ ତାଙ୍କୁ ଧନ ମାଗିପାରିଲିନି, ଆଉ ସିଏ ତ ଭଗବାନ ହେଇକି ମୋତେ କୃଷ୍ଣ କାହିଁକି ଧନ ଦେଲେନି। ଠିକ ଅଛି, ପତ୍ନୀ ଯଦି ପଚାରିବ ମୁଁ କ'ଣ କହିବି, ଲଜ୍ଜାରେ ଯାଉଛନ୍ତି କିନ୍ତୁ ଆନନ୍ଦରେ ଯାଉଛନ୍ତି, ମହତ ଦର୍ଶନ ନିବୃତ୍ତି,
ଭଗବାନଙ୍କୁ ଦର୍ଶନ କରି ଏତେ ଆନନ୍ଦ ହେଉଛନ୍ତି ସୁଦାମା। ଦର୍ଶନ କରି ବାଟରେ ଫେରିଲା ବେଳେ ସେ ବହୁ ଆନନ୍ଦରେ ଯାଉଛନ୍ତି। ଆଉ ଗୋଟିଏ ଶ୍ଳୋକ ମୁଁ କହିକି କଥାକୁ ବିଶ୍ରାମ ଦେବି, କାରଣ ବହୁତ ଆହୁରି ଅଛନ୍ତି, ଆସନ୍ତାକାଲି ସରିଯିବେ, ଆଉ ବେଶୀ ତତ୍ତ୍ୱ କଥା ନାହାନ୍ତି। କିନ୍ତୁ ସୁଦାମାର ଗୃହର ବର୍ଣ୍ଣନା, ସୁଦାମାର ସ୍ତୁତି, ଭଗବାନଙ୍କୁ ଦର୍ଶନ କରିଗଲା ପରେ ଗୋଟିଏ ଜିନିଷ ପୁଣି ମାଗିବି, ସୁଦାମା ଯେଉଁ ଭୋଗ ଦିଆଯାଇଛି, ଯେଉଁ ସୁଦାମାପୁରୀ ଦିଆଯାଇଛି, ସିଏ ସୁଦାମାପୁରରେ ମୋଟେ ସେ ପଲଙ୍କ ଫେନପ ଶଯ୍ୟା ଗଜଦନ୍ତ ପଲଙ୍କ ଦାସଦାସୀମାନେ ଅଛନ୍ତି। ଭଗବାନ ସୁଦାମାର ରୂପକୁ କାହିଁକି ବଦଳି ନଥିଲେ, ସୁଦାମାଙ୍କୁ କାହିଁକି ବସ୍ତ୍ର ଦେଇନଥିଲେ, ଆସନ୍ତାକାଲି ଶୁଣିବେ। ସୁଦାମାଙ୍କର ଯେତେବେଳେ ରୂପ ବଦଳିଗଲା, ଯେତେବେଳେ ସେ ପୁରକୁ ପଶିଲେ, ସୁଦାମା ଶୋଇଲେ କେଉଁଠି କହିଲେ, ସେ ତଳେ ଶୋଇଲେ, ଭଗବାନଙ୍କର ଜିନିଷକୁ କିଛି ଗ୍ରହଣ କଲେନି। ତାହେଲେ କାହିଁ ଗ୍ରହଣ କଲେନି ନା, କେବଳ ଗୋଟିଏ କଥା ଚିନ୍ତା କଲେ, ମୋର ଯଦି ଭକ୍ତି ଥାଆନ୍ତା ଭଗବାନ ମୋତେ କ'ଣ ଧନ ଦେଇଥାନ୍ତି କି, ମୋର ଭକ୍ତି ନାହିଁ। ଭଜନ ଆହୁରି ବଢ଼ିଲା, ଆଉ କହିଲେ ମୋ ପତ୍ନୀଙ୍କ ପାଇଁ ଦେଇଛନ୍ତି, ସୁଶୀଳା ପାଇଁ ଦେଇଛନ୍ତି ଧନ, ସୁଶୀଳା ଭୋଗ କରନ୍ତୁ। ସୁଶୀଳା କହିଲା ମୁଁ ତ ପତିବ୍ରତା ନାରୀ, ମୁଁ ତୁମ ପାଇଁ ଧନ ମାଗିଥିଲି, ତୁମର ଧନ ଦରକାର ନାହିଁ, ମୋର କ'ଣ ଧନ ଦରକାର। ଭଗବାନଙ୍କ ଧନ ସୁଦାମପୁରରେ ପଡ଼ିକି ରହିଲା, ଦୁଇ ଜଣ ତାଙ୍କର ଯଦୃଚ୍ଛୟା ଉପପର୍ଣ୍ଣେନ ବର୍ତ୍ତମାନ ଗୃହାଶ୍ରମ। ସିଏ ତାଙ୍କର ଯେମିତି ଭଜନ କରୁଥିଲେ ଆହୁରି ଭଜନ ବଢ଼େଇ ଦେଲେ, ଭଗବାନଙ୍କର କୌଣସି ବସ୍ତୁ ଗ୍ରହଣ କଲେ, କୌଣସି ବସ୍ତୁ ଗ୍ରହଣ କଲେ। ଆଉ ଶେଷରେ ସୁଦାମା କେବଳ ଗୋଟିଏ କଥା ଚିନ୍ତା କଲେ, ଭଗବାନ ପରାଜିତ ଭକ୍ତ ଦ୍ୱାରା ହେଇଛନ୍ତି, ମୋ ଦ୍ୱାରା ପରାଜିତ ହେଇଛନ୍ତି, ଏଇଟା ଚିନ୍ତା କରି କରି ଭକ୍ତି ରସରେ ନିମଗ୍ନ ହେଇ ବୈକୁଣ୍ଠପୁରକୁ ଯିବେ। କାହିଁକି ପରାଜିତ ହେଲେ ନା, ମୋତେ ପଛରେ ଧନ ଦେଲେ, ମୋ ଆଗରେ ଧନ ଦେବାର ସାମର୍ଥ୍ୟ ନାହିଁ। ଯଦି ମୋ ଆଗରେ ଧନ ଦେଇପାରିଥାନ୍ତେ ମୁଁ ଜାଣିଥାନ୍ତି ସେ ଧନୀ, ଭକ୍ତ ଆଗରେ ଭଗବାନ ଧନ ଦେଇପାରିବେନି, ଏ ସାମର୍ଥ୍ୟ ନାହିଁ, କାଲି ଚକ୍ରଧର ଟିକାର ରଚନା କରିବେ। ଓହୋ ବ୍ରାହ୍ମଣ ଦେବସ୍ୟ ଦୃଷ୍ଟ୍ୱା ବ୍ରାହ୍ମଣତାମୟା ଯଦ୍ଦରିଦ୍ରତମ ଲକ୍ଷ୍ମୀ ଆଶ୍ଳିଷ୍ଟ ବିଭ୍ରତମୂରସି। ସୁଦାମା ମହା ଆନନ୍ଦରେ ଯାଉଛନ୍ତି, ଆଉ ଅନ୍ତରରେ କାନ୍ଦି କାନ୍ଦି ଯାଉଛନ୍ତି, ଆ ପ୍ରଭୁଙ୍କର ଦୟା, ପ୍ରଭୁଙ୍କର କରୁଣା। ଆଜ୍ଞା ଭାଗବତମ ଶବ୍ଦ ବ୍ରହ୍ମ, ଶବ୍ଦ ବ୍ରହ୍ମ ଆଜ୍ଞା ପ୍ରଭୁଙ୍କର ଅବତାର। ଆଜ୍ଞା ଗୋଟିଏ ଗୋଟିଏ ଶ୍ଳୋକ ଯଦି ବିଚାର କରିବେ ନା, ଏଥିରେ ପ୍ରଭୁ ରହିଛନ୍ତି ସ୍ୱୟଂ। ସୁଦାମା ଏତେ ଅନ୍ତରରେ ଆନନ୍ଦ ପାଇକି ଯାଉଛନ୍ତି, ଓହୋ ବ୍ରହ୍ମଣ୍ୟ ଦେବସ୍ୟ ଦୃଷ୍ଟା ବ୍ରାହ୍ମଣ୍ୟତା ମୟା, ହରିଙ୍କର କରୁଣାକୁ ମୁଁ କ'ଣ ବିଚାର କରିବି। ସୁଦାମା କରୁଣାର ବିଚାର ପ୍ରଭୁଙ୍କ ପାଖରେ କରିପାରିଲେ ନା, ପଥରେ ଫେରିଲା ବେଳେ ଏକାନ୍ତରେ ବିଚାର କରୁଛନ୍ତି। ଆପଣ ସେଭଳି ଏକାନ୍ତରେ ଥରେ ବିଚାର କରନ୍ତୁ ନା, ପ୍ରଭୁଙ୍କର କରୁଣା ମୋ ଭଳି ହୀନ ଜୀବ ପ୍ରତି କ'ଣ ଅଛି, ତାପରେ ଆପଣ ଜାଣିପାରିବେ ପ୍ରଭୁ ଆପଣ କେତେ କରୁଣା କରିଛନ୍ତି। ମସ୍ତକରେ ତିଳକ ଲଗେଇବା, ମୁଖରେ ହରିନାମ କରିବା, ଏ କଣ୍ଠିରେ ଗଳାରେ କଣ୍ଠିମାଳ ପିନ୍ଧିବା, ଇଏ କମ୍ ଭାଗ୍ୟର କଥା ନୁହେଁ ଆଜ୍ଞା, କମ୍ ଭାଗ୍ୟର କଥା ନୁହେଁ। ଭଗବାନଙ୍କର କରୁଣାକୁ ବିଚାର କରିକି ଭଜନ ଭକ୍ତ ସୁଦାମା ଭଳି ଭଜନରେ ଲାଗିଯିବା ଦରକାର। ଓହୋ ବ୍ରାହ୍ମଣ୍ୟ ଦେବସ୍ୟ ଦୃଷ୍ଟ ବ୍ରାହ୍ମଣତା ମୟା, ମୋର କେଉଁ ବ୍ରାହ୍ମଣ ବ୍ରାହ୍ମଣତା ଅଛି, ମୋର କିଛି ବ୍ରାହ୍ମଣତା ନାହିଁ, କେବଳ ପ୍ରଭୁ ବ୍ରାହ୍ମଣ କୂଳରେ ମୁଁ ଜନ୍ମ ହେଇଛି ବୋଲି ବ୍ରାହ୍ମଣଙ୍କୁ ସମ୍ମାନ ଦେବା ପାଇଁ ଏଠି କହୁଛନ୍ତି। ଯତ୍ ଦରିଦ୍ରତମ ଲକ୍ଷ୍ମୀ ଆଶ୍ଳିଷ୍ଟ ବିଭ୍ରତ ଉରସୀ, ଶ୍ରୀଙ୍କୁ ଯେଉଁ ବକ୍ଷରେ ଆଲିଙ୍ଗନ କରନ୍ତି, ମୋ ଭଳି ଦରିଦ୍ରକୁ ସେଇ ବକ୍ଷରେ ଆଲିଙ୍ଗନ କଲେ। ଭଗବାନଙ୍କର ପାତର ଅନ୍ତର ନାହିଁ ଆଜ୍ଞା, ଭଗବାନ ଯେଉଁ ବକ୍ଷରେ ଲକ୍ଷ୍ମୀଙ୍କୁ ଆଲିଙ୍ଗନ କରିଥିଲେ, ଯେଉଁ ବକ୍ଷରେ ବ୍ରଜ ଗୋପବଧୂମାନଙ୍କୁ ଆଲିଙ୍ଗନ କରିବେ, ସେଇ ବକ୍ଷରେ ପ୍ରଥମେ ପୁତନାକୁ ଆଲିଙ୍ଗନ କଲେ। ଛଅ ଦିନରେ ଆଗେ ଭଗବାନ ଦେଖେଇଲେ ମୋର କରୁଣାର ସୀମା ଦେଖ, ଆଉ ପୁତନାର ନିର୍ଦ୍ଦୟତାର ସୀମା ଦେଖ। ଜୀବ ମୋ ପ୍ରତି କେତେ ନିର୍ଦ୍ଦୟ, ଆଉ ମୋ ଜୀବ ପ୍ରତି କେତେ ସଦୟ ଦେଖ। ମୋ ପ୍ରଥମ ଲୀଳାରେ ଛଅ ଦିନରେ ପୁତନା, ମୁଁ ଯେଉଁ ବକ୍ଷରେ ଗୋପୀମାନେ ମୋର ଲକ୍ଷ୍ମୀ ଅଛନ୍ତି, ଏଇ ଗୋପୀମାନଙ୍କୁ ଆଲିଙ୍ଗନ କରିବି, କିନ୍ତୁ ପ୍ରଥମେ ଗୋପୀଙ୍କୁ ଆଗେ ଆଲିଙ୍ଗନ କଲିନି, ପ୍ରଥମେ ଆଲିଙ୍ଗନ କଲି କାହାକୁ, ପୁତନାକୁ, ସବୁଠୁ ନିର୍ଦ୍ଦୟବାନ, ଯିଏ ବିଷ ସ୍ତନ୍ୟରେ ଧରିକି ଆସିଥିଲେ। ଆଉ ଭଗବାନଙ୍କର କରୁଣାକୁ ଜୀବ ବିଚାର କରିପାରିବ, ସୁଦାମା ଛଅଟି ଶ୍ଲୋକରେ ଖାଲି ପ୍ରଭୁଙ୍କର କରୁଣାକୁ ବିଚାର କରୁ କରୁ ଆସିକି ପହଞ୍ଚିବେ ସୁଦାମା ପୁରୀ ପାଖରେ। ଆରେ ଏଇଟା କାହା ଘର? ଆଉ ସୁଦାମା ପହଞ୍ଚିବା ପୂର୍ବରୁ ଦାସ ଦାସୀମାନଙ୍କୁ ଟ୍ରେନିଂ ଦେଇକି ସୁଦାମା ପତ୍ନୀ ପହଞ୍ଚେଇ ଦେଇଥିବେ, କହି ଏଇଭଳି ମୋ ସ୍ୱାମୀ। କାହିଁ ବୁଝିପାରୁଛନ୍ତି ଭଗବାନ କାହିଁକି ରୂପ ପରିବର୍ତ୍ତନ କଲେନି? ଯଦି ରୂପଟା ଭଗବାନ ପରିବର୍ତ୍ତନ କରିଦେଇଥାନ୍ତେ ତାହେଲେ ସୁଦାମା ତାଙ୍କ ସ୍ତ୍ରୀକି ଚିହ୍ନି ପାରିଥାନ୍ତେ କି? ଆଜ୍ଞା, ଆଉ ସୁଦାମାଙ୍କର ପତ୍ନୀ ସୁଦାମାଙ୍କୁ ଚିହ୍ନି ପାରିଥାନ୍ତେ କି? ଆଉ ଇନ୍ଦ୍ର ଐଶ୍ୱର୍ଯ୍ୟ ଜାଗାରେ ଥାଆନ୍ତା, ଦୁଇ ଜଣଙ୍କର ପୁଣି ବିଛେଇ ଦେଇଥାନ୍ତା। ଭଗବାନ ସେଥିପାଇଁ ବସ୍ତ୍ର ଦେଇନାହାନ୍ତି, କାରଣ କାଲି କିଏ ଆସିବେ ନ ଆସିବେ ସେଥିପାଇଁ କହିଦେଉଛି। ଭଗବାନ ବସ୍ତ୍ର ଏଇଥିପାଇଁ ଦେଲେ ଯେ ସୁଦାମାଙ୍କର ବେଶକୁ ମୁଁ ପରିବର୍ତ୍ତନ କରିଦେବି, ତାଙ୍କ ରୂପକୁ ପରିବର୍ତ୍ତନ କରିଦେବି, ପତ୍ନୀଙ୍କୁ ଚିହ୍ନି ପାରିବେନି। ତେଣୁ ପତି ପତ୍ନୀଙ୍କ ଭିତରେ ବର୍ତ୍ତମାନ ପୁଣି ବିଚ୍ଛେଦ, ମୋ ଭକ୍ତର ବିଚ୍ଛେଦ ହେଇଯିବ, ମୁଁ ତ ପୁଣି ଅପରାଧ ହେଇଯିବି। ପତ୍ନୀ କ'ଣ କରିଛନ୍ତି? ତାଙ୍କର ସ୍ୱାମୀଙ୍କର ରୂପ ମୋ ସ୍ୱାମୀ ଦ୍ୱାରକାପୁରକୁ ଯାଇଛନ୍ତି, ଯେଉଁ ଦାସୀମାନେ ଭଗବାନ ପଠେଇଛନ୍ତି ସେ ଦାସୀମାନଙ୍କୁ ସବୁ କହିଛନ୍ତି ଏଇଭଳି ଛିଡ଼ା ବସ୍ତ୍ର ପିନ୍ଧିଥିବେ, ଏଇଭଳି ଧମନୀ ସନ୍ତତ ସେ ଜାଣିଦେବେ। ଜାଣିଦେଲା ପରେ କହିବେ ଆସନ୍ତୁ ଆଜ୍ଞା, ଇଏ କହିବେ କୁଆଡ଼େ ମୋତେ ଡାକିକି ତୁମେ ନେଉଛ? ଆଉ ପତ୍ନୀକି ଦେଖିକି ଚିହ୍ନି ପାରୁନାହାନ୍ତି, ପତ୍ନୀକି ଦେଖିକି ଚିହ୍ନି ପାରୁନାହାନ୍ତି, ଇଏ କିଏ, ଇଏ ରାଣୀ କିଏ? ଆଉ ପତ୍ନୀ ସେତେବେଳେ ମାନସରେ ଆଲିଙ୍ଗନ କରୁଛନ୍ତି, ଭଗବାନ ସାଙ୍ଗେ ସାଙ୍ଗେ ଦୁଇ ଜଣଙ୍କର ଚିହ୍ନେଇ ଦେବେ, କାଲି ଶୁଣିବେ ସୁଦାମାଙ୍କ ରୂପ ପରିବର୍ତ୍ତନ ହେଇଯିବ। ପତ୍ନୀ ଯେତେବେଳେ ଜାଣିଦେବେ ହଁ ଇଏ ମୋର ସ୍ୱାମୀ ଚିହ୍ନିଲେ, ସୁଦାମାଙ୍କ ରୂପ ପରିବର୍ତ୍ତନ ହେଇଯିବ। ଆଉ ଦାସଦାସୀମାନେ କହିବେ, ଦାସଦାସୀମାନେ ଆଗେ କହିବେ ଇଏ ଆପଣଙ୍କର ପତ୍ନୀ, ଏତିକି କହିବା ମାତ୍ର ସୁଦାମାଙ୍କ ରୂପ ପରିବର୍ତ୍ତନ ହେବ। ତାପରେ ପରିବର୍ତ୍ତନ ହେଲା ପରେ ସୁଦାମା ଯିବେ ସବୁ ଗୃହରେ ଦେଖିବେ, ଆଉ ଗୃହରେ ଏଇ ଐଶ୍ୱର୍ଯ୍ୟ ଭଗବାନ ଦେଇଛନ୍ତି, ତାପରେ ବସି କାନ୍ଦିବେ ଆଉ ପ୍ରଭୁ ମୋ ଜୀବନରେ ବହୁତ ବଡ଼ ଭୁଲ ମୁଁ କଲି, ମୋ ଜୀବନର ଭକ୍ତି ନାହିଁ ଆପଣ ଏଇ ବସ୍ତୁ ଦେଲେ। ଆଉ ଭଗବାନ ଗୋଟିଏ ଶ୍ଳୋକରେ ଗୋଟିଏ ସ୍ତୁତି ସୁଦାମାଙ୍କର ମାଗିଛନ୍ତି, ଗୋଟିଏ ଜିନିଷ ସବୁ ଭକ୍ତ ଯାହା ମାଗିଛନ୍ତି, ମୋତେ ଟିକେ ସାଧୁ ସଙ୍ଗ ମିଳୁ। ସୁଦାମା ପୁଣି ମାଗିବେ, ଆସନ୍ତାକାଲି ସୁଦାମାଙ୍କର ଶେଷ ପ୍ରସଙ୍ଗକୁ ଶୁଣିବା, ଆଉ ବହୁତ ମଧୁର ପ୍ରସଙ୍ଗ। ଆଉ ଯଦି ଆପଣମାନଙ୍କର ରସଭଙ୍ଗ ହେଇଥିବ ଆପଣମାନେ ମୋତେ କ୍ଷମା କରିବେ, ମୋର ଯେତିକି ଭଗବାନ ମୋତେ ଯେତିକି ସକ୍ଷମ ଦେଇଛନ୍ତି, ଗୁରୁଦେବ ମୋତେ ଯେତିକି କରୁଣା କରିଛନ୍ତି ଆପଣମାନଙ୍କର କରୁଣାରୁ ମୁଁ କହୁଛି। ଆଉ ଆସନ୍ତାକାଲି ଆପଣମାନେ ସମସ୍ତେ ଆସିବେ, କଥା କାଲି ବିଶ୍ରାମ ରହିବେ। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ ପ୍ରଭୁପାଜୀ ମହାରାଜ କି ଜୟ ଗୌର ଗୋବିନ୍ଦ ସ୍ୱାମୀ ଶିଲ ଗୁରୁ ମହାରାଜ କି ଜୟ ଜୟ ପତକା ସ୍ୱାମୀ ମହାରାଜ କି ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ଭକ୍ତ ପ୍ରବର ସୁଦାମା ମହାରାଜ କି ଭକ୍ତି ମହାରାଣୀ ତୁଳସୀ।